भगवते वासुदेवाय।
श्रीमद्भागवतम दशम स्कंद 25 अध्याय रामायण श्रवण करथले। इंद्र देवराज इंद्र कपित होती जना पड़ा सत जब ब्रजवासी मैंने अवज्ञा कर पारंपरिक पूजा जोटा वंश परंपरार इंद्र को पूजा करते कार्तिक मसरे आज भगवान कृष्ण प्रेरणा ब्रजवासी मैंने सरल थी अंतर भितर एत दार्शनिक विचारधारा जुक्तिर भावना ये सब ना से केवल कृष्ण को कृष्ण सुख कृष्ण मत केवल कृष्ण को जानी जगत रब प्रकार तत्व विचार रही सब बड़े जुक्ति दृष्टि दार्शनिक दृष्टि वैज्ञानिक दृष्टि आध्यात्मिक जिनिस आध्यात्मिक वस्तु को बुझी हुए ना वैज्ञानिक जो वैज्ञानिक मैंने जानापा चाहते विश्व विश्व सृष्टि को बा जगतर सृष्टि को से किसी भी जानते ना कि गोटे पार्ट जानते निज शरीर निजर जन व्यक्ति निज निज कथा चिंता कर सी जो वैज्ञानिक सी रिसर्च कर निज कथा चिंता करेंगे मो शरीर कि अंग प्रत्यंग मनटा के रही मन कि कार्य कर किसी डिटेल कही पारे गोटे मनुष्य वैज्ञानिक मैंने बहुत किसी तैयारी कर गोटे कथ पचार तुम्हें कह ए मनटा किभ कार्य कर कित कथा स्मरण कर किभली विस्मरण हो जाने सबुटा जुक्ति द्वारा भौतिक ज्ञान द्वारा दार्शनिक मत द्वारा स्पिरिचुअल आध्यात्मिक जिनिस बोधगम्य हेना जोटा अद्वैत सत्य तो केवल ग्रहण करने को पड़े जो मनोबुद्धि कार्य करना से केवल ग्रहण करवा छड़ा किसी उपाय नहीं जबकि सूर्य सूर्य को आम देख दर्शन करे आम जिते प्रकार चिंता करें सूर्य मंडल को मापिबा सूर्य को जाणीबा आम के सूर्य बाहर पहुंची पारा ना सूर्य किसी माइल पूर्व आम जल्दी सफाई होता आम जानूचे उपलब्धि हाँ सूर्य अच्छा कितु विषय सविशेष ज्ञान लाभ करवा आमर ग्रहण व्यक्त अलग किसी उपाय केवल ग्रहण करा पड़े हाँ सूर्य अच्छा भागवत लिखाई ये दूर से सूर्य अच्छा परिधि एत सी गोटे माइल भितर एत किलोमीटर जाउछन्दि बस ग्रहण कर एटा होछि भक्ति पथरे सबुटु प्रगति करिवार एटा सबुटु सहज पंथा जे माने जते शीघ्र ग्रहण करनियांति काहाकु ग्रहण करन ना साधु गुरु शास्त्र यार मत को जते शीघ्र ग्रहण करन से माने जते शीघ्र एडवांस करिछन् आमे ग्रहण करि पारुने माने संदेह पछैले गोटे जिनस हमर ग्रहण योग्य होनी माने हमर डाउट आसला काहे के होनी कोन होनी रही आम से अटकिले जो सन्देह आसे कि आग को जापारे ना कौन घरे सी सीट रही नहीं ये ब्लक काम कर से ब्लक काम कर ठीक सन्देह जो आसे व्यक्ति जो हृदय भितर सन्देह आसे से आउ प्रगति करें सन्देह टाणी अटके दिए जो मैंने आडभांस जो मैंने भगवान कृष्ण प्रकृत भक्त से मैंने केवल परंपरा आचार्य साधु गुरु एम शास्त्र पूर्ण विश्वास ब्रजवासी मैंने के प्रश्न कले ना जे आम वंश परंपरार इंद्र पूजा करूलु आप बंद करदे कृष्ण तुम्हें कह असुविधा किसी हम कौन से दार्शनिक विचार जुक्ति विचार कौन सी केवल ग्रहण कले प्रेम बशत कृष्ण को भल पाते एवं तांगर अभिज्ञता थिला जे कृष्ण किभली केते विपदरु ब्रज को आसुवा केते विपदरु असुर मानक से विनाश करछन्ति जीवन रे जे माने अत्यंत सरल जे मानंगर मन होचे निष्कपट जे माने प्रकृत आध्यात्मिक जिनिस जानछन् जानिया पई चाहछन्ति कृष्ण हृदय भीतर अछन्ति ना ये प्रकृत रे स्पिरिचुअल इंटरेस्टेड पर्सन इंग्लिश जा कहा जाय ये व्यक्ति जने आध्यात्मिक रे आग्रही व्यक्ति ताको कृष्ण विश्वास देवे परमात्मा विश्वास देवे से भाव प्रोग्रेस कर ग्रहण कर ଭକ୍ତିରେ ଯେ ବହୁତ କିଛି ଜାଣିଲେ ଭଗବାନଙ୍କୁ ପାଆନ୍ତି ସେ ଏକ ପନ୍ଥା ରହିଛି, କିନ୍ତୁ ଭଗବାନ ବହୁତ ଗୀତାରେ କହିଲେ ନା କ'ଣ, ଜନ୍ମ କର୍ମେ ଚ ମେ ଦିବ୍ୟମ ଏବଂ ଯୋ ବ୍ୟତି ତତ୍ତ୍ୱତଃ, ଭଗବାନ ବାରମ୍ବାର ଗୀତାରେ କହୁଛନ୍ତି ତତ୍ତ୍ୱତଃ, ତତ୍ତ୍ୱରେ ଜାଣିବା ଦରକାର। ତତ୍ତ୍ୱ ଅର୍ଥ ନୁହେଁ ଯେ ଗୋଟେ ଜଣେ ବହୁତ ବଡ଼ ପଣ୍ଡିତ ହେଲେ ଯାଇ ତତ୍ତ୍ୱବିତ ହେଇପାରିବ। ପଣ୍ଡିତ ମାନେ ଯେଉଁମାନେ ଅତ୍ୟନ୍ତ ଆଡ଼ଭାନ୍ସ ହେଲେ ସେମାନେ ତତ୍ତ୍ୱବିତ, ତାଙ୍କର କଥାଟାକୁ ଯେଉଁମାନେ ମାନିବେ ସେମାନେ ବି ତତ୍ତ୍ୱବିତ ହେଇଯିବେ, ତତ୍ତ୍ୱକୁ ଉପଲବ୍ଧି ଆସିବ। ଏହାର ଅର୍ଥ ନୁହେଁ ଯେ ମୋତେ ବହୁତ କିଛି ପଢ଼ିବାକୁ ପଡ଼ିବ, ବହୁତ କିଛି ଜାଣିବାକୁ ପଡ଼ିବ, ବହୁତ କିଛି ଜାଣିଲା ପରେ ମୁଁ ଯାଇକି ଜଣେ ତତ୍ତ୍ୱବିତ ହେଇପାରିବି, ନାହିଁ। ଜଣେ ତତ୍ତ୍ୱବିତଙ୍କର ବଚନକୁ ଗ୍ରହଣ କଲେ ଜଣେ ଆଉ ଜଣେ ତତ୍ତ୍ୱବିତ ହେଇଯିବ। ତତ୍ତ୍ୱବସ୍ତୁ କେବଳ ଜ୍ଞାନର ସୀମାରେ ନୁହନ୍ତି, ଆମେ ବହୁତ କିଛି ପଢ଼ିଦେଲା ପରେ ଯେ ତତ୍ତ୍ୱ ଜାଣିଦେବ ତା ନୁହନ୍ତି, ତତ୍ତ୍ୱ ହେଉଛି ରିଭିଲ୍ଡ ଜିନିଷ। ଯେମିତି ମୁଁ ଆପଣଙ୍କୁ ଗୋଟେ ବୁକ୍ସ ଦେଇଦେବି, ଗୋଟେ ବହି ଦେଇଦେବି କମ୍ପ୍ୟୁଟର ଉପରେ, କମ୍ପ୍ୟୁଟର ଚିପ୍ସ କେମିତି ଲାଗୁଛି, କେମିତି କନେକ୍ସନ୍ ହେଉଛି, କେମିତି ତାର ଆଡ଼ାପ୍ଟର ରହିଛି, କେମିତି ସିଷ୍ଟମ ସବୁ ଦେଇଦେବି। ଆପଣ କ'ଣ କରିପାରିବେ, ସବୁ ପଢ଼ିଦେବେ, ପୁରା ପଢ଼ିକି ଘୋଷିଦେବେ, କିନ୍ତୁ କମ୍ପ୍ୟୁଟର ଦେଲେ ଖୋଲିବା ପାଇଁ ଦେବି, ଗୋଟେ ନୋଟ୍ ବି ଖୋଲିପାରିବେନି। ଆପଣ ଥିଓରି ଜିନିଷଟା ସବୁ ପଢ଼ିଦେଲେ ନା, ପ୍ରାକ୍ଟିକାଲ ଉପରେ ଆପଣଙ୍କୁ କିଛି ନାହିଁ। ତତ୍ତ୍ୱ ହେଉଛି ସେୟା, ତତ୍ତ୍ୱ ହେଉଛି ଗୋଟେ ରିଭିଲ୍ଡ ଜିନିଷ। ପରମାତ୍ମା ହୃଦୟ ତ ସନ୍ନା ସେ ଜଣେଇଦେବେ, ସେ ଜାଣୁଛନ୍ତି ଏ ଜଣେ ସ୍ପିରିଚୁଆଲ ଇଣ୍ଟରେଷ୍ଟେଡ୍ ପର୍ସନ୍, ଏ ଜଣେ ଆଧ୍ୟାତ୍ମିକରେ ଆଗ୍ରହୀ ବ୍ୟକ୍ତି, ଇଚ୍ଛୁକ ବ୍ୟକ୍ତି, ତାକୁ ତତ୍ତ୍ୱ ଜଣାପଡ଼ିଯିବ। ଏସବୁ ରିଭିଲ୍ ଫର୍ମ, ସବୁ ରିଭିଲ୍ଡ ହବ। ଇଏ ଗୋଟେ ବ୍ରେନ୍ ଏକ୍ସରସାଇଜ୍, ବ୍ରେନ୍ ଏକ୍ସରସାଇଜ୍ କରି ତୁମେ କିଛି ସ୍ପିରିଚୁଆଲ ଲାଇଫ୍ରେ ପାଇପାରିବନି। ବହୁତ ବୁଦ୍ଧି ଖର୍ଚ୍ଚ କରିକି, ବହୁତ ଷ୍ଟ୍ରଗଲିଂ କରିକି ତୁମେ କିଛି ପାଇପାରିବନି। ସିମ୍ପଲ ଆସେପ୍ଟ କରିବାକୁ ପଡ଼େ, ଗ୍ରହଣ କରିବାକୁ ପଡ଼େ। ଏ ଯେମିତି ବ୍ରଜବାସୀମାନେ କୃଷ୍ଣ କହିଦେଲେ ଗ୍ରହଣ କଲେ, ବାସ୍ ଚାଲିଲେ। ସେ ଜାଣନ୍ତିନି ଏତେ ବଡ଼ ବିପଦ ଆସିବ ବୋଲି, ସେ କେବେ ନେଗେଟିଭ ଥଟ୍ କରିନାହାନ୍ତି। କୃଷ୍ଣଙ୍କର ଯିଏ ଭକ୍ତ ସେ କେବେ ନେଗେଟିଭ ସାଇଡ୍କି ଚାହିଁବନି, ସବୁବେଳେ ପଜିଟିଭ ସାଇଡ୍କି ଚାହିଁବ। ମୋର ଏଇଟା ଅସୁବିଧା ହବ, ନେଗେଟିଭ ସେ କାହିଁ ଚିନ୍ତା କରୁଛୁ, ଆମେ ସୂର୍ଯ୍ୟ ପାଖରେ ରହିକି ଅନ୍ଧାର କଥା କାହିଁ ଚିନ୍ତା କରିବା। କୃଷ୍ଣଙ୍କର ଭକ୍ତମାନେ କେବେ ନେଗେଟିଭ ସାଇଡ୍ ଚିନ୍ତା କରନ୍ତିନି। କର୍ମୀରେ କ'ଣ ସବୁବେଳେ କାଲକୁଲେସନ୍, ଏହାର ପଜିଟିଭ କ'ଣ, ଏହାର ନେଗେଟିଭ କ'ଣ, ଏଇଟା କଲେ କ'ଣ ସୁବିଧା ହବ, ଏଇଟା କ'ଣ। ଆମ ଜୀବନରେ ଭକ୍ତର ଜୀବନରେ ଏସବୁ ଜିନିଷ କିଛି ନାହିଁ, ସେ କେବଳ ପଜିଟିଭ, ସେ କେବଳ ଜାଣିଛି କୃଷ୍ଣ ମୋର ମେଣ୍ଟେନର, କୃଷ୍ଣ ମୋର ପ୍ରୋଟେକ୍ଟର, ସେ ମୋର ରକ୍ଷକ, ସେ ମୋର ପାଲକ। ବ୍ରଜବାସୀମାନେ ଜାଣିନଥିଲେ ଯେତେ ବଡ଼ ବିପଦ ଆସିବ ବୋଲି, ପୁଣି ସେ ନେଗେଟିଭ ସାଇଡ୍ କିଛି ଥଟ୍ କରିନାହାନ୍ତି। ସେ ତ ପଚାରି ପାରିଥାନ୍ତେ ନା, ଯେ ଆମେ ଇନ୍ଦ୍ର ପୂଜା ବନ୍ଦ କରିଦେଲେ ଇନ୍ଦ୍ର ଏତେ ରାଗିବେ, କାନା କ'ଣ ହବ ଅସୁବିଧା, ନନ୍ଦ ତ ପଚାରି ପାରିଥାନ୍ତେ। ଏତେ ବାପା ପୁଅ ଭିତରେ ଡିସ୍କସନ୍, କୌଣସି କ୍ୱେଶ୍ଚିନ୍ କଲେନି କିଛି। ଇଏ ହେଉଛି ଏସବୁ, ଇଏ ଭାଗବତର ଉତ୍ପ୍ରେକ୍ଷା। ଭାଗବତ ଆମକୁ କହିଦେଉଛନ୍ତି, ଜଣେଇ ଦେଉଛନ୍ତି, ସବୁ ସବୁ ଜିନିଷ ଭାଗବତ ଲେଖାନଥାନ୍ତି, ସେ ଜଣେଇ ଦିଅନ୍ତି। ଦେଖ ତୁମକୁ ଭଗବାନଙ୍କର ଭକ୍ତ ହେବାକୁ ହେଲେ ଏଇଭଳି ଭାବରେ ବିଶ୍ୱାସ କରିପାରିବ, ନେଗେଟିଭ ସାଇଡ୍ ଚିନ୍ତା କରନା, କେବଳ ପଜିଟିଭରେ ଚାଲ, ସବୁବେଳେ ଅପ୍ଟିମିଜିମ୍, ପେସିମିଜିମ୍ ନୁହେଁ, ଉତ୍ସାହରେ ଚାଲ। ନିରୁତ୍ସାହିତ ହୁଅନି, ନିରୁତ୍ସାହିତ ହେଲେ ତୁମେ ଭାଙ୍ଗିଯିବ, ନିରୁତ୍ସାହିତ ହେଲେ କୌଣସି ଜୀବନରେ ବି ତୁମେ ବଞ୍ଚିପାରିବନି। ଜଣେ ଗ୍ରସ୍ତ ହେଇଛି ବା ଜଣେ ସଂସାର ଲୋକ ହେଇଛି, ନିରୁତ୍ସାହିତ ହେଇଗଲେ ତା ପିଲା ଛୁଆକୁ ପୋଷିପାରିବନି। ଗୋଟେ ଯୁବକଟା ପାଠ ପଢ଼ୁଛି, ନିରୁତ୍ସାହିତ ହେଇଯିବ, ସେ ପାଠ ପଢ଼ିବାକୁ ଇଚ୍ଛା ହେବନି, ଚାକିରି ଖଣ୍ଡେ ପାଇବନି। ନାଇଁ ନାଇଁ, ମୁଁ ଗୋଟେ ଲେବର ବରଂ ହେବି, ମୁଁ ଗୋଟେ ଫାର୍ଷ୍ଟ କ୍ଲାସ୍ ଲେବର ହେବି। ଗୋଟେ କର୍ମୀ ଲୋକର ତାର ମନ ଭିତରେ ଉତ୍ସାହ ରହୁଛି, ସେଥିପାଇଁ ସେ କିଛି କର୍ମ କରୁଛି। ଯାହାର ଉତ୍ସାହ ଭାଙ୍ଗିଗଲା ତାର କର୍ମୀ ଲାଇଫ୍ ବେକାର, ସବୁ ପ୍ରକାର ଲାଇଫ୍ ତାର ନଷ୍ଟ ହେଇଯିବ। ଉତ୍ସାହଟା ଭଙ୍ଗା ଯାଏ ନା ଭକ୍ତି, ସେଦିନ ଉତ୍ସାହ ପ୍ରଥମେ କୁହାଗଲା। ଏଥିରେ ସବୁବେଳେ ଅପ୍ଟିମିଜିମ୍, ପେସିମିଜିମ୍ ନାହିଁ, ନିରୁତ୍ସାହିତ ଭାବନା ନାହିଁ ଭକ୍ତି ଯୋଗରେ। ନିରୁତ୍ସାହିତ ଭାବନାଟା କାହା ଅନ୍ତର, କାହାର ମନ ଭିତରେ ସବୁବେଳେ ଉଦିତ ହୁଏ, ଯେଉଁମାନଙ୍କର ସାଧୁ ଗୁରୁ ବୈଷ୍ଣବଙ୍କ ଉପରେ ସନ୍ଦେହ, ତାଙ୍କର ନିରୁତ୍ସାହିତ ଭାବନା ସବୁବେଳେ ମନ ଭିତରେ ଆସେ। କାରଣ ସିଏ ପ୍ରବେଶ କରିପାରୁନାହାନ୍ତି, ସେ ଗ୍ରହଣ କରିପାରୁନାହାନ୍ତି। ଜଣେ ଯଦି ଗୋଟେ ମତକୁ ଗ୍ରହଣ କରିପାରୁନା, ତାକୁ ବହୁତ କଷ୍ଟ ଲାଗେ, ସେ ଗ୍ରହଣ କରିପାରୁନାହାନ୍ତି। ସେଥିପାଇଁ ତାଙ୍କର ସବୁବେଳେ ପେସିମିଜିମ୍ ଆସୁଛି, କ'ଣ କୁହାଯିବ, ନିରୁତ୍ସାହିତ ଭାବନା ଆସୁଛି। ନିରୁତ୍ସାହିତ ଭାବନା ଆସିବାର ଏଇଟା ହେଉଛି ଗୋଟେ କାରଣ। ଯେମିତି ଗୋଟେ ମ୍ୟାଥମେଟିକ୍ସ ଟିଚର ଯେତେବେଳେ ସ୍କୁଲରେ ପଢ଼ଉଛି, ଯେଉଁ ଛୁଆ ପାଠଟାକୁ ବୁଝି ଦେଉଛି, ସେ କ'ଣ କରୁଛି, ସେ ଲେଖିଦେଇ ଖୁସି ଅନୁଚାହିଥିବ ବ୍ଲାକବୋର୍ଡ଼କୁ, ସାର୍ ଏମିତି ଲେଖୁଛନ୍ତି, ସେ ପୁରା ଖୁସି ହେଉଥିବ, ହଁ ଏଇଟା ବୁଝିହେଉଛି। ଯେ ନ ବୁଝିପାରୁଛି, ଯେ ଗ୍ରହଣ କରିପାରୁନି, ସେ ତାର ବିଡ଼ି ମୋଡ଼ି ହେଇ ମୁହଁରେ କଲମକୁ ଲଗେଇ ତା'ହେଲେ ସାର୍ଟ ପ୍ୟାଣ୍ଟ ସବୁ ତାର କାଳି କଲମ ହେଇସାରିବନି, ତାକୁ ଭଲ ଲାଗୁନି ନା, ସେ ବୁଝି ପ୍ରବେଶ କରିପାରୁନି ସେ ବିଦ୍ୟା ଭିତରେ, ତାକୁ ଉତ୍ସାହ ଲାଗିବନି। ଏଭଳି ଜଡ଼ ବିଦ୍ୟାରେ ଦେଖନ୍ତୁ, ଯେମିତି ଯାହାକୁ ମ୍ୟାଥମେଟିକ୍ସ ଭଲ ଲାଗେ, ମ୍ୟାଥମେଟିକ୍ କ୍ଲାସ୍ ଆସିଲେ ତାର ଉତ୍ସାହ, ଯେ ତାର ଭୂଗୋଳ ହଉନି, ଯଦି ଭୂଗୋଳ କ୍ଲାସ୍ଟା ଆସିଲା ସେ ଗଲା, ଆଜି ଭୂଗୋଳ କ୍ଲାସ୍ ଅଛି, ସାର୍ ଆସିବେ, ସିଏ ସେଦିନ ପରେ ତାକୁ ଜ୍ୱର ହେଇଯିବ, କାହିଁକି ତାକୁ ସେଥିରେ ସେ ପ୍ରବେଶ କରିପାରୁନି ନା, ତାର ଉତ୍ସାହ ଆସୁନି ସେଇଟା ପଢ଼ିବା ପାଇଁ, ସେ ସେଇଟା ଚାହୁଁଛି ଆଭଏଡ୍ କରିବା ପାଇଁ, ସ୍ପିରିଚୁଆଲ୍ ଲାଇଫ୍ଟା ଏହା, ଆଧ୍ୟାତ୍ମିକ ଜୀବନଟା ସେୟା। ଆମେ ଗ୍ରହଣ କରିପାରୁନେ ମାନେ ଆମର କିଛି ସନ୍ଦେହ ରହୁଛି ମାନେ ଆମର ଏଇ ନିରୁତ୍ସାହିତ ଭାବନା ଆସୁଛି, ଆଉ ତା ଭିତରେ ଆମେ ପ୍ରବେଶ କରିପାରୁ, ସେଥିପାଇଁ ଇଣ୍ଟରେଷ୍ଟ ଲାଗୁନି। ଗୋଟେ ଆନନ୍ଦ ଲାଗିବା ଦରକାର ନା, ଆଧ୍ୟାତ୍ମିକ ଜିନିଷରେ କିଛି ଆନନ୍ଦ ରହିଛି, କିଛି ଆନନ୍ଦ ନାହିଁ। ପ୍ରଭୁବାଜୀ ମହାରାଜ କହୁଛନ୍ତି ଆନନ୍ଦମ ବୁଦ୍ଧିବର୍ଦ୍ଧନମ, ଯାହା ମହାପ୍ରଭୁ କହିଲେ ଆନନ୍ଦମ ବୁଦ୍ଧିବର୍ଦ୍ଧନମ, ଆନନ୍ଦ ରୂପକ ସାଗର ଜଣେ ଡୁବିଯିବ, କିନ୍ତୁ ପ୍ରଥମରେ ଯଦି ଜଣେ ପ୍ରବେଶ ନ କରିପାରିବ ତ କ'ଣ କରିପାରିବ, ତାର ଯଦି ବିଶ୍ୱାସଟା ଆସୁନି ସାଧୁଗୁରୁ ବୈଷ୍ଣବଙ୍କର ମତରେ, ତାଙ୍କର ତାର ମନ ମିଳୁନି, ଗୋଟେ ବଦ୍ଧ ଜୀବନ ସିଏ, ତାର କିଛି ରୁଚି ରହିଛି, ତାର କିଛି ବିଚାର ରହିଛି, ସେ ତାର ବିଚାର ଦ୍ୱାରା ସବୁକୁ ମାପୁଛି, ଏଇଟା ହେଉଛି ବହୁତ ବଡ଼ ଡେଞ୍ଜର। ଆମର ଯେଉଁ ବିଚାରଧାରା, ଆମର ଯେଉଁ ବୁଦ୍ଧି, ଏଇଟା ଲାଗିପାରିବନି ସ୍ପିରିଚୁଆଲ ଲାଇଫ୍ର, କିଛି ଲାଗିପାରିବନି, କିଛି କାମ କରିବନି, ଆମର ବୁଦ୍ଧି ବିଚାର କିଛି ଲାଗିପାରିବନି ଏଥିରେ। ଆମେ କେବଳ ଆମ ବୁଦ୍ଧି ବିଚାରକୁ ୟୁଜ୍ କରିବା ଗ୍ରହଣ କରିବା ପାଇଁ, ଆଉ କିଛି ଆଉ କେଉଁଥିପାଇଁ ନୁହେଁ। ସେଥିପାଇଁ ଆଜି ଟିଚ୍ ଲେଖା ହେଉଛି ଯଥା ଅନୁରୂପରେ ତୁମେ କରିବାକୁ ପଡ଼ିବ, ସମୟ ଆସିବ ତୁମେ ବୁଝିପାରିବ, ତୁମେ ଗ୍ରହଣ କରିକରି ଚାଲ, ସମୟ ଆସିବ ସବୁ ରିଭିଲ୍ଡ ହେବ, ଜାଣିପାରିବ ମୁଁ ଏଇଟା କରିଥିଲି କ'ଣ ଲାଭ। କିନ୍ତୁ ଏଇ ଯେଉଁ ସ୍ପିରିଚୁଆଲ ଆଧ୍ୟାତ୍ମିକ ଜୀବନରେ ସବୁକିଛିରେ ବିଚାର ଯୋଡ଼ି ହେବନି, ସବୁକିଛିରେ ବୁଦ୍ଧି ପ୍ରବେଶ କରିହେବନି, ଅସୁବିଧା ହେଇଯିବ। କେମିତି ହବ ନା, ଯେଉଁ ଜିନିଷଟାକୁ ଆମେ ଦେଖିପାରୁନେ ଜାଣିପାରୁନେ, ସେଟାକୁ କେବଳ ଯେଉଁ ଜିନିଷକୁ ଆପଣ ଦେଖିପାରୁନାହାନ୍ତି ଜାଣିପାରୁନ, ତ କ'ଣ କରିପାରିବେ? ଯେଉଁଟା ଜାଣିପାରୁନ, ଯେଉଁଟା ଦେଖିପାରୁନ, ତ କ'ଣ କରିପାରିବ? ତୁମେ ମନ କ'ଣ କରିବ? ସେଥିରେ ଆଉ ଇଣ୍ଟରେଷ୍ଟ କିଛି ତ ହବନି, ଯେଉଁଟା ଦେଖିପାରୁନି। ମନେକରନ୍ତୁ କହିବା ଗୋଟେ ଜୀବ ଅଛି, ସେ 25 କିଲୋମିଟର ତା ଲମ୍ବା, ଗୋଟେ ମାଛଟେ ଅଛି 25 କିଲୋମିଟର ଲମ୍ବା, ତାହେଲେ କ'ଣ ମନ କ'ଣ ମନ ପ୍ରବେଶ କରିବ ସେଠି? 25 କିଲୋମିଟର ଲମ୍ବା କେମିତି ହବ ମାଛ, କ'ଣ ହେଇଥିବ? ଛାଡ଼, ସାଙ୍ଗେ ସାଙ୍ଗେ ଛାଡ଼, ମୁଁ ଗୋଟେ କହିବି ନା, ଗୋଟେ ମଣିଷ ଯଦି ତାର 10ଟା ମୁଣ୍ଡ 5ଟା ହାତ, ସେ ଗୋଟେ ତାଳ ଗଛ ଭଳିଆ, ଆପଣ କ'ଣ ମୁଣ୍ଡ ମାଇଣ୍ଡ ଭିତରେ କିଛି ଆସୁଛି ତାର ଫର୍ମ କିଛି ଆସୁନି, ଆପଣ କ'ଣ କରିବେ? ମାଇଣ୍ଡ କ'ଣ କରିବ? ସାଙ୍ଗେ ସାଙ୍ଗେ ରିଜେକ୍ଟ କରିଦେବ ସେ ବ୍ୟକ୍ତି, କାହିଁ ଏଇଟା, ଏ ଆଇଡ଼ିଆ ଠିକ୍ ନାହିଁ। ମନର ଗୋଟେ ସୀମା ରହିଛି, ମନ ଏ ଭୌତିକ ଜିନିଷର ଗୋଟେ ସୀମା ଭିତରେ ପ୍ରବେଶ କରିପାରିବ, ତା ଉପରକୁ ବି ଯାଇପାରିବେନି। ଯାହା ମନକୁ ଯେତିକି ଏକ୍ସପାଣ୍ଡ କରିଛି ସେତିକି ବାଟେ ଯିବ। ଯେମିତି ଦେଖୁଛନ୍ତି ଇଲେକ୍ଟ୍ରି, ଏ ଯେଉଁ ଇଲେକ୍ଟ୍ରିସିଆନ ଯେଉଁମାନେ ଅଛନ୍ତି, ସେମାନେ ଇଲେକ୍ଟ୍ରି ତାରକୁ ଦାନ୍ତରେ କାମୁଡ଼ିକି ଯୋଡ଼ି ଦେଉଛନ୍ତି, କେତେ ପ୍ରକାର ଜଏଣ୍ଟ, କେତେ ପ୍ରକାର କ'ଣ କେମିତି କନେକ୍ସନ୍ ସେ ଦେଇଦେଉଛନ୍ତି, ଆପଣଙ୍କୁ ଦିଆହେବ, ଖାଲି ଦେଖ ସେଇଟାକୁ, ଆପଣ ମୁଣ୍ଡ ବିନ୍ଧିବ, କ'ଣ ଏଇଟା କନେକ୍ସନ୍ ହେଇଛି, କ'ଣ ହେଇଛି? ଯେତେବେଳେ ସର୍କିଟ୍ କ'ଣ କହୁଛନ୍ତି, ଏଇ ଯେ ବଡ଼ ବଡ଼, ନାଇଁ ନାଇଁ ବଡ଼ ବଡ଼ ଦେଖିବ ଟ୍ରାନ୍ସଫର୍ମ ନାହିଁ, ବଡ଼ ବଡ଼ ଯେଉଁ ୟୁନିଟ୍ ମାନଙ୍କୁ ଯାଇଛି ସବୁ, ଏଇ ଯେଉଁ ଯେଉଁ ରାଇସ୍ ମିଲ୍ ତାଙ୍କର ଯେଉଁ କମ୍ପ୍ୟୁଟର ଲାଗିଛି, ତାଙ୍କର ଯେଉଁ ବୋର୍ଡ ଲାଗିଛି ସବୁ, କିବୋର୍ଡ କୁହନ୍ତି, ପେନାଲ୍ ବୋର୍ଡ ଦେଖିଲେ ଆପଣ ଛାନିଆ ହେଇଯିବେ। ଏ ଆମର ମନ୍ଦିର, ଭୁବନେଶ୍ୱର ମନ୍ଦିର ଗୋଟେ ଲାଗିଛି, ମୁଁ ଦେଖିଲି ମୋ ମୁଣ୍ଡ ବିନ୍ଧେ, ଏ କୁଆଡ଼େ କ'ଣ କ'ଣ ପୋଡ଼ି ଜଳିକି ମରିଯିବ ମଣିଷ, ଇଲେକ୍ଟ୍ରିସିଆନ୍ ଅଛି ସେଠି ହାତରେ ମୋଡ଼ି ଦେଉଛି। ଆମ ବୁଦ୍ଧିଟା, ଆମ ମନଟା ଗୋଟେ ସୀମା ଭିତରେ ରହିଛି, ଭୌତିକ ଜଗତର ସୀମା ଭିତରେ ରହିଛି, ପରମାର୍ଥ ବିଷୟରେ କ'ଣ କହିବା? ଯେଉଁ ଇଲେକ୍ଟ୍ରିସିଆନ ଏତେ ଇଲେକ୍ଟ୍ରି ଜିନିଷ ଜାଣିଦେଉଛି, ତାକୁ ଏଇଠୁ ଘଣ୍ଟାଟା ଖୋଲ, ଘଣ୍ଟାଟା ଦେଖିଛ ନା ଆଗରୁ? ଏବେ ତ ଘଣ୍ଟା ମୁଁ ଜାଣିନି ଏବେ ରିପେୟାର ହେଉଛି କ'ଣ, ଆଗରୁ ମୁଁ ଦେଖିଛି ସବୁ, ଆମର ଘଣ୍ଟା, ଆମେ ତ କଲେଜରେ ପଢ଼ୁଥିଲୁ, ଘଣ୍ଟା ସବୁ ନେଇକି ଯାଉ, ତା ଭିତରେ ସବୁ ମୁଁ ଦେଖିଛି, ସେ ଏମିତି ଏମିତି ଗୋଟେ ଯତ୍ନ ରଖିକି ଖୋଲିଦେବ, ତା ଭିତରେ ସବୁ ଗୋଲ 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 କ'ଣ, ସିଏ ସେଇଟାକୁ କାମ କରିବ। ଆମେ ଦେଖିଲା ଇଲେକ୍ଟ୍ରିସିଆନ ଯେଉଁ କାମ କରୁଛି, ଏତେ ସର୍ଟ ସର୍କିଟ, ଏତେ ସର୍କିଟ ଭିତରେ ଏତେ ପ୍ୟାନେଲ ବୋର୍ଡ ଲଗେଇ କାମ କରୁ, ତାକୁ ଘଣ୍ଟାଟା ଦେଇ ସଜାଡ଼ିପାରିବନି। ଆଚ୍ଛା, ଘଣ୍ଟାବାଲା ଏତେ ସୂକ୍ଷ୍ମ କାମ କରୁ, ତାକୁ କମ୍ପ୍ୟୁଟର ଦେଇଦିଅ, ତା ବୁଦ୍ଧି କାମ କରିବନି। ଆମର ପ୍ରତ୍ୟେକ ବ୍ୟକ୍ତିର ଗୋଟେ ବୁଦ୍ଧିର ବା ମନର ଗୋଟେ ସୀମା ଅଛି, ପରିଧି ଗୋଟେ ଅଛି, ତା ଆଉ ଆଗକୁ ଯାଇପାରିବନି, ତାର ଆଉ ଆଗକୁ କିଛି ଯାଇପାରିବନି। ଏ ମେଟେରିଆଲ ୱାର୍ଲଡରେ, ଭୌତିକ ଜଗତରେ, ସ୍ପିରିଚୁଆଲ ଜିନିଷରେ କେମିତି? ସ୍ପିରିଚୁଆଲ ଜିନିଷରେ କିଛି ପ୍ରବେଶ ଆମେ କରିପାରିବା ନା, କିଛି ପ୍ରବେଶ କରିପାରିବା? ଏଇଟା କେବଳ ଗ୍ରହଣ ଜିନିଷ, ଜଣେ କହିବ କାହିଁକି ଗ୍ରହଣ କରିବି ନା, ଏଇଟା ବାସ୍ତବ ଜିନିଷ, ଆମେ ଗ୍ରହଣ ଏଇଥିପାଇଁ କରୁଛେ, ଏଇଟା ଗୋଟେ ବାସ୍ତବ ଜିନିଷ, ସେଥିରେ ଅବାସ୍ତବତା କିଛି ନାହିଁ, ଏଥିପାଇଁ ଗ୍ରହଣ କରୁଛେ। ଜଣେ ରିଜେକ୍ଟ କାହିଁ କରିବ, ସେ ମନା କାହିଁ କରିଦେବ? ଜଣେ ଗ୍ରହଣ କରିକି ଦେଖିବା ଦରକାର ପ୍ରକୃତରେ ଏଇ ଏଇ ଜିନିଷଟା ବାସ୍ତବ କି ନୁହେଁ। ଆମେ ତ ଗ୍ରହଣ କରୁଛେ, ଆମର କିଛି ଉପଲବ୍ଧି ଆସୁଛି, ଗୋଟେ ପିସ୍ ଦେଖ। ଗୋଟେ ମୁଁ ଛୋଟ ଉଦାହରଣ ଦେଇଦେବି ଯେ ଆଧ୍ୟାତ୍ମିକ ଜିନିଷଟା ଗୋଟେ ବ୍ୟକ୍ତିକୁ ନିଶ୍ଚିତ ଭାବରେ ଅଲଗା ଜୀବନ ଠାରୁ ତ ଗୋଟେ କିଛି ରିଏଲାଇଜେସନ୍ ଦିଏ, ଗୋଟେ ଶାନ୍ତି ଦିଏ। ଗୋଟେ ଯେତେ ନିଷ୍ଠୁର ଲୋକଟେ ହେଇଥାଉ, ଯେତେ ନିଷ୍ଠୁର ଲୋକ ହେଇଥାଉ, ଯେତେ ମଦ୍ୟପଟା ହେଇଥାଉ, ତାକୁ ଯେଉଁ ବାଟରେ ଧରି ଆଣିକି ମନ୍ଦିର ଭିତରେ ଠିଆ କରିଦିଅ, ସେ ଗୋଟେ ବଡ଼ ଦୀର୍ଘ ନିଶ୍ୱାସଟା ନେବ, ଉଃ, ସେ ଗୋଟେ ଚାହିଁବ, ତାକୁ ଗୋଟେ କିଛି ଡିଫରେନ୍ସ ଲାଗିବ। କାରଣ ସେ ସ୍ଥାନରେ ଭଗବାନ ରହୁଛନ୍ତି, ତାଙ୍କର ଉପାସନା ହେଉଛି, ତାଙ୍କର ନାମ କୀର୍ତ୍ତନ ହେଉଛି। ବ୍ୟକ୍ତିର ଯେଉଁ ମନ ରହିଛି, ମନ ଯେଉଁ ଏତେ ଦୁଃଖରେ ଦୁଃଖିତ ହେଉଛି, ଏତେ ତାପରେ ତାପିତ ହେଇଛି, ମାନେ ସ୍ଥାନର କିଛି ଗୋଟେ ଶକ୍ତି ରହିଛି, ସବୁ ସବୁ ସ୍ଥାନରେ ଗୋଟେ ଶକ୍ତି ରହିଛି। ଯେଉଁ ସ୍ଥାନରେ ଶକ୍ତି ନାହିଁ, ଏମିତି ଯେମିତି ଆପଣ ପଳେଇଯିବେ ଇଣ୍ଡଷ୍ଟ୍ରିଆଲ ଏରିଆକୁ, ସେ ସ୍ଥାନର ଶକ୍ତି କ'ଣ? ଇଣ୍ଡଷ୍ଟ୍ରିଆଲ ଏରିଆ ଭିତରେ ପଳେଇ ଖାଲି ସ୍ମୋକ୍ ଗୋଟେ, ଧୂଆଁ ଗୁଡ଼ାକ ସବୁ ଆସିବ, ସେଠି ଗଲା ମୁଣ୍ଡ ବିନ୍ଧିବ, ସେଠି ସ୍ଥାନ ଆଉ କିଛି ସପୋର୍ଟ ଦେବନି। କେବଳ ଏଇ ଯେଉଁ ବଡ଼ ବଡ଼ ରାଉରକେଲା ଫ୍ୟାକ୍ଟ୍ରି, ବଡ଼ ବଡ଼ ଫ୍ୟାକ୍ଟ୍ରି ମାନଙ୍କ ଏରିଆକୁ ଯିବେ, କୁଲେରୀ ଏରିଆକୁ ଯିବେ, ସେଠି କେବଳ କେବଳ ଡଷ୍ଟ ଏରିଆ। ତ ଆପଣ ଗଲା ମାନେ ଆପଣ ମନ ଭିତରେ ଆସିବ, ଏଠି କିଛି କାମ କରିବି, ପଇସା ରୋଜଗାର କରିବି, ସେ କାମଟା ସେୟା, ସ୍ଥାନଟା ସେୟା। ସ୍ଥାନ ଗୋଟେ ସ୍ଥାନର ବି ମହିମା ରହିଛି ନା, ସ୍ଥାନ ପ୍ରଧାନମ ନ ତୁ ବଳ ପ୍ରଧାନ, ଏ ନ୍ୟାୟ ରହିଛି, ସ୍ଥାନଟା ପ୍ରଧାନ, ବଳ ପ୍ରଧାନ ନୁହେଁ, ସ୍ଥାନ ପ୍ରଧାନ। ଆପଣ କେତେ ବଡ଼ ଲୋକଟା ହେଇଥାନ୍ତୁ, ଆପଣ ଯେତେବେଳେ ପହଞ୍ଚିବେ ଯାଇ ଗୋଟେ ଟାଉନରେ, ସେଠି କ'ଣ ମନ ହବ? ଆପଣ କେତେ କେତେ ଟାଉନ ଗଲା ମାନେ ଭଲଟା ଖାଇବି, ଭଲ ପିନ୍ଧିବି, ଭଲ ଜିନିଷ ଘରଟା କରିବି, ସାଙ୍ଗେ ସାଙ୍ଗେ ସେଟା ରଜଗୁଣ ସ୍ଥାନ, ସେଠି ତମଗୁଣ ସ୍ଥାନ, ଦ୍ୟୁତ ସଦନମ, ସେଠି ସବୁବେଳେ ବାର୍ଗେନିଂ ଚାଲିଛି, ପଇସା ରୋଜଗାର ଚାଲିଛି, ସେଠି ଗଲା ମାନେ ତୁମର ସେ ସ୍ଥାନ ହେଉଛି ପ୍ରଧାନ, ସେଠି ସେ ବଳ ତୁମର କାମ କରିବନି, ନା ତୁ ବଳ ପ୍ରଧାନ। ମଣିଷ କହିବ ବହୁତ ବୁଦ୍ଧି ବଳିଛି, ତୁମେ ସବୁ ଜାଣିଥାଉ, କିନ୍ତୁ ସ୍ଥାନର ଗୁଣ ରହିଛି। ଏ ଆଧ୍ୟାତ୍ମିକ ଜିନିଷ ଗ୍ରହଣ କରିବାକୁ ପଡ଼େ, ଏ କଥାରେ ପଡ଼ୁଥିଲି। ଯେମିତି ଗୋଟେ ମଦ୍ୟପ ଚାଲି ଆସୁଛି ମନ୍ଦିରକୁ, ଗୋଟେ ପାପି ଚାଲି ଆସୁଛି ମନ୍ଦିରକୁ, ଯେକୌଣସି ବ୍ୟକ୍ତି ମନ୍ଦିରକୁ ଆସିଲେ ତାକୁ ଗୋଟେ ଲାଗୁଛି ଡିଫରେନ୍ସ, ଗୋଟେ ପାର୍ଥକ୍ୟ ଲାଗୁଛି, କାହିଁକି ସ୍ଥାନ ପ୍ରଧାନ, ସ୍ଥାନର ଗୁଣ ରହିଛି। ଯେମିତି ଶ୍ମଶାନକୁ ଜଣେ ପଳେଇଛି, ସେଠି କ'ଣ ଲାଗିବ? ତାକୁ ଭୟ ଲାଗିବ, ସ୍ଥାନର ସବୁ ଗୁଣ, ସ୍ଥାନର ସବୁ ରହିଛି ନା। ଜଣେ ସମୁଦ୍ର ସି ବିଚ୍ କି ପଳେଇଯିବ, ଲୋକମାନଙ୍କୁ ଦେଖିବ, ସେଠି କ'ଣ କରିବ? ସେ ଗଲା ମାନେ ତାର ଗୋଟେ ଭୋଗ ବୁଦ୍ଧି ଆସିବ, ମୁଁ ବି ସୁଇମିଂ କରିବି। ଜଣେ ବିଦେଶକୁ ଯିବ, ବିଦେଶ ଗଲେ କ'ଣ କରିବ? ସେ ଯାଇ ମୁଁ ଗୋଟେ ଭୋଗ କରିବି। ସ୍ଥାନ ପ୍ରଧାନ, ବଳ ହେଠି କିଛି କାମ କରିବେନି, ସ୍ଥାନର ବି ଗୁଣ ରହିଛି। କେବଳ ଜଣେ ସ୍ଥାନଟାକୁ ବଳ ଦ୍ୱାରା ସ୍ଥାନକୁ ପରିବର୍ତ୍ତନ କରିପାରନ୍ତି, ସେ ହେଉଛନ୍ତି ଭଗବାନଙ୍କର ପାର୍ଷଦ ମାନେ। ନହେଲେ ଆଉ ସବୁ ଜୀବ ସ୍ଥାନ ଦ୍ୱାରା ହିଁ ପ୍ରଭାବିତ ହୁଅନ୍ତି। ସେଥିପାଇଁ ଲୋକ କହନ୍ତିନି ମୋତେ ଘରେ ଭଲ ଲାଗୁନି, କି ଘରେ ତୋର ଠାକୁର ଅଛି, ସ୍ତ୍ରୀ ଅଛି, ତୁ ହରେ କୃଷ୍ଣ କରୁଛୁ, ଜପ କରୁଛୁ, ତମର କାହିଁ ଭଲ ଲାଗୁନି? ଭକ୍ତ କଥା କହୁନାହାନ୍ତି, ବାହାର ଲୋକ କଥା କ'ଣ କହିବା? ଜଣେ ସଂସାର ଲୋକ ପଚାରନ୍ତୁ, ଘରେ ଯାହା ସେ ପ୍ରୋଗ୍ରାମ ହେଉଛି ମନ୍ଦିରରେ, ପ୍ରାୟ ଗୃହସ୍ଥ ଅଛନ୍ତି, ସବୁ ଭଲ ଭଲ ଲୋକ ଗୃହସ୍ଥ ମାନେ, ସେମାନେ ସବୁ କରୁଛନ୍ତି, ମଙ୍ଗଳ ଆଳତୀ, ଦର୍ଶନ ଆଳତୀ, ବାରଟାଳ ଭୋଗ ଲଗାଉଛନ୍ତି, ସବୁ ସ୍ୱାମୀ ଭକ୍ତ, ପିଲା ଛୁଆ ବି ଭକ୍ତ, ପ୍ରକାରରେ ମନ୍ଦିରକୁ ଯିବି, ଏଠି ଅସୁବିଧା କ'ଣ ଅଛି? ସ୍ଥାନ ପ୍ରଧାନ, ବଳ ସେଠି ସେଠି ବଳ କାମ କରୁନି, ସେଠି ସଂସାର ଭିତରେ ରହିଲା ବେଳକୁ ବଳଟା ଆସକ୍ତି ପଳାଉଛି ପିଲା ଛୁଆ ଉପରେ, ସବୁ ଚାଲିଛି କିନ୍ତୁ ବଳ ନାହିଁ ସେଠି। ଏଠି କ'ଣ? ଏଠି ସମସ୍ତଙ୍କର ବଳଟା ଲାଗୁଛି କୋଉଠି? ଭଗବାନଙ୍କ ପାଖରେ, ଏଠି ସ୍ଥାନର ପ୍ରଧାନ ରହିଛି। ଆମର ଏଇ କଥା ମୁଁ କହୁଥିଲି, ଆମର ସବୁ ସୀମିତ, ଭୌତିକ ଜଗତର ବୁଦ୍ଧିର ପରିସୀମା ସୀମିତ, ସ୍ପିରିଚୁଆଲ ଜିନିଷ ଉପରେ କ'ଣ ଜାଣିବା? ଆମେ କେବଳ ଗୋଟେ ଗ୍ରହଣ କରୁଛେ, କାହିଁକି ଗ୍ରହଣ କରିବା? ଜଣେ ପ୍ରଶ୍ନ କରିବ ନା, ତୁମେ ଗ୍ରହଣ କାହିଁ କରିବ? ତୁମେ ପଳେଇ ଆସ, ତୁମ ସ୍ଥାନକୁ ଆସ, ଆଗେ ତାପରେ ତୁମେ ଜାଣିପାରିବ ମୁଁ କାହିଁ ଗ୍ରହଣ କରିବି। ଭଗବାନଙ୍କ ନାମରେ ଯେମିତି ନାମରେ ସମଗ୍ର ବିଶ୍ୱରେ ଆପଣ ଯେଉଁଠିକି ଯିବେ, ଇସ୍କନ ଲୋକ କେଉଁଠିକାର ଭକ୍ତ? ଇସ୍କନ ଭକ୍ତ ସାଙ୍ଗେ ସାଙ୍ଗେ କହିବେ ମୁଁ ମାୟପୁର ଯାଇଥିଲି, ମୁଁ ବୃନ୍ଦାବନ ଯାଇଥିଲି, ଆପଣଙ୍କର ଆଜ୍ଞା ବମ୍ବେର ମନ୍ଦିର ଅଛି, ଆପଣଙ୍କ ନାମ କୀର୍ତ୍ତନ ହୁଏ। ସେ ସ୍ଥାନ ଗଲା ପରେ ସେ ଲୋକ ଉପରେ ଗୋଟେ ଛାପ ପଡ଼ିଛି, ତାକୁ କିଛି ରିଏଲାଇଜେସନ୍ ଆସିଛି, ସ୍ଥାନର ଶକ୍ତି ରହିଛି। ଏଇ କଥା ଆମେ ଆଲୋଚନା କରୁଥିଲେ ଯେ ଆଧ୍ୟାତ୍ମିକ ଜୀବନରେ ସବୁଠୁ ପ୍ରଗତି କରିବାର ସହଜ ଉପାୟ ହେଲା କୌଣସି ଦାର୍ଶନିକ ବିଚାରଧାରା, ଦାର୍ଶନିକ ବିଚାରଧାରା ବହୁତ ଲୋକ ବହୁତ ପ୍ରକାରର ଜିନିଷ ରିସର୍ଚ୍ଚ କରିବା ପାଇଁ, ଯେଉଁ ରିସର୍ଚ୍ଚ ପର୍ସନ୍ ସବୁ ଅଛନ୍ତି ରିସର୍ଚ୍ଚ କରନ୍ତି, ଏସବୁ ଆମର ବିଶେଷ କିଛି ଆବଶ୍ୟକ ନାହିଁ। ଆମ ପାଇଁ ସବୁ ରିସର୍ଚ୍ଚ କରିକି ରଖି ଦିଆଯାଏ, ସବୁଠୁ ବଡ଼ ରିସର୍ଚ୍ଚ କରିଛନ୍ତି ଆମ ପରମ୍ପରାରେ ଜୀବ ଗୋସ୍ୱାମୀ। ଯଦି ସବୁଠୁ ବଡ଼ ରିସର୍ଚ୍ଚ ପର୍ସନ୍ କିଏ ଥାନ୍ତି, ସେ ପୁରା ସବୁ ସନ୍ଦର୍ଭ ରଖିଦେଇ ଥେସିସ୍ ସବୁ ଲେଖି ଦେଇଯାଇଛ, ତୁମେ ଯେଉଁଟା କେଉଁଠି କେବେ ଖୋଜିକି ପାଇବନି, ସେ ସବୁ କେଉଁ କେଉଁ ପୁରାଣରୁ ଆଣିକି ଯୋଡ଼ି ଯାଡ଼ିକି ସବୁ ସର, ଏବଂ ତାଙ୍କ ଶିକ୍ଷାର ସାର୍ମାନେ ଆଚାର୍ଯ୍ୟମାନେ ସବୁ ଆମକୁ ଦେଇଦେଉଛନ୍ତି। ଆମେ ଚାହେଁ ମୁଁ ସବୁ ଜିନିଷ ପଢ଼ିବି, ସବୁ ଜିନିଷ କରିବି, ନାଇଁ। ଲାଇଫ୍ ସ୍ପାନ୍ ବହୁତ ସର୍ଟ, ବହୁତ ଛୋଟ, ବହୁତ କମ୍। ଆମର ବେଶୀ ଦାର୍ଶନିକ ବିଚାରଧାରାରେ ଆମେ ସନ୍ଦେହକୁ ଦୂର କରିପାରିବା, ଏଇଟା ଗ୍ରହଣ ଜିନିଷ। ମୁଁ ଯାଇଥିଲି କେଉଁଠି, ସୁରିନାମରେ। ସୁରିନାମରେ ସେ ଜଣେ ଭକ୍ତ, ସେ ହେଉଛି ନେଦରଲାଣ୍ଡର ଭକ୍ତ। ସେ ସୁରିନାମକୁ ଯାଇଥିଲେ, ବହୁତ ବର୍ଷର ଭକ୍ତ। ସେ ବୁଢ଼ା ହେଇଗଲେ, ସେ ଫିଲୋସଫି ପଢ଼ୁଥିଲେ କେଉଁଠି ଗୋଟେ ୟୁନିଭର୍ସିଟିରେ, ତାପରେ ଇସ୍କନରେ ଜଏନ୍ କରିଥିଲେ ବହୁତ ବର୍ଷରେ। ସେ ମୋମେଣ୍ଟ ବୁଢ଼ା ହେଇ ଆସିଲେଣି। ସିଏ ତାଙ୍କ ହାତରୁ ବହିଟାକୁ କାଢ଼ନ୍ତିନି। ମୁଁ ଆଶ୍ଚର୍ଯ୍ୟ ହେଇଗଲି, ମୁଁ ସେ ମୋ ଜୀବନରେ ଏମିତି ମଣିଷ କେବେ ଦେଖିନି। ମୋ ଜୀବନରେ କୌଣସି ଭକ୍ତକୁ ଏମିତି ଦେଖିନି, କୌଣସି ମଣିଷ ବି ଦେଖିନି। ମୁଁ କ'ଣ ଦେଖିବି, କିଏ ଦେଖିଥିବ କି ନାହିଁ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ସେ କେବଳ ସବୁବେଳେ ତାଙ୍କର ଟାବଲେଟ୍ଟାକୁ ଧରିଥିବେ, ତାଙ୍କ ବହି, ତାଙ୍କର ଟାବଲେଟ୍, ଏ ଯେଉଁଟା ଆଜିକାଲି କ'ଣ କହୁଛନ୍ତି ଆଇପ୍ୟାଡ୍ ଭଳିଆ, ସେ ରଖିଥିବେ ସବୁବେଳେ 24 ଘଣ୍ଟା। ବହି, ଛୋଟ ବହି, ଗୋଟେ ଟାବଲେଟ୍, କେବଳ ଜପଟା ସରିବ ତାପରେ ଆରମ୍ଭ କରିବେ। ଖାଉଥିବେ, ପଢ଼ୁଥିବେ, ପ୍ରଣାମ କରୁଥିବେ, ଯୋଉ ମନ୍ଦିରରେ ଜୟ ଧ୍ୱନି ଦେବେ, ସେ ସିନିୟର ସେ ଜୟ ଧ୍ୱନି ଦେବେ, ଜୟ ଧ୍ୱନି ଦେଉଥିବେ, ବହି ଦେଖୁଥିବେ, ଜୟ ଧ୍ୱନି ଦେଉଥିବେ, ବହି ଦେଖୁଥିବେ, କ୍ଲାସ ଚାଲିଥିବ, ବହି ଦେଖୁଥିବେ। ମୁଁ ତାଙ୍କୁ ଥରେ ଆଉ ଖାଲି ପ୍ରଶ୍ନ, ଖାଲି କହିବି ପ୍ରଶ୍ନ ମୁଁ ପଚାରିବି, ବୟସ୍କ ଲୋକ, ମୁଁ ତାଙ୍କୁ ଯୁଆଡ଼େ ଗଲି ମୁଁ ପଚାରେ, ଖାଲି ମୁଁ ପ୍ରଶ୍ନ, କୋଶ୍ଚେନ୍ ମୁଁ ତାଙ୍କୁ ପଚାରିଲି, ମାନେ ତୁମେ ଆପଣ ଏତେ କାହିଁକି ଗୋଟେ ରିସର୍ଚ୍ଚ ମାଇଣ୍ଡ କାହିଁକି କହିଲେ। ମୁଁ କ'ଣ କରିବି, ମୁଁ ପାଠ ପଢ଼ିଥିଲି ସେମିତି, ମୁଁ ସେ ମୋର ସେ ଅଭ୍ୟାସଟା ରହିଯାଇଛି। ମାନେ ଆଚ୍ଛା ଆପଣ ଏତେ ପଢ଼ିଲେଣି, ଆପଣ ଡାଉଟ୍ ଯାଉଛି କହିଲେ, ନା ଡାଉଟ୍ ଯାଉନି, ଗୋଟେ ଯାଉଛି ଆଉ ଗୋଟେ ଯାଉଛି ଆଉ ଗୋଟେ ଚାଲି ଆସୁଛି, ଆଉ ଗୋଟେ ଯାଉଛି ଆଉ, ମାନେ କାହିଁକି ଅନ୍ନେସେସରି ଆପଣଙ୍କ ଟାଇମ୍ ହେଇଗଲାଣି, 70-70-70 ବର୍ଷ ତ ଆପଣଙ୍କର ହେଇଗଲାଣି, ଆପଣ କାହିଁ ଅନ୍ନେସେସରି ହ୍ୱାଇ ୱେ ୱେଷ୍ଟିଂ ୟୁର୍ ଟାଇମ୍। ଆଇ ୱାଣ୍ଟ ଟୁ ରିସର୍ଚ୍ଚ କ'ଣ ରିସର୍ଚ୍ଚ କରିବ, ଆମର ଆଚାର୍ଯ୍ୟ ଅଲରେଡ଼ି ରିସର୍ଚ୍ଚ ଏଭ୍ରିଥିଙ୍ଗ, ଦେ ମେନ୍ସନ୍ ଏଭ୍ରିଥିଙ୍ଗ, ସବୁ ଲକ୍ଷ ରଖି ଦେଇଯାଇଛନ୍ତି। କିଛି କହିନି ଆମ ମନ ସାଟିସ୍ଫାଏ, ମୁଁ ଜାଣିବି ନା ନିଜେ ଆଉ। ସିଏ ଗୋଟେ ରିସର୍ଚ୍ଚ, ସିଏ ତା ରିସର୍ଚ୍ଚ ପର୍ସନ୍ ଗୋଟେ ଥିଲା, ଫିଲୋସଫି ପଢ଼ିଥିଲା, ତାର କୌଣସି ଜିନିଷ ସେ ଗ୍ରହଣ କରିପାରୁନି, ମାନେ ଇଏ ବଡ଼ ଡେଞ୍ଜର ଅଛି, କୌଣସି ଜିନିଷ ସେ ଗ୍ରହଣ କରିପାରୁନି, ସବୁ ଜପ କରୁଛି, ସବୁ କରୁଛି, କିନ୍ତୁ ତାର ସବୁ କଥାରେ କାହିଁକି, ଏଇଟା କାହିଁକି ଏମିତି ହବ, ଏଇଟା କାହିଁକି ଏମିତି ହବ, ଏଇଟା ମୋତେ ବୁଝିବା ଦରକାର। 24 ଘଣ୍ଟା ମୁଁ ଦେଖି 24 ଘଣ୍ଟା ଖାଲି ଶୋଇଥିବ, ଉଠି ପଡ଼ିବେ ବହି ପ୍ରସାଦ ସବୁବେଳେ ବହି, ମାନେ ସେ ବହୁତ ଜାଣିଛନ୍ତି, କେଉଁଠି କ'ଣ ପଚାର ସେ ସବୁ କହିଦେବେ। ମୁଁ ତାଙ୍କୁ କହିଲି, ଦେଖନ୍ତୁ ଆପଣ ଏତେ ଜିନିଷ ଜାଣିଛନ୍ତି, ଗୋଟେ ସିମ୍ପଲ୍ ଜିନିଷ ଜାଣିନାହାନ୍ତି, ଆପଣ ଏତେ ଜିନିଷ ଜାଣିଛନ୍ତି, ଏତେ ପଢ଼ୁଛନ୍ତି, ଏଇଠି ଗୋବର ଜମ୍ପର ଏଇଟା ଅଛି, ଏଇଟା ଏଠି ଅଛି, ଏଇଟା ଏଇଟା ଅଛି, ଏଇଟା ଅଛି, କିନ୍ତୁ ଗୋଟେ ସରଳ ଜିନିଷ ଜାଣିପାରୁନାହାନ୍ତି, ନିଜର ହୃଦୟରେ ଥିବା ସନ୍ଦେହଟାକୁ ଦୂର କରିପାରୁନାହାନ୍ତି। ଆପଣ ବହୁତ କିଛି ଜାଣୁଛନ୍ତି, ଏତେ ଜାଣିବାର ମୂଲ୍ୟ କ'ଣ, ସନ୍ଦେହ। ଜଣେ ବହୁତ କିଛି ଜାଣିଛି କିନ୍ତୁ ତା ହୃଦୟରେ ରହିଛି କ'ଣ, ସନ୍ଦେହ, ତାର କ'ଣ ତାର ଲାଭ ହେଲା, ଏତେ ଜାଣିବାର ମୂଲ୍ୟଟା ତାର ଆଉ କିଛି ସନ୍ଦେହ ରହୁଛି, କିନ୍ତୁ କିଏ କିଛି ଜାଣିନି ସେ ଗୋଟିଏ ଜିନିଷ ଜାଣିଛି। ଯେମିତି ବ୍ରଜବାସୀ ମାନେ, ସେ ବହୁତ ଫିଲୋସଫି କିଛି ଜାଣିନଥିଲେ, କେବଳ କୃଷ୍ଣ ବାସ୍ ଫିନିଶ। ଆମକୁ ବହୁତ ବଡ଼ ସ୍କଲାର ହେବା ଆବଶ୍ୟକ ନାହିଁ, ବ୍ରଜବାସୀ ମାନେ ବହୁତ ବଡ଼ ସ୍କଲାର ନଥିଲେ କିଛି, ସେମାନେ କେଉଁ ସ୍କୁଲକୁ ଯାଉନଥିଲେ, ତାଙ୍କ ବିଦ୍ୟାଳୟ ସବୁ କିଛି କ୍ଲୋଜ୍ ଥିଲା, ଆଗରୁ କ'ଣ ଚାଲିଥିଲା କି ନାହିଁ, କୃଷ୍ଣ ଆସିଲା ପରେ ଆଉ କେହି କିଛି କୁଆଡ଼େ ଯାଆନ୍ତିନି, ଖାଲି କୁହନ୍ତୁ ଆମେ ଗାଈ ଚରିବୁ, କାହିଁକି କୃଷ୍ଣ ଏତେ ଆଟ୍ରାକ୍ଟିଭ ଥିଲେ, ଏତେ ଆକର୍ଷଣ ଥିଲେ, ବ୍ରଜବାସୀ ମାନେ ଆଉ କେହି ଚାଟଶାଳେ, ତାଙ୍କ ଆଗରୁ ଥିଲା କି ନାହିଁ ଚାଟଶାଳେ ମୁଁ ବି ଜାଣିନି, ବନ୍ଦ, ସବୁ ବନ୍ଦ, କୃଷ୍ଣ ସବୁ ବନ୍ଦ କରିଦେଇଥିଲେ, କେହି ସୁଦାମା ସୁବଳ କେହି କେହି କୁଆଡ଼େ ଶିଖିନାହାନ୍ତି, କିଏ ଜାଣିନାହାନ୍ତି। କୃଷ୍ଣ ଯଦି ବ୍ରଜରେ ପାଠ ପଢ଼ିଥାନ୍ତେ ତାହେଲେ ପଠେଇଲେ କାହିଁକି ଦେବ କି ତାଙ୍କୁ ପଢ଼ିବା ପାଇଁ, କେଉଁଠିକି ଉଜ୍ଜୟିନୀକୁ ପଠେଇଲେ କାହିଁ, କାହିଁକି ଶାନ୍ତିବନି ଅନ୍ୟ ଆଗକୁ ପଠେଇଲେ, ଦେବ କି ବସୁଦେବ ପରୀକ୍ଷା କରିଥିବେ ନା, ଆଉ କ'ଣ ପଢ଼ିଛୁ ଟିକେ କହିଲୁ, ତୁ ଏତେ ରାଜା ହବୁ ଟି, ଆମର ଏଇଟା ରାଜବଂଶ କଥା, ଆଉ ତୁ କ'ଣ ପଢ଼ିଛୁ କାନା କହିଲୁ, ମୁଁ କ'ଣ ପଢ଼ିଛି, ମୁଁ ପଢ଼ିନେ ମୋତେ ପଢ଼ା ହେଇଛି ବ୍ରଜରେ, ବ୍ରଜରେ ମୁଁ ପାଠ ପଢ଼ି ପଢ଼ି ଆସିଛି, ମୁଁ ପଢ଼ିବି କ'ଣ, ମୋତେ ତ ପଢ଼ାଇଛନ୍ତି ଆଉ, ମୋତେ ଗାଈ ଚରାଇଲି ଗୋପୀମାନଙ୍କ ପ୍ରେମରେ ସବୁବେଳେ, ତାଙ୍କର ସ୍ନେହରେ, ବ୍ରଜବାସୀମାନଙ୍କ ସ୍ନେହରେ, ଆଉ ଗାଈ ଚରାଇଲି ମାଖନ ଚୋରି କଲି, ମୁଁ ତ ମୋର ତ କାମ ଏ, ମୁଁ ପଢ଼ିବି କ'ଣ, ମୋତେ ସେମାନେ ପାଠ ପଢ଼ିକି ଛାଡ଼ିଦେଲେ, ସେମାନେ ତାଙ୍କର ମନ ଦୁଃଖ ହେଲା ନା, ଆରେ ମୋ ପୁଅଟାକୁ ନଷ୍ଟ କରିଦେଲେ, ବିଶେଷ କରି ଶାଶୁ, ପୁଅଟା ବେକାର ହେଇଯିବ, ନାତିଟା ବେକାର ହେଇଯିବ, କ'ଣ ହେଇଯିବ, ପାଠ ଦିଗରେ ପଡ଼ିଲାନି, କେବଳ ନନ୍ଦ ମହାରାଜ କ'ଣ କରିଛି, କେବଳ ଗାଈ ଗାୟାଳ କରିଦେଇଛି, ଗାଈ ଚରେଇ ଚରେଇ ସେଥିପାଇଁ ସେ ଖୋଜିଲେ ସବୁଠୁ ଶୀଘ୍ର କିଏ ପାଠ ପଢ଼ି ପାରିବ, ଆଉ ଭଲ ପାଠ ପଢ଼ି ପାରିବ, ସେ ନହେଲେ କୁଆଡ଼େ ଉତ୍ତରପ୍ରଦେଶ ଆଉ ଉଜ୍ଜୟିନ ସେ ଯେଉଁ କ'ଣ ସେଇଟା ଶାନ୍ତିପୁରି ମୁନିଙ୍କ ଆଶ୍ରମ ଆଉ ମଧ୍ୟପ୍ରଦେଶରୁ ଉତ୍ତରପ୍ରଦେଶ ସେଇଟା କେତେ ହଁ ଉତ୍ତରପ୍ରଦେଶ ଭିତରେ ଆଉ କେଉଁ କେଉଁଠି କାଶ୍ମୀର ପାଖରେ ଥିଲା ସେ ଆଉ କ'ଣ କେଉଁଠି ପଣ୍ଡିତ ମିଳିଲେନି, ସେ ଖୋଜି ଖୋଜିକି କିଏ ଅତି ଶୀଘ୍ର ଦାନ୍ତଟା ପାଠ ବାର ବର୍ଷରେ ପାଠ ଆରମ୍ଭ କରିବେ, ବିଦ୍ୟା ଆରମ୍ଭ କରିବେ କିଏ କୃଷ୍ଣ ବାର ବର୍ଷରେ ଆରମ୍ଭ କରିବେ ପାଠ, ଦାନ୍ତ ଉଠା ପାଠ କୁହନ୍ତିନି କି ଆମେ ସାର ସବୁ କୁହନ୍ତି, ତୁ ଆଉ ପାଠ ହବ, ସେ ଗୋଟେ ଗୋଟେ ଛୁଆ ଥାନ୍ତି ସେ ମେଟ୍ରିକରେ ଦୁଇ ଥର ଫେଲ ହେଇଥିବେ କି ଟିକେ ଡେରେ ପାଠ ପଢ଼ିଦିଏ, ସାର ଦେଖିକି କହିବେ କି ତୁ କ'ଣ ପାଠ ପଢ଼ୁ, ତୋ ଦାନ୍ତ ଉଠା ପାଠ, ତୁ ବୁଢା ହେଲୁଣୁ ଆଉ କ'ଣ ପାଠ ପଢ଼ୁ, ବୁଦ୍ଧିରା ଆଉ ସେ ଧରିପାରିବେନି ସେ ସେଇଭଳିଆ। କୃଷ୍ଣ ଏଗାର ବାର ବର୍ଷରେ ଆଡମିସନ କରିଥିବେ ନା, ସାଢେ ଦଶ ବର୍ଷ ଏଗାର ବର୍ଷ ସାଢେ ଏଗାର ବର୍ଷରେ କିଏ କିଏ କୁହନ୍ତି ଆସିଲେ କେଉଁଠିକି ମଥୁରାକୁ, ତାପରେ ତ ପୁଣି ଛଅ ମାସ ରହିକି ଯାଇଥିବେ ନା, ସାଙ୍ଗେ ସାଙ୍ଗେ ଦେବକି ନେଇକି ଆଡମିସନ କରିଦେଇଥିବେ, ମାତ୍ର 64 ଦିନ ରହିଛନ୍ତି, ପୁଣି ଦୁଇ ମାସ 4 ଦିନ ରହିଛନ୍ତି, ପାଠ କିଛି ପଢ଼ିନାହାନ୍ତି, ତାଙ୍କର ପାଠ ଏଇଟା ଥିଲା ବ୍ରଜରେ ବାସ ପ୍ରେମ, ଭକ୍ତକୁ ଭଲ ପାଉଥିଲେ ଏଇ ପାଠ, ଆଉ ଭକ୍ତମାନେ ଗୋଟେ ପାଠ ପଢ଼ିଥିଲେ, ତାଙ୍କର ଏତେ ବି ସଂସ୍କୃତ ସଂସ୍କୃତ କିଛି ଜାଣିନଥିଲେ, ତେଣୁ ଗୋଟେ ପାଠ ପଢ଼ିଥିଲେ ଭଗବାନଙ୍କୁ ଭଲ ପାଇବା, ବିଦ୍ୟା ଶେଷ, ଏତେ ଚାପ୍ଟର କି ଦରକାର ନାହିଁ, ଆମେ ସବୁ ଯାହା କହନ୍ତି ଅତ୍ୟନ୍ତ ମାୟାଗ୍ରସ୍ତ ଯିବ ବୋଲି ଆମର କେବଳ ସନ୍ଦେହ ବିଦୂରିତ କରିବା ପାଇଁ ଏତେ ଏତେ ଶାସ୍ତ୍ରର ଏତେ ଉପଦେଶ ରହିଲା, କାରଣ ଶାସ୍ତ୍ର ସେଥିପାଇଁ ଆସିଛନ୍ତି, ଶାସ୍ତ୍ର ଆସିଛନ୍ତି ଜୀବକୁ ଜୀବ ଜାଣୁ ମୁଁ କୃଷ୍ଣ ହେଉଛନ୍ତି ଭଗବାନ ବୋଲି, ମାୟା ମୁଗ୍ଧ ଜୀବର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ, କେତେ ସୁନ୍ଦର ଲେଖିଲେ ସେ, ଜୀବର କୃପା କହିଲ କୃଷ୍ଣ ବେଦ ପୁରାଣ, ବେଦ ପୁରାଣ କ'ଣ ଆବଶ୍ୟକ ଅଛି, ମାୟା ମୁଗ୍ଧ ଜୀବର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ, କୃଷ୍ଣଙ୍କର ସ୍ମୃତି ଆଉ ଜ୍ଞାନ, କୃଷ୍ଣ ବିଷୟରେ ଜ୍ଞାନ ଆଉ କୃଷ୍ଣଙ୍କର ସ୍ମୃତି, ମାୟା ମୁଗ୍ଧ ଜୀବର ନାହିଁ, ଯେ ମାୟାର ମୁଗ୍ଧ ହେଇ ଜୀବ ତାର ନାହିଁ, ଦୁଇଟା ଜିନିଷ ନାହିଁ, କ'ଣ କ'ଣ ନାହିଁ, କୃଷ୍ଣ ସ୍ମୃତି ନାହିଁ କୃଷ୍ଣ ଜ୍ଞାନ ନାହିଁ, ସେଥିପାଇଁ କୃଷ୍ଣ କୃପା କରିକି ସବୁ ଦେଲେ, ବେଦ ପୁରାଣ ଦେଲେ, ନହେଲେ ନିଜେ ଆସିକି ବ୍ୟାସଦେବର ଉପରେ ସବୁ ରଚନା କଲେ, ମାୟାର ମୁଗ୍ଧ ହେଇଯିବ ନା, ତେଣୁ ବହୁତ କିଛି ଜାଣିବା ଆମ ଜୀବନର ଲକ୍ଷ୍ୟ ନୁହେଁ, କୃଷ୍ଣଙ୍କୁ ଜାଣିବା ଜୀବନର ଲକ୍ଷ୍ୟ, ବହୁତ କିଛି ଜାଣିବା ତା ଅର୍ଥ ନୁହେଁ ଯେ ଆମେ ବହୁତ କିଛି କୃଷ୍ଣଙ୍କ ବିଷୟରେ ଜାଣିବାନି, ବହୁତ କିଛି ଭୌତିକ ଭୌତିକ ଜିନିଷ ବିଷୟରେ ଜାଣିବା, ଯାହାର ଜାଣିବାର ଇଚ୍ଛା ସେ କୃଷ୍ଣ ବିଷୟରେ ଜାଣୁ, ଯାହାର ଜାଣିବା ପାଇଁ ଲକ୍ଷ୍ୟ ରହିଛି ବା ତାର ବୁଦ୍ଧି ଆସୁ ଜାଣିବା ପାଇଁ ତୁମେ କୃଷ୍ଣ ବିଷୟରେ ଜାଣ, କିନ୍ତୁ ଲକ୍ଷ୍ୟ ମନେ ରଖିବା ଦରକାର, ଆମେ ବହୁତ ଶାସ୍ତ୍ର ଶ୍ରଦ୍ଧାଏ କରିବା, ବହୁତ କିଛି କରିବା, ଲକ୍ଷ୍ୟଟା ହେଉଛି କାହାକୁ ଜାଣିବା, କୃଷ୍ଣଙ୍କୁ, କୃଷ୍ଣଙ୍କୁ ଜାଣିବା, କିଭଳି ଜାଣିବା, ତତ୍ତ୍ୱରେ ଜାଣିବା, ତତ୍ତ୍ୱରେ କେମିତି କୃଷ୍ଣଙ୍କୁ ଜାଣିବା ନା, ଜଣେ ତତ୍ତ୍ୱବିତ ପାଖରୁ ଜାଣିବା, ଜଣେ ତତ୍ତ୍ୱବିତ ପାଖରୁ ଜାଣିବା, କେମିତି ଜାଣିବା ନା ଶ୍ରବଣ କରି ଜାଣିବା ବାସ, ଯଦି ଜୀବନରେ କେହି ବହୁତ କିଛି ଜାଣିବାକୁ ଚେଷ୍ଟା କରେ ତାକୁ ଶୁଣିବାର ଅଛି, ସେତିକି କେବଳ ମନେ ରଖିବାର ଅଛି, ଗ୍ରହଣ କରିଦେବାର ଅଛି ବାସ, ସେ ବହୁତ ଆଡ଼ଭାନ୍ସ ହେଇଯିବ, କାରଣ ତୁମେ ଯେତିକି ପଢ଼ିକି କହିବ ତୁମର ବୁଦ୍ଧି ହିସାବରେ ତୁମେ ପଢ଼ିବ ସେଇଟା ମନେ ରଖିବ, ତାର ସୂତ୍ରଟା ତୁମେ ଜାଣିନଥିବ, ପଢ଼ିଦେଲେ ସେ ତାର ତାର ଅର୍ଥଟା ଯିଏ ପରମ୍ପରାରେ ଯେମିତି ଷ୍ଟୁଡେଣ୍ଟଟା ଗୋଟିଏ ଫର୍ମୁଲାଟାକୁ ଗୋଟେ ଗଣିତ ଗୋଟେ ଅଛି ସେ ଗଣିତଟାକୁ ପଢ଼ିଛି ନା, ଏ ପ୍ଲସ୍ ବି ହୋଲ୍ ସ୍କୋୟାର୍ ଏ ସ୍କୋୟାର୍ ପ୍ଲସ୍ ବି ସ୍କୋୟାର୍ ପ୍ଲସ୍ ଟୁ ଏ ବି ସେଇଟା ସେ କହିଦେବ, ବା ଗୋଟେ ଗଣିତଟାକୁ ସେ ଲେଖିଦେବ, କ୍ୱେଶ୍ଚେନ୍ଟା ଆସିଛି ସେ କରିଦେଇପାରିବ, କିନ୍ତୁ ଟିଚର୍ ସିଏ ତାକୁ ଯଦି କୁହାଯିବ ତୁ ତ ଏଇଟା କରିଦେଲୁ ବାପା ତୁ ଟିକେ ପଢ଼ିଲୁ, ପଢ଼େଇ ପାରିବନି, ସେ ପଢ଼େଇ ପାରିବନି, କାରଣ ସିଏ ଯେଉଁ ଫର୍ମୁଲାଟା ଜାଣିଛି କେବଳ ସେ ପାର୍ଟିକୁଲାର ସେଇ ଗଣିତ ପାଇଁ ଜାଣିଛି, ସେ ମ୍ୟାଥମେଟିକ୍ସ ପାର୍ଟିକୁଲାର ଏଇଟା ପାଇଁ ଜାଣିଛି, ତା ଉପର ଫର୍ମୁଲା ଏ ପ୍ଲସ୍ ବିର ହୋଲ୍ ସ୍କୋୟାର୍ଟା ଜାଣିଛି, ଆଉ କ୍ୟୁ ପଚାରିଦେଲେ ଆଉ କହିପାରିବନି, ଫୋର୍ଥ ପଚାରିଦେଲେ ଆଉ କହିପାରିବନି, ସେଇଟା ଆମର ବିଦ୍ୟାଟା ଆମେ ସବୁ ଜିନିଷ ଗୁଡ଼ାକ ଆମ ଆମର ବୁଦ୍ଧି ହିସାବରେ ସୀମା ଭିତରେ ରହିଛି, ଆମର ସୂତ୍ର ଗୁଡ଼ିକ ଜଣା ନାହିଁ, ଆଚାର୍ଯ୍ୟମାନଙ୍କ ସୂତ୍ର ଗୁଡ଼ିକ ଜଣା ଅଛି, ସେଥିପାଇଁ ପରମ୍ପରାରେ ଯେଉଁ ଜ୍ଞାନ ଆସନ୍ତି ଏଟାକୁ ଶ୍ରୁତ ଦ୍ୱାରା ଶ୍ରବଣ ଦ୍ୱାରା ପରମ୍ପରାରେ ସେ ଆଚାର୍ଯ୍ୟମାନଙ୍କ ମାଧ୍ୟମରେ ଯେଉଁ ଜ୍ଞାନ ଆସେ ଏଇ ଭାଗବତ କଥା କହୁଛନ୍ତି, କିନ୍ତୁ ଭାଗବତର ତତ୍ତ୍ୱ ତାଙ୍କ ପାଖରେ ରିଭିଲ୍ ହେଉଛି, ଭାଗବତର ସୂତ୍ର ତାଙ୍କ ପାଖରେ ରହୁଛି, ତୁମେ କହିପାରିବନି ଯେ ବହିରେ ତ କାହିଁ ଏଇଟା ନାହିଁ, ଅଛି ଗ୍ରନ୍ଥରେ ଭାଗବତରେ ଅଛି, କିନ୍ତୁ ତୁମେ ପଢ଼ିଲେ ପାଇବନି, ଏଇ ଶ୍ଲୋକର ଅର୍ଥଟା କ'ଣ ସେଠି ତୁମକୁ ରିଭିଲ୍ଡ ହଉନି, ସେଟାକୁ ଆମେ ପଢ଼ିଦେଉଛେ ତାର ଅର୍ଥଟାକୁ ଆମେ ଏହାର ଏଇ ଶ୍ଲୋକର ଅର୍ଥଟା ଏହା, କିନ୍ତୁ ଏଇଟା କାହିଁକି କୁହାଯାଇଛି ଭାବାର୍ତ୍ତା ପଢ଼ିଦେଲେ ତୁମେ ଜାଣିପାରିବନି, ଧରିପାରିବନି, ଟିକା ଟିପ୍ପଣୀ ବୋଲିଲେ ବି ଧରିପାରିବନି। ଶାସ୍ତ୍ର ଯାହାକୁ କରୁଣା କରନ୍ତି, ଆଚାର୍ଯ୍ୟ ଯାହାକୁ କରୁଣା କରନ୍ତି, ସେ ତ ତାଙ୍କ ହୃଦୟରେ ଏଇ ସୂତ୍ର ଗୁଡ଼ିକ ଆସେ, ନହେଲେ ହବନି, ହେଇପାରିବନି। ଆମେ ସବୁ ଜାଣୁଛେ ଏଇଟା କରିବା ଦରକାର, ଏମିତି ଦରକାର, ଯେତିକି ଜାଣୁଛେ ଯେତିକି ଆମେ ଜାଣିଛେ, ହେଲେ ପ୍ରାକ୍ଟିକାଲ ଫିଲ୍ଡରେ କିଛି ଲଗେଇ ପାରିବାନି। ଆଉ ଯେଉଁଟା ଜାଣିଛେ ବି ସେଠୁ କେମିତି କେମିତି ସରଳରେ ଆମେ ତାକୁ ଗ୍ରହଣ କରିକି ତାକୁ ଜୀବନରେ କାର୍ଯ୍ୟରେ ଲଗେଇବା, ସେଟା ବି ଆମ ଦ୍ୱାରା ହେଇପାରିବନି। ଯଦି ଭଗବାନ ଯେତେବେଳେ ଗୀତାରେ ଜଣେ କେହି ପ୍ରବଚନ ଦବ ବା ଗୀତା ବିଷୟରେ ଜଣେ କହିବ, ଗୋଟେ ଶ୍ଲୋକ ନିଶ୍ଚିତ କହିବ, କେଉଁଟା କହିବ? ସର୍ବଧର୍ମାନ ପରିତ୍ୟଜ୍ୟ, ସେ କହିଦେବ କୃଷ୍ଣ କହିଛନ୍ତି ନା ସବୁ ଛାଡ଼ିଦେ, ଆଉ ସାଙ୍ଗେ ସାଙ୍ଗେ ମୁଖରୁ ଭାରି ପଡ଼େ ସର୍ବଧର୍ମାନ ପରିତ୍ୟଜ୍ୟ। କିନ୍ତୁ ଏଇଟା ହେଉଛି ଟପ୍ମୋଷ୍ଟ ଟିଚିଂ, ଆମ ଆମ ଆମେ କେଉଁ ଧର୍ମଟାକୁ ଛାଡ଼ିଛେ, ଆମ ଉପରେ ପକେଇ ଦିଆଯିବ। ବାବା ଆମ ପ୍ରବଳ କହୁଛନ୍ତି ସବୁ ଧର୍ମ ଛାଡ଼ିଦେବା କଥା, ଆପଣଙ୍କର କ'ଣ ସବୁ ପଳେଇଲେଣି? ସବୁ ଧର୍ମ, ଦେହ ଧର୍ମ ପଳେଇଲେଣି, ମନ ଧର୍ମ ପଳେଇଲେଣି, ଦେଶ ଧର୍ମ ଜାତି ଧର୍ମ ସବୁ ପଳେଇ ଗଲାଣି। ସୂତ୍ର ଯେଉଁ ରହିଛି ସର୍ବଧର୍ମ ଛାଡ଼ିବାଟା କ'ଣ, କେମିତି ତାକୁ ଛଡ଼ାଯାଏ, ସେଟା ଆଉ ସେଠି ରଖିଲେନି କେଉଁଠି? ଗୀତାର କହିଲେନି ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ ବାସୟଲା। ସର୍ବଧର୍ମଟା କେମିତି ଛାଡ଼ିବାକୁ ପଡ଼େ, ଆଉ ତା ସୂତ୍ର କୁହାଗଲାଣି, ତା ସୂତ୍ରଟାକୁ ଆଚାର୍ଯ୍ୟମାନେ ଜାଣନ୍ତି। ସେଥିପାଇଁ ଗୀତାରେ ବ୍ରଜପ୍ରେମ କଥା ବି ଅଛି, ଜଣେ ଧର୍ମଟାକୁ ଛାଡ଼ିବାକୁ ହେଲେ ତାକୁ ପ୍ରେମ ପାଇବାକୁ ପଡ଼ିବ, ଲୌକିକ ବୈଦିକ ସବୁ ପ୍ରକାର ଧର୍ମକୁ ଛାଡ଼ିବା ହେଲେ ପ୍ରେମ ପାଇବାକୁ ପଡ଼ିବ, ସେଟାକୁ ଲେଖା ହେଇଛି ସେଇଠି ଗୀତାରେ। ତୁମେ ଖୋଲ ଶ୍ଲୋକଟାକୁ ପଢ଼ିଲ, ଲେଖା ହେଇଛି ପ୍ରେମ ପ୍ରାପ୍ତି ହେଲେ ଜଣେ ସର୍ବଧର୍ମାନ ପରିତ୍ୟଜ୍ୟ କରିବ, ଲେଖା ହେଇଛି ସେଠି, ସେଠି ବାବା ସେଠି ଲେଖା ହେଇନି, ଶାସ୍ତ୍ରଙ୍କର ଶ୍ଲୋକଙ୍କର ଅନୁବାଦରେ ସେଠି ସେତିକି ରହିଲା, ସେଟା ଆଚାର୍ଯ୍ୟଙ୍କ ଦ୍ୱାରା ଶାସ୍ତ୍ର ପୁଣି ଶାସ୍ତ୍ର ଭଗବାନ କହିଦେଲେ ନାହିଁ, ସର୍ବଧର୍ମାନ ଜଣେ କରିବାକୁ ହେଲେ କ'ଣ ଦରକାର? ପ୍ରେମ ଦରକାର। ପ୍ରେମ ନହେଲେ ତୁମେ ଗୋଟେ ସାଧାରଣ ଉଦାହରଣ ଦେଲେ ବୁଝିପାରିବ, ଆଉ ଗୋଟେ ଝିଅଟେ, ଗୋଟେ ଝିଅଟେ ଗୋଟେ ପୁଅଟେ, ସେ ପରିବାର ଭିତରେ ରହୁଛନ୍ତି କି ନାହିଁ, ତା ବାପା ପାଠ ପଢ଼ିଛି କି ନାହିଁ, ନାରୀର ନାରୀ ଧର୍ମ ଅଛି କି ନାହିଁ, ତାକୁ ବାପା ଯେଉଁଠି ବିବାହ କରିବେ ସେ ବିବାହ ହବ, ଲୋୟର କାଷ୍ଟ ବା ହାୟର କାଷ୍ଟରେ ସେ ବିବାହ ହେଇପାରିବନି, ତାର ସବୁ ନିୟମ ରହିଲା, ସେ ତ ଭଲ ପାଇଗଲା, ସେ ଗୋଟେ ପୁଅଟାକୁ ଭଲ ପାଇଗଲା, ସେ କେଉଁ ଧର୍ମ ମାନିବ? ତା କାଷ୍ଟ ମାନିବନି, ବାପୁକୁ ମାନିବନି, ମାଆକୁ ମାନିବନି, କିଛି ମାନି ଶୁଭ ପାଠ ଦେବ, ସେ ଭଲ ପାଇଗଲା ଝିଅଟାକୁ, ଆଉ କି ପୁଅଟା ଝିଅକୁ ଭଲ ପାଇଗଲା, ଆଉ ଭଲ ପାଇଗଲା ଫଳ ଏମିତି କେମିତି ମର୍ଡର ମାରିଦେଲେ ବି ସିଏ ଛାଡ଼ିବ, ତାକୁ ଯଦି ମାରିଦିଆଯାଏ ତୁ ସେ ବାହା ହଉନି, ସେ ଦେଖୁନାହାନ୍ତି କ'ଣ, ମୁଁ ତ ଶୋଇ ମୁଁ ତ ଆଗରୁ ପେପର ଫେପର ପଢ଼େନି, ଏବେ ଶୋଇ ମନ୍ଦିର ମନ୍ଦିର ବୁଝିଲାବେଳେ ସବୁ ପଢ଼ିବାକୁ ପଡ଼ିବ, କୁଆଡ଼େ କ'ଣ ଅସୁବିଧା, ଗଭର୍ଣ୍ଣମେଣ୍ଟର ହଜାର ହଜାର ରୁଲ୍ ବାହାରୁଛି, ପୁଅ ଝିଅ ଦୁଇ ଜଣ ଯାକ ଝୁଲିଥିବ କେଉଁଠି କ'ଣ, କେଉଁଠି ଫ୍ୟାନ୍ରେ କେଉଁ ଗଛରେ, ପୁଅ ଝିଅ ଦୁଇଟା ଯାକ ଝୁଲିଛନ୍ତି, ପେପର ବାହାରୁଛି, ଦୁଇଟା ଯାକ ମରିଛନ୍ତି, ମୁଁ ସେଟା ତ ପଢ଼େ ବିଚାର କରେ, ଦେଖ ଯଦି ଜଗତରେ ଏଇଟା ହେଇପାରୁଛି, ଗୋଟେ କାମର ଏତିକି ଶକ୍ତି ରହିଛି, ତାହେଲେ ପ୍ରେମର କ'ଣ ଶକ୍ତି ନଥିବ? ସର୍ବଧର୍ମାନଟା ଲେଖା ହେଇଛି କି? ସର୍ବଧର୍ମାନ ଲେଖା ହେଇଛି କି ତୁମେ ପ୍ରେମ ପାଇଲେ ତୁମେ ସର୍ବଧର୍ମାନ ଛାଡ଼ିପାରିବ? କିନ୍ତୁ ଆଚାର୍ଯ୍ୟ ଏଇଟା କହୁଛ, ସେଇଟା ତୁମେ ପଢ଼ିକି ଆଉ ଜାଣିପାରିବନି, ସେଥିପାଇଁ ଶ୍ରବଣଟା ହଉଛି ଇମ୍ପୋର୍ଟାଣ୍ଟ। ଆଚାର୍ଯ୍ୟ କହୁଛନ୍ତି ଆଚାର୍ଯ୍ୟବାନ ପୁରୁଷ ବେଦ, ସେ ଆଚାର୍ଯ୍ୟବାନ ଆସିବ, ତାଙ୍କ ମନଧର୍ମ କଥା କେତେ କହିବେନି, ଜ୍ଞାନ ତାଙ୍କ ପାଖର ତାଙ୍କର ବ୍ରେନ୍ ଏକ୍ସରସାଇଜ୍ ଏଲିମେଣ୍ଟ ନୁହେଁ, ସେ ବୁଦ୍ଧି ଦ୍ୱାରା କେଉଁଠି, ସେ ସବୁ ପରମାତ୍ମାଙ୍କର କୃପା ଦାନ। ଆମେ ସବୁ ଧର୍ମଟାକୁ ଛାଡ଼ିଦେବା, କେମିତି ଛାଡ଼ିଦେବା? ମୁଁ ଉଦାହରଣ ଦେଲି ଏଇଟା ପ୍ରେମଟା ହେଲେ, ଦେଖୁନା ଗୋଟେ ପୁଅ ଗୋଟେ ଝିଅକୁ ଭଲ ପାଉଛି ଖାଲି ଭୋଗ ପାଇଁ, ପୁଣି କାମଟା, ସେ ଦେଖୁଛନ୍ତି ବାପା ବାହାବା ଆମ ଏ ଜନ୍ମରେ ସମ୍ଭବ ନୁହେଁ, କାରଣ ବାପା ତୋ ବାପା ବଡ଼ ଲୋକ, ମୋ ବାପା ଗରିବ ଲୋକ, ସେ ମାରିଦେବ, ଇଏ କରିବ ସିଏ କରିବ, ଭାଇ ମରିଯିବା ଚାଲ, ଦେ ଦୁଇ ଜଣ ଫାଶୀ ଲଗେଇଦେ ମରିଦେବେ। ପୁଅ ଝିଅ ଦେଖିନା କି ଗୋଟେ ଦୁଇଟା ଅଙ୍କ ଏକା ସାଙ୍ଗରେ ଝୁଲିଥିବେ, ଜଣେ ବିଷ ଖାଇ ଡେଇଁ ପଡ଼ିବେ କେଉଁଠି, ଏଠି କାହିଁକି ଏଇଟା କରିଦେଉଛନ୍ତି? ଭଲ ଦେହକୁ, ଦେହରେ ଭଲ ପାଇବାର ଏତିକି ବଳ ରହିଛି, ତାହେଲେ କୃଷ୍ଣଙ୍କୁ ଯିଏ ଭଲ ପାଉଛି ସର୍ବଧର୍ମ କରିପାରିବନି? ସେଇଟା ଗୋପୀମାନେ ବି ଭାଇ ପତିକି ଛାଡ଼ିପାରିବେନି, ପୁତ୍ରକୁ ଛାଡ଼ିପାରିବେନି, ଗୋଟେ ମଣିଷଟା କରିଦେଉଛି ଏଇଟା, ଯିଏ ଭଗବାନ ଭଲ ପାଉ ତାର କେତେ ବଳ ଥିବ? ଏଇଟା ଲେଖା ହେଇଛି ସର୍ବଧର୍ମ ଆଣିଲେ, ଆଉ ତୁ ଶ୍ଳୋକଟା ବୁଝିବ କେମିତି, ତୁ ଶ୍ଳୋକଟା ବୁଝିବ କେମିତି ପଢ଼ିଲେ ବୁଝିପାରିବନି? ତୁମେ କେବଳ ଏତିକି ବଳ ସର୍ବଧର୍ମ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ସେତିକି ଆଚାର୍ଯ୍ୟମାନେ ଯେତେବେଳେ କହିବେ ଆଚାର୍ଯ୍ୟ ପରମ୍ପରା ତ ସେଥିପାଇଁ ଆଚାର୍ଯ୍ୟମାନେ ପ୍ରଥମ ଆମ ପରମ୍ପରାରେ ଆଚାର୍ଯ୍ୟମାନେ ଉପରେ ଆମେ ପ୍ରଥମ ପ୍ରାଧାନ୍ୟ ଦେଉ। ଆଗେ ଆଚାର୍ଯ୍ୟ କ'ଣ କହୁଛନ୍ତି ସେଥିପାଇଁ ଆମେ କ'ଣ ଆମେ କହିଦେବା ଶ୍ଳୋକ ଆଉ ଅନୁବାଦ ଭାବାର୍ଥ ଲେଖା ହେଇଛି ନା ପ୍ରଭୁପାଦ କ'ଣ କହୁଛନ୍ତି ଆପରେ ପ୍ରଭୁପାଦ କ'ଣ କହୁଛନ୍ତି ପୁଣି ପ୍ରଭୁପାଦଙ୍କର ପ୍ରଭୁପାଦଙ୍କୁ ଯିଏ ବୁଝିଛନ୍ତି ତାଙ୍କ ପୁଣି ଆଚାର୍ଯ୍ୟ ପାଣ୍ଡା ତୁମ କତି କେମିତି ଆସିବ ତା ଜଣଙ୍କ ଆଚାର୍ଯ୍ୟ ବାଣୀ ଯଦି ଆସିଲା ତାଙ୍କ ଜୀବକୁ ସେମିତି ଜଣେ ଲେଖିଲେ ଲେଖିଦେଇଗଲେ ଭକ୍ତିନାଥ ଠାକୁର ପୁଣି କହିଲେ ତାପରେ ପ୍ରଭୁପାଦ କହିଲେ ତାପରେ ଏବେ ବି ଜଣେ କିଏ କହୁଛନ୍ତି ସବୁ ପ୍ରଭୁପାଦ ଶିଷ୍ୟମାନେ କହୁଛନ୍ତି ବହୁତ ଭକ୍ତ କହୁଛନ୍ତି ତା କେଉଁଟାକୁ ଆମେ ଆଚାର୍ଯ୍ୟ ବୋଲି ଜାଣିଛୁ ଆମେ ପ୍ରଶ୍ନ କରୁଛୁ ପ୍ରଶ୍ନ କରିପାରେ ନାହିଁ ଆଚାର୍ଯ୍ୟମାନେ ଆଚାର୍ଯ୍ୟମାନ ପୁରୁଷମାନେ ତାଙ୍କର ପରମାତ୍ମାଙ୍କ ସହିତ ଭଗବାନଙ୍କ ସହିତ ପୂର୍ଣ୍ଣ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ଥିବ ନହେଲେ ଜ୍ଞାନ କେମିତି ଆସିବ ପରମାତ୍ମା କେମିତି ତାଙ୍କୁ ପ୍ରକାଶ କରିବେ ତାର ଅର୍ଥଟାକୁ ତେଣୁ ଯେମିତି ଜଣେ ପ୍ରଭୁପାଦଙ୍କ ଭାବାର୍ଥ ପଢିକି ପ୍ରଭୁପାଦଙ୍କ କଥାଟା କହିବ ପ୍ରଭୁପାଦ ଏ ଶ୍ଳୋକରେ କ'ଣ ବ୍ୟାଖ୍ୟା କରିଛନ୍ତି ତମେ ତାଙ୍କ କ'ଣ କ୍ୱାଲିଫିକେସନ ଦରକାର ପ୍ରଭୁପାଦଙ୍କର ଗୋଟେ ଶ୍ଳୋକ କହିବ ପ୍ରଭୁପାଦ ମନେକର ସର୍ବଧର୍ମାନ ପରିତ୍ୟଜ୍ୟ ପ୍ରଭୁପାଦ ତାପରେ ଯାହା କହିଛନ୍ତି ତୁମକୁ କହିବାକୁ ପଡିବ ଏଇଟା ପ୍ରଭୁପାଦଙ୍କର ବାଣୀ ତାହେଲେ ତୁମର କ'ଣ ଯୋଗ୍ୟତା ହେବା ଦରକାର ପ୍ରଭୁପାଦଙ୍କୁ ତୁମେ ତୁମର ପ୍ରଭୁପାଦଙ୍କ ପ୍ରତି ନିଷ୍କପଟ ପ୍ରେମ ଥିବା ଦରକାର ସ୍ନେହ ଥିବା ଦରକାର ଭକ୍ତି ଥିବା ଦରକାର ତାହେଲେ ତାଙ୍କ କଥାଟା ସିଏ ତୁମ ପାଖରେ ରିଭିଲ୍ କରିବ ତୁମେ କୁହନି ତୁମେ ବୁଦ୍ଧି ଖର୍ଚ୍ଚ କରନି ଯେ ପ୍ରଭୁପାଦ ଏଇଟା କହିଛନ୍ତି ମୁଁ ସେଇଟାକୁ କହିଦେବି ନାହିଁ ସେଟା ଷ୍ଟେରିଓଟାଇପ୍ ହେଇଗଲା ସେଟାକୁ ଷ୍ଟେରିଓଟାଇପ୍କୁ ଗୋଟେ କୁହନ୍ତିନି ଷ୍ଟେରିଓଟାକୁ ମାରିଦେଲ ସେ କ'ଣ କରିବ ତାର ବାଜିଲା ଷ୍ଟେରିଓଟାକୁ ମାରିଦେଲ ସେ ତାର ବାଜିଲା ପ୍ରଭୁପାଦ ସେଟାକୁ ଇଂଲିଶରେ କୁହନ୍ତି ଲାଇକ୍ ପ୍ୟାରେଟ୍ ଲାଇକ୍ କ'ଣ ସେଟାକୁ ଶୁଆ ଶୁଆ ପକ୍ଷୀ ଭଳିଆ ସେମାନେ ଜଟରିଙ୍ଗ ଲାଇକ୍ ପ୍ୟାରେଟ୍ ସେ କେବଳ କହୁଛି ତ ସେ କେତେ ହେଲା ସେ କହୁଛି ନାହିଁ ସେ ଶକ୍ତି ସେ ଯୋଉ ବଚନର ଶକ୍ତି ରହିବନି ଯେମିତି ପ୍ରଭୁପାଦ ସେ ଆହାର ନିଦ୍ରା ଭୟ ମୈଥୁନ କେତେ ସରଳ ଆତ୍ମା ସରଳ ଆତ୍ମା କଥା କହୁଥିଲେ ପୁରା ବିଶ୍ୱଟାକୁ ପରିବର୍ତ୍ତନ କରିଦେଇ ଚାଲିଗଲେ କାହିଁକି ତାଙ୍କର ବେଦବାଣୀରେ ସେତିକି ବିଶ୍ୱାସ ଆଚାର୍ଯ୍ୟବାନ ଆଚାର୍ଯ୍ୟଙ୍କ ଉପରେ ସେତିକି ବିଶ୍ୱାସ କୃଷ୍ଣଙ୍କ ଉପରେ ସେତିକି ବିଶ୍ୱାସ ତା ନିତ୍ୟ ସେତିକି ଲୋକ ନା ସେଥିପାଇଁ ତାଙ୍କ ସବୁ ରିଭିଲ୍ ହେଇଗଲା ସବୁ ଜିନିଷ ଚାଲି ଆସିଲା ଯାହାର ସନ୍ଦେହ ରହିଲା ସେଟା କେମିତି ଆମେ ପ୍ରଭୁପାଦଙ୍କ ଗ୍ରନ୍ଥ ପଢୁଛେ ପ୍ରଭୁପାଦଙ୍କ ମନ୍ଦିର ରହିଛି ଆମର ଯଦି ପ୍ରଭୁପାଦଙ୍କ ପ୍ରତି ସନ୍ଦେହ ରହିଛି ତାହେଲେ କୃଷ୍ଣ ଜାଣିପାରୁନାହାନ୍ତି ତାଙ୍କର ଟିଚିଂସଟା ଆମ କତି କେମିତି ଆସିବ ଗୋଟେ କମନ୍ ଜିନିଷ ସେ ଭଗବାନଙ୍କ ପରିପ୍ରକାଶ ପରମାତ୍ମାଙ୍କର ସବୁ ବୈଭବ ଯେତେବେଳେ ଆମର ତାଙ୍କ ପ୍ରତି ସନ୍ଦେହ ରହିଛି ବା ଆମର ତାଙ୍କ ପ୍ରତି ଗୋଟେ ମମତା ଆସୁନି ବା ଆମର କିଛି 90% ଆସିଲା 10% ଟିକେ ରହୁଛି ଏମିତି ହେଇଥିଲେ ଭକ୍ତି ଠାକୁର ଏଇଟା କହିଛନ୍ତି ପ୍ରଭୁପାଦ ଏଇଟା କାହିଁ କହିଲେ ଗଲା ଗଲା ତମ ଷ୍ଟପ୍ ହେଇଗଲା ତମ ଫୁଲ ଷ୍ଟପ୍ ଆଚାର୍ଯ୍ୟଙ୍କ ଉପରେ ଗୋଟିଏ ପରସେଣ୍ଟେଜ୍ ତୁମର ଯେମିତି ଡାଉଟ୍ ନଥିବ ଯୋଉ ଡାଉଟ୍ ରହିଲା ସେଟା ରହିଲା ଆଉ ସେ ତାଙ୍କ ଟିଚିଂସ୍ ତୁମ ପାଖକୁ ଆସିବନି ତୁମେ ବର୍ତ୍ତମାନ ବ୍ରେନ୍ ଏକ୍ସରସାଇଜ୍ କରୁଛ ତୁମେ କେବଳ ବୁଦ୍ଧି ଖର୍ଚ୍ଚ କରିକି କିଛି କାରଣ ତୁମେ ଆଚାର୍ଯ୍ୟଙ୍କ ଉପରେ ଭରସା ନାହିଁ ବା ତୁମର ପ୍ରୀତି ନାହିଁ ପ୍ରେମ ନାହିଁ ବିଶ୍ୱାସ ନାହିଁ ସେ ଜ୍ଞାନଟା କେମିତି ଆସିବ ସେ ଜ୍ଞାନଟା କେମିତି ଆସିବ ଆସିବନି ଯେମିତି ବାହାର ଲୋକ ବହି ପଢୁଛନ୍ତି ସେ ରାଇଟରଙ୍କର ବହି ଆଣୁଛନ୍ତି ଏ ଯେଉଁ ଜଗନ୍ନାଥଙ୍କର କଥା ସବୁ ଏଇ ଯେଉଁ କ'ଣ ରଥଯାତ୍ରା ବେଳେ କୁହନ୍ତି ଏଇ ଯେଉଁ ପ୍ରବଚନ ଦେଇକୁ ସେ କେଉଁଠୁ ଆଣି କହୁଛନ୍ତି ହଜାର ବହି ପଢୁଛନ୍ତି ନା ସେ ସାମନ୍ତ ସିଂହାର କ'ଣ ତା ନା ଅଭିମନ୍ୟୁ ସାମନ୍ତ ସିଂହାର ସେ ଉପେନ୍ଦ୍ର ଭଞ୍ଜ ଏହା ବହି ତାହା ବହି ତାହା ବହି ତାହା ବହି ସବୁ ନେଇ ଆଇଲେ ତୁମେ ଗିଳି ପକେଇବେ ଏ ଯେଉଁ ଏପଟରୁ ପଦେ କଥା କହି ପଦେ ଗୋଟେ ଗୀତ ଗାଇଦେବେ ସେ ଏତେ ସବୁ ରିସର୍ଚ୍ଚ କରିଛନ୍ତି ଉପେନ୍ଦ୍ର ଭଞ୍ଜ କେଉଁଠି କ'ଣ କହିଲେ ଏଠି ଇଏ କ'ଣ କହିଲେ ସେଠି ସାମନ୍ତ ସିଂହାର କ'ଣ କହିଲେ ବଳଦେବ ବିଦ୍ୟା କ'ଣ କବି ସୂର୍ଯ୍ୟ ବଳଦେବ ରଥ କ'ଣ କହିଲେ ସେଠି ରାଧାନାଥ ରଥ କ'ଣ କହିଲେ ସେ ମଧୁସୂଦନ କ'ଣ କହିଲେ ସବୁ ଗୀତ ରଖିଛନ୍ତି ଏ ବହି ସେ ବହି ସେ ବହି ସବୁ ପଢିକି ରଖିଛନ୍ତି ତା ଖଞ୍ଜିଲେ ଯୋଡ଼ିଲେ ତାହେଲେ କହିଲେ ତା ସେଟା କ'ଣ ହେଲା ତାଙ୍କର ଏଟା ଗୋଟେ ଏକ୍ସରସାଇଜ୍ ପାଲା ଗାୟକ ଜାଣିନ ପାଲା ଗାୟକ କ'ଣ କରିବେ ପାଲା ଗାୟକଙ୍କର ଗୋଟେ ସିଜନ୍ରେ ଟୋଟାଲ କିଛି ହୁଏନି ନାଟବାଲା ପାଲାବାଲା ଦୁଇଟା କ'ଣ କରିବେ ନାଟବାଲା ପାଲାବାଲା ଯେ ବର୍ଷା 4 ମାସ ତାଙ୍କର କ'ଣ କରନ୍ତି ନୂଆ ବହି କିଛି ରିଲସେଲ୍ କରିବେ ନାଟକବାଲା ତାଙ୍କର ଗୋଟେ ଜାଗାର ଇରାସେଲ୍ କରିବେ ଆଉ ଏ ଯେଉଁ ପାଲାବାଲା ତାଙ୍କର କ'ଣ କରିବେ ଆସିବେ ନା ତାଙ୍କର ଗୋଟେ ବହି ଅଭ୍ୟାସ କରିବେ ଆଉ ସେଇଟା ଗୋଟେ କରିଦେଲେ ସେଇଟା ଚାଲିଲା ଜୀବନ ସାରା ଆଉ କ'ଣ ପାଲାପାଟା 5-10 ଶିଖିଗଲେ ସେ ଠିଆ ହେଲା ପେଣ୍ଡାଲରେ 10 ପରେ 11 ଯଦି କୁହା ହେଇଗଲା ଆହୁରି ବାପା ଗଲା ଆଉ ନାହିଁ କାରଣ ତା କଥା ସିଏ କ'ଣ ତା ବ୍ରେନ୍ ଏକ୍ସରସାଇଜ୍ କରି ଯେତିକି ଧରିଛି ସେତିକି ସେତିକି ଆଚାର୍ଯ୍ୟଙ୍କ ପାଖରେ ତା ନାହିଁ ଆଚାର୍ଯ୍ୟଙ୍କ ପାଖରେ ଅଧୁ ଦେଇଛି ପ୍ରଭୁପାଦଙ୍କର ସବୁ କନ୍ଭରସେସନ୍ ମୁଁ ପଢୁଛି ପ୍ରଭୁପାଦ ଯୋଉ କଥା କ'ଣ କ'ଣ ବିଶ୍ୱର କଥା ମାନେ କେଉଁ ରେକର୍ଡ କେଉଁଠି ନାହିଁ କେଉଁଠି ବି ନାହିଁ ଯେତେବେଳେ ଯିଏ ଯାହା ପ୍ରଶ୍ନ କରୁଛି ଗୋଟେ ସ୍ୱତନ୍ତ୍ର ନୂଆ ଅବତାର କୌଣସି ପାଇବନି କୌଣସି କୌଣସି ଗ୍ରନ୍ଥରେ କେଉଁଠି ଖୋଜି ପାଇବନି ସୁଇଟେବୁଲ ସ୍ପିରିଚୁଆଲ ଆନ୍ସର ଫୁଲ୍ ଲଜିକାଲ କେହି ଯୁକ୍ତି ଦ୍ୱାରା ପରାସ କରିପାରିବେନି ଏମିତି ଏମିତି କଥା ସବୁ କହୁଛ ଗୋଟିଏ କେମିତି ଅଦ୍ଭୁତ ଜଣେ ପ୍ରଶ୍ନ କରୁ 70 ବର୍ଷ ପୁଣି ମାନେ 70 ବର୍ଷରେ ଷ୍ଟାର୍ଟ କଲେ ଅଦ୍ଭୁତ ଜଣେ ପ୍ରଶ୍ନ କରୁ କରୁ ଫଟାଫଟ ଉତ୍ତର ଦେଇଦେଉଥିଲେ ସେ ପଢ଼ିଥିଲେ କେଉଁଠି ଆମର କ'ଣ ଆମର ଜ୍ଞାନଟା କେତେ ଗୋଟେ ସୀମା ଭିତରେ ତୁମେ ଯେତିକି ପଢ଼ିଛ ସେତିକି ବାପା ତା ଉପରକୁ ଆଉ କିଛି ନାହିଁ ତୋ ବା ଭିତରୁ କିଛି ଆସିବନି ତୁମେ ଆଚାର୍ଯ୍ୟ ପୁରୁଷ ସହିତ କନେକ୍ଟ ହେଇନ ପରମାତ୍ମାଙ୍କ ସହିତ କନେକ୍ଟ ହେଇନ ଆଉ ଆସିବନି ଯେତିକି ଶ୍ଳୋକ ମନେ ରଖିଛ ସେତିକି ସେଇ ଶ୍ଳୋକ ଯେତିକି ବ୍ୟାଖ୍ୟା କରିପାରିବ ସେତିକି ନା ଆଉ 3-5 ପ୍ରକାର ବ୍ୟାଖ୍ୟା କରିପାରିବ ସେମିତି କରିପାରିବନି ଆଉ ସେତିକି କରିକି ତ ହାରିଗଲେ ଚୈତନ୍ୟ ମହାପ୍ରଭୁ କିଏ ଆସିଥିଲେ ଆସିନଥିଲେ କେଶବ କାଶ୍ମୀର ଦିଗ୍ବିଜୟ ପଣ୍ଡିତ ସେ କେଶବ କାଶ୍ମୀର ତାକୁ ଦେଖିକି ଡରିଲେ ସମସ୍ତେ କିଏ ସେତେବେଳେ ଯେ ନବଦ୍ୱୀପରେ ସଂସ୍କୃତ ଟୁଲ୍ ଏତେ ଥିଲା ଏତେ ପଣ୍ଡିତ ମାନେ ନବଦ୍ୱୀପରେ ଯିଏ ପାସ୍ କରିକି ଆସିଛି ପଣ୍ଡିତ ମାନେ ତାକୁ ଯେମିତି ଜେ ଏନ୍ ୟୁ ୟୁନିଭର୍ସିଟିରେ ପାସ୍ କଲା ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାସ୍ ତାକୁ ସାଙ୍ଗେ ସାଙ୍ଗେ ଚାକିରି ଦିଆଯାଉଥିଲା ସେଭଳି ନବଦ୍ୱୀପରେ ଯିଏ ପାସ୍ କରିଛି ମାନେ ସେ ସବୁଠୁ ବଡ଼ ପଣ୍ଡିତ ତେଣୁ ଇଏ ସବୁଆଡ଼େ ବିଜୟ କଲା ପରେ କହିଲେ ତୁମେ ଦିଗ୍ବିଜୟ ହେଇଛ ନବଦ୍ୱୀପକୁ ଯାଅ ନବଦ୍ୱୀପରେ ରହିଲେ ପଣ୍ଡିତ ମାନେ ଲୁଚିଲେ ସବୁ ତା ନାଁ ଜାଣିଛନ୍ତି ସେ କ'ଣ କ'ଣ କେମିତି କେମିତି ଯୁକ୍ତି କରନ୍ତି କେମିତି କ'ଣ କ'ଣ ଜାଣିଛ ସବୁ ଲୁଚିଲେ ସମସ୍ତେ କହିଲେ ଆରେ ନିମାୟ ପଣ୍ଡିତକୁ ତୁ ପଠେଇଦେ ଇଏ ଭାଇ ତ ପଣ୍ଡିତ ଯାହା ଦେଖାଉଛି ତା ରିପଖା ପଠା ଆଉ ସେ ତ ଯାଇକି ପହଞ୍ଚିଗଲେ ମହାପ୍ରଭୁ କ'ଣ କହିଲେ ଗଙ୍ଗାର ସ୍ତୁତି କର ଆଉ କ'ଣ ଅନର୍ଗଳ ଗାଇଲେ କାହିଁକି ସରସ୍ୱତୀଙ୍କର ସରସ୍ୱତୀଙ୍କ ବର ପାଇଛନ୍ତି ନା ଆଉ କେଶବ କାଶ୍ମୀର ଡାଇରେକ୍ଟ ସରସ୍ୱତୀଙ୍କୁ ପ୍ରସନ୍ନ କରିଛନ୍ତି ବାଗଦେବୀଙ୍କୁ ପାଲା ଗାଇକି ବରା ବାଗଦେବୀଙ୍କୁ ଯାଆନ୍ତି ନା ଆଉ ବାଗଦେବୀଙ୍କୁ ପୂଜା କରିବେ ନା ନହେଲେ ହବନି ତୁମ ସିଦ୍ଧି ହବନି ସେ ବିଦ୍ୟା ଦେବେ ନା ବିଦ୍ୟା ଯାଇନି ଆଉ ସେ ସରସ୍ୱତୀଙ୍କୁ ବସ କରିଥିଲେ ପରା ଦେବୀ ଏତେ ବଡ ହେଲେ କ'ଣ ଆଚାର୍ଯ୍ୟ ପରମ୍ପରାର ଭେଦ ସେ ତ ଅଲଗା ଜିନିଷ ଭକ୍ତି ଅଲଗା ଜିନିଷ ପରମାତ୍ମାଙ୍କର ଯୋଉ ରିଭିଲ୍ଡ ଫର୍ମ ସେ ଅଲଗା ଆଉ ସମସ୍ତ ଡେମିଗଡ୍ ଦେବତାମାନଙ୍କର ଯେତିକି ପାୱାର ସେଟା ବି ଲିମିଟେଡ୍ ପାୱାର ବିଭିନ୍ନ ଶ୍ଳୋକ ଖାଲି ମାନେ ଯାହା କୁହନ୍ତି ଅନର୍ଗଳ ଗୋଟେ କୁହନ୍ତି ନା ଅନର୍ଗଳ ଗାଇଗଲେ ପୁରା ଶ୍ଳୋକ ସବୁ ଶ୍ଳୋକ ଗାଇଗଲେ ମହାପ୍ରଭୁ ଧରିଦେଲେ ଭବାନୀ ଭର୍ତ୍ତା ଶ୍ଳୋକକୁ ଧରିଦେଲେ ମହାପ୍ରଭୁ କହିଲେ ଏଠି ତୁମର ଭୁଲ ଅଛି ତା ମୁଣ୍ଡ ଚକର ଖାଇଗଲା ଆରେ ଏଇ ଶ୍ଳୋକଟା ଏମିତି ମୁଁ ତ ଶହ ଶ୍ଳୋକ ଗାଇଗଲି ଇଏ ଏଠି ଗୋଟେ ଛୋଟ ପିଲା ନିମାୟ ପଣ୍ଡିତ ଧନିଲା କେମିତି ଶ୍ଳୋକଟା ମହାପ୍ରଭୁ ଶ୍ଳୋକ ବ୍ୟାଖ୍ୟା କରି ଅର୍ଥ ଏହା କରିଦେଲେ ହାରିଗଲେ ପଣ୍ଡିତ ମାନେ ତ ହାରିଗଲେ ଯାଇକି ସେ ରାତିରେ ଚିନ୍ତା କଲେ ଆରେ କ'ଣ ହେଲା ସରସ୍ୱତୀ ମୋର ବସ ହେଇକି ରହିଥିଲେ ମୁଁ କେଉଁଠି ଜୀବନ ହାରିନି ଏ କେମିତି ହାରିଲେ ସେଦିନ ରାତିରେ ସରସ୍ୱତୀ ଆସିଲେ ସ୍ୱପ୍ନରେ କହିଲେ ଆରେ ତୁ ଜାଣିଛୁ ସେ ମୋ ପତି ବା ମୋ ପତି ସାଙ୍ଗରେ ସେ ଯୁକ୍ତି କରୁଛୁ ମୁଁ ତାଙ୍କ ପାଖରୁ ଜ୍ଞାନ ପାଇଛି ମୁଁ ତାଙ୍କୁ କ'ଣ ହରିବୁ ଯାହା ତାଙ୍କ ଶରଣ ନେ ଜ୍ଞାନର ସୀମା ଗୋଟେ ରହିଛି ଆମେ କେବେ ଆମେ ଯେତିକି ଆମର ଜ୍ଞାନ ରହିଛି କିଏ ଗୋଟେ ପଣ୍ଡିତ ଜିନିଷ ଅଲଗା ତୁମେ ବହୁତ ଶ୍ଳୋକ ମନେ ରଖିଛ ବହୁତ ପ୍ରବଚନ ଦଉଛ ସେଟା ଅଲଗା ତୁମେ କହିପାରୁଛ ବହୁତ ଅଲଗା କିନ୍ତୁ ମନେ ରଖ ପରମାତ୍ମାଙ୍କ ପାଖରୁ ଆଚାର୍ଯ୍ୟମାନ ପୁରୁଷଙ୍କ ପାଖରୁ ଯୋଉ ଜ୍ଞାନ ଆସୁଛି ସେଟା ହଉଛି ଅଲଗା ସେଟା ଅଲଗା ସେଟା ପରମ୍ପରାର କୃପାରେ ଯୋଉମାନେ ସିକ୍ତ ବିଶିକ୍ତ ଯୋଉ ଆଚାର୍ଯ୍ୟ ସେ ପ୍ରସନ୍ନ ହେଇକି ଯାହା ଜ୍ଞାନ ଦଉଛନ୍ତି ସେ ଜ୍ଞାନ ଅଲଗା ସେଟା ତାର ସୀମା ନାହିଁ ସେ ଜ୍ଞାନର କିଛି ସୀମା ନାହିଁ ତାକୁ ସୀମାବଦ୍ଧ କରିପାରିବେନି ସେ ଜଣେ ପଣ୍ଡିତର ଜ୍ଞାନ ଗୋଟେ ସୀମା ନିର୍ଦ୍ଦିଷ୍ଟ ସୀମା ଭିତରେ ସେ ଯେତିକି 40 ବର୍ଷ 50 ବର୍ଷ ପଢ଼ିଛି ସେ ସେତିକି କହିପାରିବ ସେଇଆକୁ ବ୍ୟାଖ୍ୟା କରିକି ନହେଲେ ଏପଟ ସେପଟ କରୁଥିବ କ'ଣ ବୁଝିପାରୁଛ କି ନାହିଁ ଏଠି ଗୋଟେ ଶ୍ଳୋକ କହିଲା ଆଉ ଗୋଟେ ପଣ୍ଡିତ ଆଉ ଗୋଟେ ଶ୍ଳୋକ କହିବ ସେ ଶ୍ଳୋକକୁ ଏଠି ଆଣିକି କହିବ ନହେଲେ ଏଟାକୁ ହେଠି ଯୋଡ଼ିବ ସେଟାକୁ ଆଣିକି ଏଠି ଯୋଡ଼ିବ ସେ 50 ବର୍ଷ ଭିତରେ ଯେତିକି ପଢ଼ିଛି ସେତିକି ଭିତରେ ଘୁରିବ ନା ଆଉ କିଛି ଆଣିପାରିବ ତୁମେ ଯେତିକି ପଢ଼ିଛ ସେତିକି କହିପାରିବ ନା ନାହିଁ ତୁମ ବୁଦ୍ଧିରେ ସେତିକି କି ନାହିଁ ଆଚାର୍ଯ୍ୟମାନଙ୍କର ସେ ନୁହେଁ ଆଚାର୍ଯ୍ୟ ଯାହାଙ୍କର ପରମାତ୍ମାଙ୍କର ସେମାନେ ପ୍ରକାଶ ପରମାତ୍ମାଙ୍କ ସହିତ ତାଙ୍କର ସମ୍ପର୍କ ରହିଛି ନା ତେଣୁ କେଉଁ ଜୀବ କିଭଳି ତାର ଉପକାର ହବ କେଉଁ ବଚନ କହିବା ଦରକାର ସେ ବଚନର ଯାହା କୁହନ୍ତି ଶୁଦ୍ଧତା, ସେ ବଚନର ମାଧୁର୍ଯ୍ୟତା, ସେ ବଚନର ଯାହା ସବୁ ପ୍ରକାର ରହିଛି ଆଳଙ୍କାରିକତା ସବୁ ତାଙ୍କ ପାଖରେ ଆସିବ। ଆଉ ଆମର ଏଠି ବହୁତ କିଛି ବୁଦ୍ଧି ଖର୍ଚ୍ଚ କରିକି ଜାଣିବା, ବିଚାର ଶକ୍ତି ଯୋଡ଼ିକି ଜାଣିବା, ଏ ପରମ୍ପରା ଆମର ଗ୍ରହଣ ଶକ୍ତି, କେବଳ ଆମେ ଆଚାର୍ଯ୍ୟଙ୍କର ବାଣୀ ଗ୍ରହଣ କରୁ। ଆଉ ସବୁଠୁ ବଡ଼ ଜିନିଷ ହେଲା, ଆଚାର୍ଯ୍ୟଙ୍କ ଉପରେ ମମତା ରହିଲେ ତୁମର ସେ ଜ୍ଞାନଟା ପରିପୁଷ୍ଟ ହବ, ନହେଲେ ସେ ଜ୍ଞାନ କିଛି କାମ ବନ୍ଧିଆ ହେଇଗଲା। ଗୋଟେ ନାରୀ ତାର ସ୍ୱାମୀ ବିବାହ ହେଇଛି କିନ୍ତୁ ତାର ସ୍ୱାମୀ ସହିତ ତାର ସମ୍ପର୍କ ନାହିଁ, ସେ ନାରୀ କ'ଣ ହେଇକି ରହିବେ ଜୀବନ ସାରା? ବନ୍ଧିଆ ହବ ନା, ଆଉ ସନ୍ଧାନ ପାଇବେ କି? ତାର ସ୍ୱାମୀ ସହିତ ସମ୍ପର୍କ ନାହିଁ ନା, ପିନ୍ଧିଛି, ସୁନ୍ଦର ଲାଗିଛି, ସେ ତାର ସବୁ ଲଗେଇଛି, କିନ୍ତୁ ସ୍ୱାମୀ ସହିତ କହୁଛି ଆମ ତୋ ସହିତ ସମ୍ପର୍କ ରଖିବେନି, ସନ୍ଧାନ କେଉଁଠୁ ପାଇବ? ସେ ବନ୍ଧିଆ ହେଇଯିବ। ଆମର ସେଇଟା, ଆମର ସେଇଟା ନା ଆଉ କ'ଣ? ତୁମର ଜ୍ଞାନ ଫ୍ୟାନ ବହୁତ ସବୁ କିଛି ରହିଛି, ସବୁ କଳା ରହିଛି, କିନ୍ତୁ ତୁମର କହୁ ଚାହୁଁଛ ମୋ ସ୍ୱାମୀ ସାଙ୍ଗରେ, ଗୁରୁଙ୍କ ସାଙ୍ଗରେ, ଆଚାର୍ଯ୍ୟଙ୍କ ସାଙ୍ଗରେ ମୋର ସମ୍ପର୍କ କିଛି ନାହିଁ, ବା ତାଙ୍କ ସହିତ ଆମର ପୂର୍ଣ୍ଣ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ନାହିଁ, ବନ୍ଧିଆ ହେଇଗଲା ଆଉ କ'ଣ? ଆଉ କେଉଁଠୁ ଫଳ ପାଇବେ? ସେଥିପାଇଁ ଆଚାର୍ଯ୍ୟ ମାନ ପୁରୁଷ ବେଦ, ଆଚାର୍ଯ୍ୟ ନିଷ୍ଠ ହବା ଦରକାର, ସାଧୁ ପରମ୍ପରା ଆଚାର୍ଯ୍ୟ ଗୁରୁଙ୍କୁ ଭଲ ପାଇବା ଦରକାର। ଆଉ ସେ ଭଲ ପାଇବା କୌଣସି ଲୋକ ଦେଖିଣିଆ ଜିନିଷ ନୁହେଁ, କୌଣସି ସର୍ତ୍ତ ଉପରେ ପର୍ଯ୍ୟବେସିତ ନୁହେଁ, ଏଟା ସ୍ୱାଭାବିକ ସ୍ୱାଭାବିକ। ଯେଉଁମାନେ ସରଳ ଚିତ୍ତ, ଯେଉଁମାନେ ଭଗବାନଙ୍କର କୃପା ପ୍ରାପ୍ତ ହେଇଛନ୍ତି, ପୂର୍ବର ସ୍ୱୀକୃତି ତାଙ୍କର ଅଛି, ସେମାନେ ସାଧୁଙ୍କ ପ୍ରତି ତାଙ୍କର ସ୍ୱାଭାବିକ ଗୋଟେ ପ୍ରୀତି ଆସେ। ସେଥିପାଇଁ ସେ ଲେଖିଥିଲେ ନା, ଏଟା ଏଟା ପୂର୍ବ ଶୁକ୍ର ସହିତ କନେକ୍ଟେଡ୍ ଅଛି, ସ୍ୱଳ୍ପ ପୁଣ୍ୟ ବତାମ ମହାପ୍ରସାଦେ ଗୋବିନ୍ଦେ ନାମ ବ୍ରହ୍ମଣୀ ବୈଷ୍ଣବ, ତା ଭିତରେ ଗଲା ନା, ଆଉ ନାମ ବ୍ରହ୍ମ ମହାପ୍ରସାଦ ଆଉ ଗୋବିନ୍ଦ ଆଉ ବୈଷ୍ଣବ, ସ୍ୱଳ୍ପ ପୁଣ୍ୟ ବତାମ, ଯାହାର ପୂର୍ବର ପୁଣ୍ୟ କମ୍ ରହିଛି ତାଙ୍କର ହବନି ବିଶ୍ୱାସ, ହବନି, ତେଣୁ ସାଧୁ ଉପରେ ଏତେ ପୂର୍ଣ୍ଣ ବିଶ୍ୱାସ କରିପାରିବନି। କିନ୍ତୁ ଯେଉଁମାନେ ମୁକ୍ତାତ୍ମା, ତାଙ୍କର ଗୋଟେ ନେଚର, ସେମାନେ ଆବସଲ୍ୟୁଟ୍ ଜିନିଷରେ ତାଙ୍କର ସାଙ୍ଗେ ସାଙ୍ଗେ ଗ୍ରହଣ କରିନାହିଁ, ସାଙ୍ଗେ ସାଙ୍ଗେ ଗ୍ରହଣ, କୌଣସି ଯୁକ୍ତି ବିଚାର ଏଗୁଡ଼ା ତାଙ୍କ ମନ ଭିତରକୁ ଆସେ ନା। ଦେଖୁନାହାନ୍ତି ଆପଣ ବ୍ରଜରେ ବ୍ରଜବାସୀ ମାନେ ନା ବିଦ୍ୟାଳୟକୁ ଯାଇଥିଲେ ନା ନା କ'ଣ, ସେମାନେ କେଉଁ ପଣ୍ଡିତମାନଙ୍କ ସହିତ ସଙ୍ଗ କରିଥିଲେ? କିଛି ନାହିଁ, କେବଳ ଗୋଟିଏ ପଣ୍ଡିତ ଆସିଥିଲା ବ୍ରଜକୁ, ବ୍ରଜପୁରକୁ ସବୁ ପଣ୍ଡିତମାନେ ଆସନ୍ତି, ବେଶୀ କିଛି କଥା କୁହନ୍ତିନି। ଗର୍ଗାଚାର୍ଯ୍ୟ ଭଳିଆ ଲୋକ ଆସି କେବଳ ନାମକରଣ କରିଦେଇ ପଳେଇଗଲେ, ତା ଏହା ନା କୃଷ୍ଣ, ତା ନା ବଳରାମ, ଦୁଇ ତିନିଟି ଶ୍ଳୋକ କହିଦେଲେ ସିଧା ପଳେଇଗଲେ ବ୍ରଜପୁରକୁ, ସମସ୍ତେ ଡରନ୍ତି। ଏଠି ଏଠି ଶ୍ଳୋକ ଉଚ୍ଚାରଣ କରି ଦରକାର ନାହିଁ, ସେଠି ମାଡ଼ ଖାଇକି ଆସିବ, ସେଠି ଶ୍ଳୋକ ଉଚ୍ଚାରଣ କର, ସେଠି ତୁମେ ଯଦି ଶ୍ଳୋକ ଉଚ୍ଚାରଣ କରେ ବ୍ରଜପୁର ତ ମାଡ଼ ଖାଇକି ଆସିବ। ଆରେ ସେଠି ପ୍ରେମର ପୂଜା, ତୁମେ ସେଠି କ'ଣ ଶ୍ଳୋକ ଉଚ୍ଚାରଣ କରୁଛ? କାହା କିଏ ପଣ୍ଡିତ ତୁମ କଥା ଶୁଣିବେ କିଏ? ସେଠି କିଏ ଶୁଣନ୍ତିନି ସେ କଥା। ସେଠି ସେବାର ଯେଉଁଠି ପ୍ରେମପୂର୍ଣ୍ଣ ସେବା ଚାଲିଛି, ଯେଉଁଠି ସମସ୍ତେ ପାଗଳ କୃଷ୍ଣଙ୍କୁ ସୁଖ କରିବା ପାଇଁ, ତୁମେ ସେଠି ଶ୍ଳୋକ ବସିକି କାହାକୁ ଡାକିକି ଏଠି ଭାଗବତ କ୍ଲାସ୍ କରିବ? ଆସ ଶୁଣରେ, କିଏ ଶୁଣିବେନି ତୁମ କଥା, ସେଠି କୃଷ୍ଣ ଅଛନ୍ତି ସାକ୍ଷାତ, ସେଠି ସମସ୍ତେ ପାଗଳ କୃଷ୍ଣଙ୍କର କୃଷ୍ଣ ପ୍ରେମରେ, ସେଠି କିଏ ଶୁଣିବ? ବ୍ରଜପୁରକୁ ପଣ୍ଡିତମାନେ ଭୟ କରନ୍ତି, ଆଉ ଗୋଟିଏ ପଣ୍ଡିତ ସୃଷ୍ଟିରେ ସବୁଠୁ ବଡ଼ ପଣ୍ଡିତ ଯାଇଥିଲେ କୃଷ୍ଣଙ୍କର ସଖା ଉଦ୍ଧବ, ସେ ପଣ୍ଡିତ ହିଁ ଯାଇଥିଲେ, ଏକବାର ବୋକା ହେଇକି ଫେରିଲେ, ଏକ ନମ୍ବର ପଣ୍ଡିତ ଯାଇଥିଲେ, ଏକ ନମ୍ବର ବୋକା ହେଇ କହିଲା ନା ନା ଆଉ ଦରକାର ନାହିଁ, ଏଇ ଜନ୍ମରେ ମୋର କିଛି ହେଇପାରିବନି, ଏ ଜନ୍ମରେ ମୋର କିଛି ହେଇପାରିବନି, ସେ କହିଦେଲେ ମୁଁ ଯାହା ଜାଣିଛି ସବୁ ଏଠି ପୋଛି ଦେଇକି ଯାଉଛି ମୁଁ। ଲୋକ ଯାଆନ୍ତି, କେହି ବି ଯାଆନ୍ତି ତାଙ୍କର ବିଦ୍ୟାଟାକୁ, କ'ଣ କରନ୍ତି? ଯିଏ ଯେତେବେଳେ ଅଲଗା ଦେଶକୁ ଯାଏ ତା ବିଦ୍ୟାଟାକୁ ପ୍ରତିଷ୍ଠା କରିକି ଆସେ, ନହେଲେ କିଛି ଶିଖିକି ଆସିବ, ସେଟା ତା ବିଦ୍ୟାରେ କାମରେ ଲଗେଇବ। ବିଦ୍ୟା କି ଛାଡ଼େକି ଉଦ୍ଧବ କହିଲେ ବିଦ୍ୟାକୁ ଛାଡ଼ି ଦେଇ ପଳେଇ ଆଇଲେ, ବ୍ରଜପୁର ସେଠି ଧୋଇ ଦେଇକି ପଳେଇ ଆଇଲେ, କହିଲେ ନା ଇଏ ଆଉ ମୋର ଦରକାର, ଯାହା ପଡ଼ିଛି ପଡ଼ିଛି, ଏଠି ସବୁ ବନ୍ଦ, ଏ ଚାପ୍ଟର କ୍ଲୋଜ୍, ମୋର ଆଉ ଦରକାର ନାହିଁ ଜ୍ଞାନ, ମୋର କେବଳ ଗୋଟିଏ ଜ୍ଞାନ ଦରକାର, ଅସାମହ ଚରଣ ରେଣ ଯୁସାମହ ସ୍ୟାତ୍ ବୃନ୍ଦାବନ କିମ୍ବି ଗୋଲମଲତା ଔଷଧୀନ। ବୃନ୍ଦାବନରେ ମୁଁ ଗୋଟେ ବୃକ୍ଷ ହେବି, ତରୁଲତା ହେବି ବା ଔଷଧ ହେବି, ବୃକ୍ଷ ଗୋପୀମାନଙ୍କର ପଦର ଜ ପାଇବି, ଏତିକି, ଆଉ କିଛି ବେଶୀ ଦରକାର ନାହିଁ। ଭକ୍ତିର ଯେଉଁ ସ୍ଥିତି, ପ୍ରେମର ଯେଉଁ ଭଗବାନ କୃଷ୍ଣଙ୍କ ପାଇଁ ଯେଉଁ ବ୍ୟାକୁଳତା, କୃଷ୍ଣ ସୁଖରେ ସେମାନେ ଯେଉଁ ଉଲ୍ଲସିତ ହେଉଛନ୍ତି, ଏ ଜ୍ଞାନ କିଛି ନୁହେଁ, ଭାସିଯିବ, କିଛି ନୁହେଁ। ପ୍ରେମିକମାନଙ୍କ ପାଖରେ ଏ ଶବ୍ଦ ଶୁଣିବା ପାଇଁ ସମୟ ନାହିଁ, ବ୍ରଜବାସୀମାନଙ୍କ ପାଖରେ ସବୁବେଳେ ସମସ୍ତେ ବ୍ୟସ୍ତ କେଉଁଥିରେ? କୃଷ୍ଣଙ୍କ ପାଇଁ, କିଏ କୃଷ୍ଣଙ୍କ ପାଇଁ ରୋଷେଇ କରୁଛନ୍ତି, କିଏ ଫୁଲମାଳ କରୁଛନ୍ତି, କିଏ ବସ୍ତ୍ର ଧୋଉଛନ୍ତି, କିଏ ସମସ୍ତେ ସଖମାନେ କୃଷ୍ଣଙ୍କୁ ଆନନ୍ଦ ଦେଉଛନ୍ତି। ଉଦ୍ଧବ ପଳେଇ ଆସିଲେ ବୋକା ହେଇକି, ଆମର ପାଣ୍ଡିତ୍ୟତା, ଆମର ଦାର୍ଶନିକତା, କୌଣସି କଳା ନିପୁଣତା କୃଷ୍ଣଙ୍କୁ ପ୍ରସନ୍ନ କରିପାରିବନି। ଆମର କେବଳ ଗୋଟିଏ ବିଦ୍ୟା ଜାଣିବା ଦରକାର, ଗୁରୁଙ୍କର ଅଧୀନରେ ରହି ବା ଗୁରୁଙ୍କର ସେବା କରି, ଆଚାର୍ଯ୍ୟମାନଙ୍କର ପରମ୍ପରା ଆଚାର୍ଯ୍ୟ ଗୁରୁମାନଙ୍କର ସେବା କରି ଆମେ କେବଳ ଗୋଟିଏ ଜିନିଷ ଜାଣିବା ଦରକାର। ମହାପୁରୁଷ କିଏ ଲେଖିଲେ ସେଟାକୁ, କାଲି କହୁଥିଲୁ ନା, କୃଷ୍ଣ ମାତା, କୃଷ୍ଣ ପିତା, କୃଷ୍ଣ ପ୍ରାଣ ଧନ, ଦୁଇଟା ଜିନିଷ କଲେ। କୃଷ୍ଣ ହେଉଛି ଆମର ପ୍ରାଣ, କୃଷ୍ଣ ହେଉଛି ମୋର ଧନ, ମୋର ଧନ ଆଉ ସଂସାର କିଛି ନାହିଁ, କୃଷ୍ଣ ଆମ ପ୍ରାଣ ହେଉଛି କୃଷ୍ଣ, ମୁଁ ବଞ୍ଚିଛି କୃଷ୍ଣଙ୍କ ପାଇଁ, ମୋ ଧନ ହେଉଛି କୃଷ୍ଣ, ବାସ। ଏଇ ଯେଉଁ ଶବ୍ଦଟି ବହୁତ ସୁନ୍ଦର ଶବ୍ଦ, କୃଷ୍ଣ ମାତା କୃଷ୍ଣ ପିତା କହିସାରି କ'ଣ କହିଲେ, କୃଷ୍ଣ ପ୍ରାଣ ଧନ, କୃଷ୍ଣ ମୋର ପ୍ରାଣ, ମୁଁ ବଞ୍ଚିଛି କାହିଁକି, ବଞ୍ଚିବାର କିଛି ଆବଶ୍ୟକ ନାହିଁ ଜଗତରେ, ବଞ୍ଚିବା ମାନେ କ'ଣ, ଏଠି ବଞ୍ଚିବା ମାନେ ଗୋଟେ ଟ୍ରବଲସମ୍ ନା ଆଉ କିଛି ଅଛି, ଏଠି ବଞ୍ଚିବା ମାନେ କ'ଣ, ତୁମେ ବଞ୍ଚୁଛ ମାନେ କଷ୍ଟକୁ ଡାକୁଛ, ବଞ୍ଚିବା ମାନେ ବୁଢ଼ା ହେବା କି ନାହିଁ, ଆଉ ଗୋଟେ ଅସୁବିଧା, ମରିଗଲେ ତ ଭଲ, ଏ ଜଗତରେ ବଞ୍ଚିବାଟା କିଛି ଲାଭ ନାହିଁ, ତରପକ୍ଷୀ ନା ଜୀବନ୍ତି କହିଲେ, ସୁଖଦେବ ଗୋସ୍ୱାମୀ କହିଲେ ନା, ବଞ୍ଚିବାର କ'ଣ ଆବଶ୍ୟକ ଅଛି, ବୃକ୍ଷ କ'ଣ ବଞ୍ଚୁନାହାନ୍ତି, କ'ଣ କ'ଣ ଆବଶ୍ୟକ ଅଛି, ବଞ୍ଚିବା ମାନେ ଆମେ ଯେତେ ଦିନ ବଞ୍ଚୁଛେ କ'ଣ କ'ଣ ଲାଭ ଅଛି, କେବଳ ଆହୁରି ବିପଦ ଘନେଇ ଆସୁଛି, ଦୁଃଖ ଘନେଇ ଆସୁଛି, କେବଳ ବଞ୍ଚିଛେ ଗୋଟିଏ ଜିନିଷ ପାଇଁ, କାହିଁକି ବଞ୍ଚିଛେ, କୃଷ୍ଣ ପାଇଁ, କୃଷ୍ଣ ହେଉଛି ପ୍ରାଣ, ଏ ମରିଯାଇ କ'ଣ କରିବା, ମରିଗଲେ ଗୋପୀମାନେ ସେଥିପାଇଁ ମରିପାରୁନଥିଲେ, ଗୋପୀମାନେ ଯମୁନା କଣ୍ଡ ପାଖରେ ନଥିଲେ କି, ଯମୁନା କଣ୍ଡରେ ଝାସ ଦେବା ପାଇଁ ତାଙ୍କ କାଳିଆ ଯମୁନାରେ ଗଣ୍ଡ ନଥିଲା କି, ଯମୁନା କଣ୍ଡ ଜଳ ଶୁଖି ଯାଇଥିଲା କି, ସେମାନେ ମୃତ୍ୟୁବରଣ କାହିଁ କରୁନଥିଲେ, ପ୍ରାଣ ଅଛି, କୃଷ୍ଣ ଅଛନ୍ତି, କୃଷ୍ଣ ପ୍ରାଣ, କୃଷ୍ଣ ହେଉଛନ୍ତି ପ୍ରାଣ, ତାହେଲେ ଜଣେ ବଞ୍ଚିବାର ଲକ୍ଷ୍ୟ କ'ଣ, ଆଉ କିଛି ନୁହେଁ, ଯଶ ନୁହେଁ, ସମ୍ମାନ ନୁହେଁ, କୌଣସି ଜିନିଷ ନୁହେଁ, ଅର୍ଥ ନୁହେଁ, ଭଲ ଖାଇବା, ଭଲ ପିନ୍ଧିବା, ଭଲ ରହିବା, ଇଏ ପ୍ଲାଟଫର୍ମ କୁଆଡ଼େ, କୃଷ୍ଣ କୁଆଡ଼େ, ଇଏ ପ୍ଲାଟଫର୍ମ କୁଆଡ଼େ, ଆମର କ'ଣ ଟିକେ ଅସୁବିଧା, ଆଜି 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 ଖାଇବା ଭଲ ହେଲାନି, ଆଜି ରହିବା ଭଲ ହେଲାନି, ଆରେ ଆମେ ବଞ୍ଚୁଛେ କାହା ପାଇଁ, କୃଷ୍ଣଙ୍କ ପାଇଁ, କ'ଣ କୃଷ୍ଣଙ୍କ ପାଇଁ କରିଛେ ତାପରେ ଲକ୍ଷ୍ୟ କର, ଗୋଟିଏ ଦିନ ଭିତରେ ମୁଁ କୃଷ୍ଣ ପାଇଁ କ'ଣ କ'ଣ ଲକ୍ଷ୍ୟ କର, ସେ ପ୍ରାଣ, ଆଉ ସବୁ କ'ଣ ହେଇଗଲା, ଇଏ ଚଳିଲା, ଆଜି ଭଲ ପ୍ରସାଦ ହେଇନି କାଲି ହବ, ସେସବୁ ଚାଲିବ, ସେଟା ବହୁ ଜନ୍ମରେ ଥିଲା, ଏ ଜନ୍ମରେ ଚାଲିବ, କୃଷ୍ଣ ହେଉଛନ୍ତି ପ୍ରାଣ, ଆଉ କୃଷ୍ଣ ହେଉଛନ୍ତି ମୋର ଧନ, ଅଛି କ'ଣ ମୋ ପାଖରେ, କିଛି ନାହିଁ, କୃଷ୍ଣ, ଜଣଙ୍କର ଏଇ ଚେତନା ବିନା ବଞ୍ଚିବାଟା ବହୁତ ଦୁଃଖମୟ, ବହୁତ ଦୁଃଖମୟ, ବହୁତ ଦୁଃଖମୟ। ମୁଁ ଏଇ କଥା ପ୍ରଥମରେ ଏଇ କଥାରୁ ଏଠିକି ପଳେଇ ଆସିଲୁ, ବ୍ରଜବାସୀମାନେ କେତେ ସୁନ୍ଦର ସରଳ ଭାବନାରେ ଗ୍ରହଣ କରିନେଲେ, ସେ ଜାଣିନଥିଲେ ଯେତେ ଗୋଟେ ବିପଦ ଆସିବ ବ୍ରଜକୁ, ଇନ୍ଦ୍ର ଏଭଳି ମୁକ୍ତ କରିଦେବେ କାହାକୁ, ପ୍ରଳୟକାଳୀନ ସାମ୍ବର୍ତ୍ତ ମେଘ ବାୟୁ, ଏବଂ ନିଜ ବି ଆସିଲେ ଐରାବତ ହସ୍ତିରେ, ଗଜେନ୍ଦ୍ରରେ ଆସୁଥିଲେ ବ୍ରଜକୁ ଧ୍ୱଂସ କରିବା ପାଇଁ, କିନ୍ତୁ ସରଳ ନିଷ୍କପଟ ବ୍ରଜବାସୀମାନେ କେବଳ କୃଷ୍ଣଙ୍କ ଉପରେ ଭରସା କରିଥିଲେ, କୃଷ୍ଣଙ୍କୁ ପ୍ରାଣ କରିଥିଲେ, କୃଷ୍ଣଙ୍କୁ ଧନ କରିଥିଲେ, ଭଗବାନଙ୍କ ସହିତ ଯେଉଁ ସମ୍ପର୍କ ରହିଛି ସେଟା ସ୍ଥାନ କାଳ ପାତ୍ର ଦ୍ୱାରା ବାଧିତ ନୁହେଁ, ସ୍ଥାନ କାଳ ପାତ୍ର ଦ୍ୱାରା ବାଧା ହେଇପାରିବନି, ଏ ମୁଁ ଏଇ ଭଳି ସ୍ଥିତିରେ ଚଳୁଛି ମୁଁ କେମିତି ଭଗବାନଙ୍କୁ ଭଲ ପାଇବି ନା, ଭଲ ପାଇବାଟା ସେ ଯେକୌଣସି ପରିସ୍ଥିତିରେ ଭଲ ପାଇପାରିବ, ଗୋଟେ ଗରିବ ବି ଦୁଇଟା ତିନିଟା ବାହା ହେଇଛନ୍ତି ମୁଁ ଦେଖିଛି ଛୁଆଟି ବେଳେ, ସବୁ ଗରିବ ଲୋକ ବି ଦୁଇଟା ନିକା ବିବାହ ହେଇଛନ୍ତି, ସେ କ'ଣ ଚିନ୍ତା କଲେ କି ମୋର ଟଙ୍କା ନାହିଁ ବୋଲି, ଧନୀ ବି ଡରିକି ବିବାହ ହେଉନି, ଗୋଟେ ବିବାହ ହେଇଥିଲା ସ୍ତ୍ରୀ ପଳେଇଲେ ବି ସେ କହିଲା ମୁଁ ବିବାହ ହେବିନି, କିନ୍ତୁ ଗୋଟେ ଗରିବ ଦେଖିବ ସେ ଦୁଇଟା ବିବାହ ହେଇପଡ଼ୁଛି, ତାର ଭଲ ପାଇବାର ଅଛି, ତାର ଗୋଟେ ଭଲ ପାଇବା ସେ ସ୍ଥାନ କାଳ ପତ୍ର, ମୁଁ କେମିତି ପୋଷିବି କ'ଣ କରିବି, ନାହିଁ ସେ କେମିତି ନାହିଁ, ସେମିତି କିଛି ନାହିଁ, ତାର ଭଲ ପାଇବାର ଅଛି, ଭଗବାନଙ୍କୁ ଭଲ ପାଇବାର, ଯେହେତୁ ଗୃହସ୍ଥ ବ୍ରହ୍ମଚାରୀ ବାନପ୍ରସ୍ଥ ସନ୍ୟାସ ଦେଖିଛି, ଭଲ ପାଇବାର ଅଛି ଆମକୁ, ଭଲ ପାଇପାରିଲେ ସବୁଆଡ଼େ କୃଷ୍ଣ ତୁମେ ଭଲ ପାଇପାରିବ, ଆଉ ଏଇଟା ହେଉଛି ଆମର ଜୀବନର ଲକ୍ଷ୍ୟ, କୃଷ୍ଣ ଯେତେବେଳେ ଆମେ ଭଲ ପାଇଯିବା, ସମ୍ପଦ ବିପଦ ଆମର କିଛି ନାହିଁ, ସମ୍ପଦ ବିପଦ ସେ ଗୋଟେ ସାଇଡ଼, ତାକୁ ଗୋଟେ ସାଇଡ଼ରେ ରଖନ୍ତୁ, ଯେହେତୁ ବ୍ରଜବାସୀମାନଙ୍କର ସେମାନେ କହୁ ଏମିତି ଘର ବି ନଥିଲା, ଯେମିତି କୃଷ୍ଣ କହୁଥିଲେ ନା ପ୍ରଥମେ ବନ କୋଷା, ବାପା ଆମେ କାହିଁକି ଇନ୍ଦ୍ରକୁ ପୂଜା କରିବା, ଆମେ ତ ବଣ ଉପରେ ନିର୍ଭର କରି ଚଳୁଛେ, ବଣରେ ରହୁଛେ, ଶଗଡ଼ ତଳେ ଆମେ ରହୁଛେ, ପରେ ନନ୍ଦ ଭବନ ହେଲା, ଯଦିଓ ନନ୍ଦଭବନ ଥିଲା ପରେ ନାହିଁ, ନନ୍ଦଭବନ ଯଦିଓ ଥିଲା କିନ୍ତୁ ରହୁଥିଲେ କେଉଁଠି? ନନ୍ଦଭବନ ଯୋଉଟା ନାହିଁ 84 ଖମ୍ବା କୋଉଠି? ଆମର ଗୋକୁଳରେ। କୃଷ୍ଣ କଣ ସେଠି ରହିଲେ? କେତେ ଦିନ ରହିଛନ୍ତି? ଏ ଦାମବନ୍ଧନ ଲୀଳା ସରିଲା, କିଛି ଲୀଳା ସରିଲା, ପୁଣି ଭାରିକି ପଳାଇଲେ। କହିଲେ ନା, ଏଠି ବହୁତ ବିପଦ ଆସୁଛି ନନ୍ଦ ମହାରାଜ କହିଲେ। ଚାଲ, କେବଳ ଶଗଡ଼ ହାଣ୍ଡି କଡ଼ା ଧରିକି ବାହାରିଲେ, ବୁଝୁଛ, କେବଳ ବଣ ଭିତରେ ରହୁଥିଲେ। ଭଗବାନ କୃଷ୍ଣଙ୍କୁ ଶିଖେଇଛନ୍ତି ବହୁତ ଜିନିଷ, ତାଙ୍କ ଜୀବନର ଚରିତ୍ର ଯୋଉ ରହିଛି, ବ୍ରଜବାସୀ ମାନଙ୍କର ଜୀବନର ଯୋଉ ଜୀବନ ଶୈଳୀ ରହିଛି, ବହୁତ ସୁନ୍ଦର ଶୈଳୀ। ଭଗବାନଙ୍କୁ କେବଳ ଭଲ ପାଉଥିଲେ ସେମାନେ, କୃଷ୍ଣଙ୍କୁ ଭଲ ପାଉଥିଲେ। କୃଷ୍ଣଙ୍କ ପାଇଁ ସେମାନେ ସୁଖ ଦୁଃଖ ସହି ନଉଥିଲେ ସବୁ, ନହେଲେ ଏଠି ଦୁଃଖ ସହିବାଟା ଏତେ ସହଜ ନାହିଁ। ଜୀବନରେ ଦୁଃଖକୁ ସହିବା ବହୁତ କଷ୍ଟ, ସେଥିପାଇଁ ସବୁ ଲୋକଙ୍କର ଗୋଟେ ଜୀବନ ଲକ୍ଷ୍ୟ କୁହନ୍ତି, ଦୁଃଖ ମୋତେ ନ ଆସୁ। କାହିଁକି ଦୁଃଖକୁ ସହିପାରିବେନି? ଏଟା କର୍ମଫଳଟା ନା, ଆଉ ସେଟା କଣ କର୍ମ କରିଛି ସେଟାକୁ ସେ ଜାଣିନି। ଦୁଃଖଟା କେତେବେଳେ ସହି ହୁଏ? ଯେତେବେଳେ କର୍ମଟାକୁ ଜାଣି ହୁଏ ତାହେଲେ ସହି ହୁଏ। ଚୋରଟା ଶୋଇ ନେଇକି ସେ ଦେଖୁ, ଚୋରଟା ଦେଖୁନାହାନ୍ତି, ମର୍ଡର କରିଥିବ ଯୋଉ ଯୋଉ ଲୋକଟା ମର୍ଡର କରିଥିବ, ତାକୁ ସେ ଜେଲଖାନା ରହିଲେ ସେ ଶୋଇ ନେଉଛି, କାହିଁକି? ସେ ଜାଣିଛୁ ମାରିଛି ଆଉ, ମୋର ଦଣ୍ଡ ଏଟା ଆଉ। ଚୋରଟା କାହିଁକି ତାଙ୍କ ହାବିଟ ଗୁଡ଼ା ଚେଞ୍ଜ କରିପାରୁନାହାନ୍ତି କି? ଏଟା ଗୋଟେ କାରଣ, ଚୋରଟା ସେ ଜାଣିଛି ନା, ଏ ଲୋକଟା ପକେଟରୁ ଚୋରି କରିଛି, 3 ମାସ ରହିବି ତ, ଆଉ 3 ମାସ ପରେ ତ ଛାଡ଼ିବେ, ଆଉ କଣ ଅସୁବିଧା ହେଉଛି? କର୍ମଟାକୁ ଦେଖିପାରୁଛି, ଫଳଟାକୁ ଦେଖିପାରୁଛି। ଯିଏ ମର୍ଡର କରିଦେଇଛି ତାକୁ କେତେ 5 ବର୍ଷ ଜେଲ ହେଲା, ହଁ ମାରିଛି ତ ଆଉ, ଏଇଥିପାଇଁ ଭୋଗୁଛି ସେ ଦୁଃଖଟାକୁ ସହିନୁ। ଦେଖନ୍ତୁ, ଚୋର କଣ ଜେଲଖାନା ଭିତରେ ଦୁଃଖ ହୁଏ କି ବେଶୀ? ତାର କିଛି ନାହିଁ, ସେ ଜାଣିଛି ମୋଟା ଭୁଲଟା। ଗୋଟେ ଲୋକ ଯଦି ସାଧୁର ଗୋଟେ ଚାଲିବ, ଫସି ଯାଇଥିବ, ଚାଲିବ, ତ କେତେ କେତେ ଦୁଃଖ ଲାଗିବ? ମଣିଷକୁ କାହିଁକି ଦୁଃଖଟା ଏତେ ଅଧିକା ଲାଗୁଛି? ତା କର୍ମ ଫଳଟାକୁ ସେ କଣ ଜାଣିନି? ସେ କର୍ମ ଫଳ ଜାଣିନି କେତେ ଆମର ପୂର୍ବର କର୍ମଫଳ ରହିଛି, କାଲି ବି କଣ ଅଛି ଆମେ ଜାଣିନି। ଦୁଃଖଟା ଆଉ ସେଥିପାଇଁ ସହିବାଟା ବହୁତ କଷ୍ଟ। ଚୋରମାନେ ଗାଲେଇକି ସହି ନଉଛନ୍ତି, ଆମେ ସହିପାରିବେ? କେବଳ ଗୋଟିଏ ଜିନିଷ, ଏଇ ଯୋଉ କର୍ମଫଳର ପୀଡ଼ାଟା କହୁଛନ୍ତି, କେବଳ ଗୋଟିଏ ଜିନିଷରେ ସହି ହୁଏ, ଯେତେବେଳେ ଜଣେ ଭଗବାନଙ୍କୁ ଭଲ ପାଇପାରେ। ଯେମିତି ପାଣ୍ଡବ ମାନେ ବଣେ ବଣେ ସବୁଆଡେ ବୁଲୁଥିଲେ, ଦୁଃଖ ତାଙ୍କୁ ଦୁଃଖ ଭଳି ଲାଗୁନଥିଲା। ବ୍ରଜବାସୀ ମାନେ ସେଭଳି, ତାଙ୍କର କେବଳ ଆଶା ନଥିଲା ଯେ ବ୍ରଜରେ ଏମିତି ହବ ବୋଲି। ଗତକାଳି ଶୁଣୁଥିଲେ, ଆସିଗଲେ ଇନ୍ଦ୍ର ରେବତ ହସ୍ତିଙ୍କୁ ଧରି ଆଗରେ ପ୍ରେରଣ କଲେ କାହାକୁ? ସାମ୍ବର୍ତ୍ତକ ବର୍ଷାକୁ, ଯିଏ ପ୍ରଳୟ ସମୟରେ ହବା କଥା, ସେଇ ବର୍ଷା ବାୟୁ ସେମାନଙ୍କୁ ସବୁ ମୁକ୍ତ କରିଦେଲେ। ଯାଅ, ବ୍ରଜକୁ ପ୍ରଳୟ କରାଯିବ, ବ୍ରଜକୁ ନଷ୍ଟ କରାହବ। ସମସ୍ତେ ଆସିଲେ, ବିଦ୍ୟୁତ ମାନ ବିଦ୍ୟୁ ଭିସ୍ତନୟୁ ଅନନ୍ତମ ସ୍ତନୟୁ ସ୍ତନୟନ୍ତ୍ରୁ ଭି ତୀବ୍ରେ ମରୁତ ଗଣେ ନୃନାମ ବବର୍ଷୁ ଜଲ ସର୍କରା। ସେ ମେଘ ସମୂହ ବିଦ୍ୟୁତ ଦ୍ୱାରା ପ୍ରକାଶିତ ଏବଂ ବଜ୍ର ଦ୍ୱାରା ଗର୍ଜନଶୀଳ ହୋଇ ମହାବେଗଶାଳୀ ବାୟୁ ସମୂହର ପ୍ରେରଣ ଦ୍ୱାରା ବ୍ରଜରେ ଶିଳାବୃଷ୍ଟି କରିବାକୁ ଲାଗିଲେ। ସ୍ତନୈଷ୍ଣବୀ, ଆଗରୁ ଯୋଉ ପଥର ପଡ଼େ, ପଥର ତ ବେଳେବେଳେ ପଡ଼ୁଛି, ଆମର କୁଆ ପଥର କୁହନ୍ତିନି, କୁଆ ପଥର ସବୁ ପଡ଼େ। ବ୍ରଜରେ ପୁରା ପ୍ରବଳ ବେଗ, ପ୍ରବଳ ମାନେ ତା କଣ ବେଗଟା? ପ୍ରଳୟକାଳୀନ, ପ୍ରଳୟ ସମୟରେ ଯୋଉ ବର୍ଷା ହୁଏ, ସାମ୍ବର୍ତ୍ତକ ବର୍ଷା, ପ୍ରଳୟ ସମୟରେ ଯୋଉ ଅଗ୍ନି ଆସେ ତାକୁ ସାମ୍ବର୍ତ୍ତକ ଅଗ୍ନି କୁହାଯାଏ। ପ୍ରଳୟ ସମୟରେ ଯୋଉ ବାୟୁ ଆସେ ତାକୁ ସାମ୍ବର୍ତ୍ତକ ବାୟୁ କୁହାଯାଏ। ଏଣେ ସାମ୍ବର୍ତ୍ତକ କଣ ଚାଲିଛି? ବର୍ଷା ହଉଛି, ମେଘ ଖଣ୍ଡ ଆସୁଛନ୍ତି, ଏଣେ ବାୟୁ ଆସିଛନ୍ତି, ଏଣେ ପ୍ରସ୍ତର, ଏ ଯୋଉ ଶିଳା ଗୁଡା ସବୁ ପଡୁଛି ପ୍ରଚାରେ। ବ୍ରଜବାସୀ ମାନେ ପୁରା କାତର ହେଇଗଲେ ଅକ୍ଷ ଦର୍ଶନ କରିକି। ସ୍ତୁଣା ସ୍ତୁଳା ସ୍ତୁଣା ସ୍ତୁଳା ବର୍ଷା ଧାର ମୁଞ୍ଚତ ଶୁଭ ଶୁଭ୍ରେ ସୁଭିକ୍ଷଣ ସହ ଜଲ ଘେଇ ପ୍ଲାବ୍ୟମାନ ଭୂନାମ ଦୃଶ୍ୟତେ ନତନୋତ୍ତମ। ମେଘବୃନ୍ଦ ଏଇଭଳି ଭାବରେ ନିରନ୍ତର ସ୍ତମ୍ଭେର ନ୍ୟାୟ ସ୍ଥୂଳ ଜଳ ବର୍ଷା ଧାରଣ କରିବାକୁ ଲାଗିଲେ। ପୃଥିବୀର ଜଳରାଶିରେ ପ୍ଲାବିତ ହୋଇଗଲା। ସେ ସମୟରେ ଭୂମିର ଉଚ୍ଚନୀଚ ଭାବ ଆଉ ପରିଲକ୍ଷିତ ହେଲା ନା। ସ୍ତମ୍ଭ ମାନେ ଯୋଉ ପିଲର ଯେମିତିକା, ସେତିକି ଧାରାରେ ବର୍ଷା ବର୍ଷା, ଏବେ କ'ଣ ଗୋଟେ ଡ୍ରପ୍ ଡ୍ରପ୍ ପଡ଼ୁଛି ଆମର, ବର୍ଷା ଗୋଟେ ପଡ଼ୁ, ଗୋଟେ ଠୁପା ଠୁପା, ସେତେବେଳେ ଏତିକି ବର୍ଷା। ଯେମିତି ସେ ଯେଉଁ ବୋରିଙ୍ଗ ଯେମିତି କରନ୍ତି, ସବୁ ବୋରିଙ୍ଗର ଯେମିତି 4 ଫୁଟ ବୋରିଙ୍ଗ ଯଦି ହେଇଥିବ, ସେଇଭଳିଆ ପାଣି ଗୋଟେ ପିଲର ଭଳିଆ ପାଣି ବସି, ଏତେ ଜୋର ବର୍ଷା ବ୍ରଜରେ। ଇନ୍ଦ୍ର ଆଜ୍ଞା ଦେଇଛନ୍ତି, ତେଣୁ ଉଚ୍ଚ ନୀଚ ଆଉ କିଛି ଜଣା ପଡ଼ୁନି। ବ୍ରଜବାସୀ ମାନେ କାତର ହେଇଗଲେଣି, ଆଉ ତତ୍କ୍ଷଣାତ୍ ବ୍ରଜବାସୀ ମାନେ ବୁଝିପାରିଲେ ବୋଧ ହୋଇ ଇନ୍ଦ୍ର କୋପ କରିଛନ୍ତି, ଇନ୍ଦ୍ର କୋପ କରିଛନ୍ତି। ଏଇଟା ଥିଲା ବ୍ରଜବାସୀ ମାନଙ୍କର ପ୍ରେମର ଗୋଟେ ପରୀକ୍ଷା ମଧ୍ୟ। ଗୋବର୍ଦ୍ଧନ ପୂଜା ଥିଲା ବ୍ରଜବାସୀ ମାନଙ୍କ ପ୍ରେମର ଗୋଟେ ପରୀକ୍ଷା କୃଷ୍ଣଙ୍କ ପ୍ରତି। ପ୍ରେମଟା ଭଗବାନଙ୍କ ଭକ୍ତିରେ ଯେଉଁ ପରୀକ୍ଷା ଆସେ, ପ୍ରେମର ଗୋଟେ ପରୀକ୍ଷା ରହିଛି। ଭଗବାନ ଯିଏ ଭଲ ପାଇବ ତ ଗୋଟେ ପରୀକ୍ଷା କରାଯାଏ, ଭଲ ପାଆନ୍ତି ନା ପରୀକ୍ଷା କରନ୍ତି ନା। ପ୍ରେମର ପରୀକ୍ଷା ବ୍ରଜବାସୀ ମାନଙ୍କର ନେଉଛନ୍ତି କୃଷ୍ଣ। ଦେଖିବା ବର୍ତ୍ତମାନ ତ ଇନ୍ଦ୍ର ପୂଜାଟାକୁ ବନ୍ଦ କରି କାହା ପୂଜା କରାହେଲା, ଗୋବର୍ଦ୍ଧନ ପୂଜା। ବର୍ତ୍ତମାନ ଇନ୍ଦ୍ର ଏମିତି ବର୍ଷା କଲାଣି, ବର୍ତ୍ତମାନ ସେ କ'ଣ କରିବେ? ପୁଣି ଇନ୍ଦ୍ର ପୂଜା କରିବେ କି ଇନ୍ଦ୍ରକୁ ପ୍ରାର୍ଥନା କରିବେ? ଆମେ ହେଇଥିଲେ କ'ଣ କହିଥାନ୍ତେ? ହେ ଇନ୍ଦ୍ରଦେବ ରକ୍ଷା କର ଆଗେ, ଆମର ଭୁଲ ଏଇଟା କହିଥାନ୍ତେ ନା। ଏଇଟା ଥିଲା ବ୍ରଜବାସୀ ମାନଙ୍କର ପ୍ରେମର ପରୀକ୍ଷା। ବ୍ରଜବାସୀ ମାନେ କୃଷ୍ଣଙ୍କର କଥାରେ କାହାକୁ ପୂଜା କଲେ? ଗୋବର୍ଦ୍ଧନଙ୍କୁ ପୂଜା କଲେ। ବର୍ତ୍ତମାନ ଇନ୍ଦ୍ର ପୀଡ଼ା ଦେଉଛନ୍ତି, କିନ୍ତୁ ଜାଣିପାରିଲେ ଏଇଟା ହେଉଛି ଇନ୍ଦ୍ରର କାର୍ଯ୍ୟ। ତାହେଲେ ଆମେ ଆଣିଥିଲେ ଆମେ ସେ ସ୍ଥିତିରେ କ'ଣ କରିଥାନ୍ତେ? ଆଗେ ଇନ୍ଦ୍ରଙ୍କୁ କ୍ଷମା ମାଗିଥାନ୍ତେ ନାହିଁ। ଏ ହେଲେ ବ୍ରଜବାସୀ, କୃଷ୍ଣ ପ୍ରାଣଧାର। ନାଇଁ ନାଇଁ ନାଇଁ, ସେ କୃଷ୍ଣଙ୍କ ଗ୍ରାମେ ଶରଣ ଯିବା ସମସ୍ତେ, ଗାଭୀ ବସ୍ଛା ବ୍ରଜବାସୀ ସମସ୍ତେ କୃଷ୍ଣ ପାଖକୁ ଆସିଲେ। ଦୁଇ କୂଳ, ଦୁଇ କୂଳର କୁହନ୍ତି ନା, ଦୁଇ କୂଳର ପାଦ ଦେଲେ ହବନି, କାମ ସେମିତି ହବନି। ସମସ୍ତେ ଯେଉଁମାନେ ଭଗବାନଙ୍କର ଭକ୍ତି କରନ୍ତି, ଦେବତାମାନେ ପରୀକ୍ଷା ନିଅନ୍ତି, ଆଉ ତୁମେ ଭଗବାନ କୃଷ୍ଣଙ୍କ କଥା କ'ଣ କହିବ? ଦେବତାମାନେ ଯେଉଁ 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 ଦେବତାମାନେ ହିରଣ୍ୟକଶିପୁ ଯେଉଁ ବର ପାଇଥିଲା, ରାବଣ ଯେଉଁ ବର ପାଇଥିଲା, ଯିଏ ଯେଉଁ ବର ପାଇଥିଲେ, କ'ଣ ପରୀକ୍ଷା ଦେଇକି ପାସ୍ କରିକି ଆସିଛନ୍ତି ନା? ଆଉ ଆମେ ଖୋଳକର୍ତ୍ତଲା ବଜେଇବା, ଆମକୁ ଆମ ପାଇଁ ପରୀକ୍ଷା ଆସିବନି, ଆମ ପାଇଁ ପରୀକ୍ଷା ଆସିବ। ପ୍ରେମର ପରୀକ୍ଷା ଗୋଟେ ଅଛି, ସେ ପରୀକ୍ଷାଟା ପାସ୍ କରିବାକୁ ପଡ଼ିବ। ଦେବତାମାନଙ୍କର ଅସୁରମାନେ ପରୀକ୍ଷାରେ ପାସ୍ କରିକି ବଳ ପାଇଛନ୍ତି ନା? ଆଉ ହିରଣ୍ୟକଶିପୁ ପରୀକ୍ଷାରେ ପାସ୍ କଲାନି, ରାବଣ ପାସ୍ କଲାନି, ଦେବତାମାନେ ଶିବଜୀ ଆସିଛନ୍ତି, ବ୍ରହ୍ମାଜୀ ଆସିଛନ୍ତି, ସେ ପରୀକ୍ଷା କରିଛନ୍ତି ନା? ଆଉ ସମସ୍ତଙ୍କ ଜୀବନରେ ପରୀକ୍ଷା ଦେବାକୁ ପଡ଼ିବ। ପରୀକ୍ଷା କାହାକୁ ଦେବାକୁ ପଡ଼ିବନି? ଯିଏ ସ୍କୁଲ ଯିବନି, ପାଠ ବୁଲଗୁଲ ପଢ଼ିବନି, ତାର ପରୀକ୍ଷା, ତାର ବିଲକୁଲ ପାଠ ପଢ଼ିବାରନି, ତାର ତୁମକୁ ମୋର ଭଗବାନ ପାଇବାର ନାହିଁ। ଆଉ ତୁମେ ପରୀକ୍ଷା ନାହିଁ, ତୁମର ଖାଇଲ ପିଇଲ ରହିଲ ଆରାମସେ, କ'ଣ କରମ୍ବଳ ଯା ଅଛି ଅଛି, ମୋର ଏତେ ଆଉ ଏତେ ଝମେଳା ଭିତରେ ମୋର ପଶିବାର ନାହିଁ। ପ୍ରେମ କଲା ମାନେ ପରୀକ୍ଷା ଦେବାକୁ ପଡ଼ିବ। ଏଇଟା ଏଇଟା ଜଗତର ଧର୍ମ, ଆଉ ଏ ବାହାର ଦୁନିଆର ଧର୍ମ। ସେ ପୁଅ ଝିଅ ଯେଉଁ ଭଲ ପାଉଛନ୍ତି ତାଙ୍କର ଭଲ ମନ୍ଦ, ତାଙ୍କର ସେ ପରୀକ୍ଷା ଚାଲିଥିବ ନା? ଆଉ ତା ପରୀକ୍ଷା କରିବେ, ତାକୁ ଇଏ କରିବେ, ଜାଣିବେ ଏ ପିଲାଟା ପ୍ରକୃତରେ ଭଲ ପିଲା କି ନାହିଁ, ମୋତେ କ'ଣ ବିପଦ ସମୟରେ କେମିତି କ'ଣ କରୁଛି, କେମିତି ବ୍ୟବହାର କରୁଛି, ତାଙ୍କର ଅଛି ନା? ଆଉ ସବୁ ସେ ପ୍ରିନ୍ସିପଲଟା ସବୁ ଆଡ଼ାପ୍ଟ। ଭଗବାନଙ୍କୁ ତୁମେ ଭଲ ପାଇଲେ, ଦେବତାଙ୍କୁ ଭଲ ପାଇଲେ ପରୀକ୍ଷା, ତୁମେ ଯଦି କିଛି ପାଠ ନ ପଢ଼ିବ ଅଲଗା କଥା, ପାଠ ପଢ଼ିଲା ମାନେ ପରୀକ୍ଷା ଦେବାକୁ ପଡ଼ିବ, ସ୍କୁଲ ଗଲା ମାନେ ପରୀକ୍ଷା ଦେବାକୁ ପଡ଼ିବ, ତୋକେ ମୋର ସ୍କୁଲ ଯିବାର ନାହିଁ, ସେ ଭଲ, କିଛି ଅସୁବିଧା ନାହିଁ। ମାଷ୍ଟର ତୁମକୁ ଡାକିବନି କି ସରକାର ପ୍ରେସର ଦେବନି, କିଛି ଅସୁବିଧା ନାହିଁ, କିନ୍ତୁ ସ୍କୁଲ ଗଲା ମାନେ ପରୀକ୍ଷା ଦେବାକୁ ପଡ଼ିବ। ଆଉ ଯଦି ପରୀକ୍ଷା ନଦେବ ତାହେଲେ କ'ଣ ହବ? ସ୍କୁଲକୁ ଯାଇଛ ପରୀକ୍ଷା ଦେବନି, ତାପରେ କ'ଣ ହବ? ସେଇ କ୍ଲାସ୍ରେ ତ ବସିଥିବ ଆଉ କ'ଣ, ଫାର୍ଷ୍ଟ କ୍ଲାସ୍ ଆମର ତ ସେଇଆ ହେଉଛି, ଆଉ କ'ଣ ଆମର ଅସୁବିଧା କ'ଣ? ସ୍କୁଲରେ ଆଡ଼ମିସନ୍ ହେଇଯାଇଛି ପ୍ରଥମ ଶ୍ରେଣୀ, ସାର୍ କୁହନ୍ତିନି କିରେ ଷାଣମାନସିକ ପରୀକ୍ଷାଟା, ତାର ଗୋଟେ କ'ଣ ତ୍ରୟମାସିକ ଥାଏ ନା କ'ଣ, ହଁ ତ୍ରୟମାସିକ ନା କ'ଣ ଥାଏ, ତିନି ମାସରେ, ତିନି ମାସରେ ଥରେ ହବ, ସେ ପରୀକ୍ଷାଟା ନଦେଲେ କିଛି ଅସୁବିଧା ନାହିଁ ଚଳିବ। କିନ୍ତୁ ହାପ୍ ଇୟରଲି, ହାପ୍ ଇୟରଲି କୁହନ୍ତି ନା, ହାପ୍ ଇୟରଲି ପରୀକ୍ଷା, ସେଇଟା ଛଅ ଷଡ଼ମାସିକ ପରୀକ୍ଷା, ସେଇଟା ଦେବାକୁ ପଡ଼ିବ, ସେଇଟା ନଦେଲେ ସାର୍ ପୁଣି ଚାହିଁଲେ ତୁମକୁ କେଉଁ ପରୀକ୍ଷାଟା ଦେବେ, କ'ଣ ବାର୍ଷିକ ପରୀକ୍ଷା, ଯେଉଁଟା ବାର୍ଷିକ ପରୀକ୍ଷା, ବାର୍ଷିକ ପରୀକ୍ଷାରେ ଏଇ ପିଲାମାନେ ଉନ୍ନୀତ ହେଇଛନ୍ତି, ସେ ବୋର୍ଡ଼ରେ ମରାଯାଏ ତା ଭାଷା ସବୁ ଓଡ଼ିଆରେ, ବାର୍ଷିକ ପରୀକ୍ଷା ଦେଲ। ଆଉ ତୁମେ ଯଦି କହିବ ମୋର ସ୍କୁଲକୁ ସାର୍ ଯିବି କିନ୍ତୁ ମୋର ବାର୍ଷିକ ପରୀକ୍ଷା ଦେବାର ନାହିଁ, ନାଁଟା ପ୍ରଥମ ଶ୍ରେଣୀରେ ଗଢ଼ୁଥିବ, ଆମର ସେ ଆଉ କ'ଣ, ଆମର ଆଉ କ'ଣ, ଆମର ସବୁ ସେଇ କାମ, ସ୍କୁଲ ଆଡ଼ମିସନ୍ ହେଇଯାଇଛି, ଆଡ଼ମିସନ୍ ହେଇଗଲେ ପରୀକ୍ଷା ଯେତେବେଳେ ଆସୁଛି ସେତେବେଳେ ଇଏ ତ କିଏ ଆମର ଫେଲ କାହିଁ, ଦେଲେ ତ ଫେଲ ହେବା, ଦେଲେ ତ ଦେଲେ 20 mark କି 25 mark କ'ଣ ଆସିବ, ଆ ଦେବାର ନାହିଁ ଆମର, ଆମର ସାର ସାର୍ ପଚାରି ଏଖିରେ କ'ଣ ତୋର ଆର ବର୍ଷ ତୁ ଥିଲୁ ତୃତୀୟ ଶ୍ରେଣୀ, ଏବେ ସେ ତୃତୀୟ ଶ୍ରେଣୀ କ'ଣ ପରୀକ୍ଷା କାହିଁ ଦେଲୁନୁ? ସାର୍ ମୋର ସେ ସମୟରେ ଟାଇଫଏଡ଼୍ ହେଇଗଲା, ଆ ପରୀକ୍ଷା କେମିତି ସାର୍ ଦେବି, ହଉ ତାହେଲେ ଏ ବର୍ଷ ରହ ଆଉ କ'ଣ, ଆଉ ତ ପରୀକ୍ଷା ଦେଇନୁ ଆଉ କ'ଣ। ତାପରେ ଆର ବର୍ଷରେ କ'ଣ ହେଲା, ଆଜ୍ଞା ମୋ ବାପାର ଆକ୍ସିଡେଣ୍ଟ ହେଇଗଲା, ଆଜ୍ଞା ମେଡିକାଲରେ ଥିଲି ଆଉ। ସିଏ ତାର କଥା କ'ଣ, ମୋର ସ୍କୁଲକୁ ଯିବାର ଅଛି, ସ୍କୁଲକୁ ମୋର ଯିବାର ଅଛି, କାରଣ ଘରେ ରହିଲା ମାନେ ମା ବାପା ଉତ୍ପାତ କରିବେ, ସ୍କୁଲକୁ ଯିବାର ଅଛି, କିନ୍ତୁ ପରୀକ୍ଷା ଟାଇମ୍ ହେଲା ବେଳେ ଗୋଟେ ବାହାନା କରିବାର ଅଛି। ପରୀକ୍ଷା ଦେଲା ମାନେ ପାସ୍ ଯଦି ନ କରିବେ ଘରେ ପିଟିବେ, ମାଷ୍ଟର ପିଟିବେ ଯଦି ପାସ୍ ନ କରିବି, ତେଣୁ ମୋର ପରୀକ୍ଷା ଦେବାର ନାହିଁ। ତାର ଯେମିତିକା ବୁଦ୍ଧି, ଆମ ବୁଦ୍ଧିଟା ସେଭଳିଆ, କଷ୍ଟ କିଛି କରିବିନି, ଚ୍ୟାଲେଞ୍ଜେସ୍ କିଛି ଫେସ୍ କରିବିନି, ଆମ ଜୀବନ ପରୀକ୍ଷା ନ ଦେବା ପାଇଁ ଆମେ ପ୍ରସ୍ତୁତ ନାହିଁ। ଆରେ ପରୀକ୍ଷା ନଦେଲେ ସୋପାନକୁ ଯିବ କେମିତି, ଉପରକୁ ଯିବ କେମିତି, ଆଉ ପରୀକ୍ଷା ଦେବାକୁ ହେଲେ ପାଠଟା ପଢିବାକୁ ପଡ଼ିବ, ପାଠ ପଢିବାକୁ ହେଲେ ମାଷ୍ଟର କଥା ମାନିବାକୁ ପଡ଼ିବ, ମାଷ୍ଟର କଥା ମାନିବାକୁ ହେଲେ ତୁ ଟିଚର ସ୍କୁଲରେ ଆଡମିସନ କରିବାକୁ, ଏଇଟା ଜେନେରାଲ ପ୍ରିନ୍ସିପଲ, ଏଇଟା ଏଠି ସେଇଭଳିଆ। ଆଉ କ'ଣ, ଆମକୁ ଭକ୍ତି କରିବାକୁ ହେଲେ ଆମକୁ ପରମ୍ପରା ଶିକ୍ଷା ଭିତରେ ସ୍କୁଲରେ ଆଡମିସନ କରିବାକୁ ପଡ଼ିବ, ଟିଚର ପାଖରେ ପାଠ ପଢିବାକୁ ପଡ଼ିବ, ଟିଚର କ୍ଲାସ ଆଟେଣ୍ଡ କରିବାକୁ ପଡ଼ିବ, ତାପରେ ଟିଚର ଯାହା କହିବ ତା ହିସାବରେ ପ୍ରିପେୟାର ହେବାକୁ ପଡ଼ିବ, ତାପରେ ବର୍ଷେ ପାଠ ପଢ଼ିଲା ପରେ 3 ଦିନ ପରୀକ୍ଷା ହେବ, ଯେମିତି ବାହାର ଦିନରେ 3 ଦିନ 4 ଦିନ ପରୀକ୍ଷା ହେଉଛି ନା, ବର୍ଷେ ପଢ଼େଇକି ସେ 3 ଦିନ ପରୀକ୍ଷା ନେଉଛୁ, ତାପରେ ପାସ୍ ଫେଲ୍ ଜଣାପଡ଼ିବ, ତାପରେ ଉପର ସୋପାନକୁ ଯିବ। ବାହାର ଦୁନିଆରେ ଏଇଟା ଆମେ ଆମେ କହିବା ମୋର ସରିଗଲା, ମୋ ଦୀକ୍ଷା ସରିଗଲା, ସରିକିରେ ସରିଗଲା କ'ଣ, ସରିଗଲା କ'ଣ, ଆରମ୍ଭ ହେଲା ବାପା, କିଛି ସରିନି, ଆରମ୍ଭ ହେଇନି, ପରୀକ୍ଷା ଆସିବା ଜୀବନରେ, ଆଚ୍ଛା ପରୀକ୍ଷା ହେଲା ବେଳେ ତ ଗଲା ଆଉ, ପରୀକ୍ଷା ଆସିଲା ଫେଲ୍ ଆଉ କ'ଣ, ଯେଉଁଟିରେ ଜୀବନ ଚ୍ୟାଲେଞ୍ଜେସ୍ ଆସିବ ପ୍ରତ୍ୟେକ ପ୍ରତ୍ୟେକ, ଏଇଟା ହେଉଛି କୃଷ୍ଣଙ୍କର, କୃଷ୍ଣଙ୍କୁ ଆମେ ଭଲ ପାଉଛେ, ଏଇଟା ହେଉଛି କୃଷ୍ଣଙ୍କର ଯାହା କୁହନ୍ତି ମାପକାଠି, କୃଷ୍ଣ ମାପିବା ପାଇଁ ଚାହୁଁଛନ୍ତି ଆମକୁ, ଆମେ ତାଙ୍କୁ କେତେ ଭଲ ପାଉଛୁ ବିପଦ ସମୟରେ। ଏଇ ବ୍ରଜବାସୀମାନଙ୍କର ଗୋଟେ ସବୁଠୁ ବଡ଼ ମହିମା ହେଲା, ବ୍ରଜବାସୀମାନେ କିଛି କଲେନି, ଆମ ଭଳିଆ ଲୋକ ହେଇଥିଲେ, କେତେ ବଡ଼ ତୁମେ ଭକ୍ତ ତିଲକ ମାନେ ମାରିଥାଉ, ଯଦି ଜାଣିଦେଲେ ଇନ୍ଦ୍ର ବର୍ଷା କରୁଛି ବୋଲି କ'ଣ କରିଥାନ୍ତୁ, ସାଙ୍ଗେ ସାଙ୍ଗେ ଇନ୍ଦ୍ର ଫଟୋ ଆଣିକି ପୂଜା ଆରମ୍ଭ କରିଥାନ୍ତୁ, ଆଜ୍ଞା ଆମର ଭୁଲ ହେଇଯାଇଛି ଆଉ, ମୁଁ ପୂଜା କରୁଛି ଆଜ୍ଞା, ମୋତେ କ୍ଷମା କରିଦିଏ, ବର୍ଷାଟା ବନ୍ଦ ହେଇଯାଉ, ନାଇଁ ବ୍ରଜବାସୀ କୃଷ୍ଣ ପ୍ରାଣଧାର, ସାଙ୍ଗ ଚାଲିଲେ। ଅତ୍ୟାସାରତି ବାତେ ନ ପଶବ ଜାତ ବେପନା ଗୋପା ଗୋପାଶ୍ଚ ସୀତାର୍ଥ ଗୋବିନ୍ଦମ ଶରଣମ ଜଜୁହୁ। ଅତ୍ୟାସାରାତି ବାତେ ନ, ବର୍ଷାରେ କ'ଣ ଶୀତ ବେଶୀ ଲାଗେ କି, କେଉଁଥିରେ ଲାଗେ, ବର୍ଷା ସାଙ୍ଗରେ ଯେଉଁ ପବନଟା ହୁଏ ସେ ଜଳରାଶିଟା କ'ଣ ହୁଏ, ବର୍ଷା ହେଉଛି ଥଣ୍ଡା, ତେଣୁ ପବନଟା କ'ଣ ସେତେବେଳେ ଥଣ୍ଡା ହେଇଯାଏ, ସେ ପବନଟା ତାହେଲେ ଦେହରେ ବାଜିବ, ଅତି ଶୀତ ଲାଗିବ, ସବୁ ବେପିତା କମ୍ପିତା, କିଏ କିଏ ଆଗେ ପଶବ। ସୁଖଦେବ ଗୋସ୍ୱାମୀଙ୍କର ବାରମ୍ବାର ଲକ୍ଷ୍ୟ ଆସୁଛି ପୁରା, ଏଥିରୁ ଜଣାପଡ଼ୁଛି, ମୁଁ ଫାର୍ଷ୍ଟ ଟାଇମ୍ ମୁଁ ଦେଖୁଛି, ଆଗ ତ ବହୁତ ଥର ପଡ଼ିଛି, କିନ୍ତୁ ପୁରା ଇନ୍ଦ୍ରଙ୍କର, ସୁଖଦେବ ଗୋସ୍ୱାମୀ ପୁରା ଟାର୍ଗେଟ୍ ରଖୁଛନ୍ତି, ଇନ୍ଦ୍ର ଟାର୍ଗେଟ୍ ରଖୁଛନ୍ତି କାହାକୁ, ଗୋମାତାମାନଙ୍କୁ, ଆଗେ ଗୋମାତାମାନଙ୍କୁ ନଷ୍ଟ କରିବାର ଅଛି, ଗୋମାତାଙ୍କୁ ନଷ୍ଟ କଲେ କୃଷ୍ଣ ଦୁଃଖୀ ହେବେ, ଆଉ ଗୋମାତାଙ୍କ ଯୋଗୁଁ ନନ୍ଦ ମହାରାଜ ଧନୀ ହେଇଛନ୍ତି, ସେଥିପାଇଁ ବସ୍ତ୍ର ଅଳଙ୍କାର ବହୁତ ତାଙ୍କ ଗର୍ବ ଆଜି ହେଇଯାଇଛି, ଆଉ ସେଇ ଗୋମାତାଙ୍କ ପାଇଁ ସେମାନେ ପୂଜାରେ ବନ୍ଦ କରିଛନ୍ତି, କାରଣ କୃଷ୍ଣ ଆସିବା ଠାରୁ ଗୋମାତାମାନେ ଖୁସିରେ ବହୁତ ଗାଭୀ ଦେଉଛନ୍ତି, ଦୁଗ୍ଧ ଦେଉଛନ୍ତି, ଆରାମସେ ସେମାନେ ବୁଲୁଛନ୍ତି, ବହୁତ କ୍ଷୀର ଦେଲେ ବହୁତ ଅର୍ଥ ଆସିଗଲା କାହାର, ନନ୍ଦ ବ୍ରଜବାସୀ ମାନଙ୍କର, ସେଥିପାଇଁ ସେମାନେ ଆଜି ଗର୍ବ କରିକି ମୋ ପୂଜା ବନ୍ଦ କରିଛନ୍ତି। ତେଣୁ ଏହାର କାରଣ କିଏ ହେଲେ, ଗାଭୀ, ଗାଭୀଙ୍କୁ ଦୁଃଖିତ କରିଦେଲେ, ଗାଭୀଙ୍କର ବିନାଶ ହେଇଗଲେ, କୃଷ୍ଣ ଦୁଃଖିତ ହେବେ, ଏମାନେ ତାଙ୍କ ଗର୍ବ ଭାଙ୍ଗିବ ବଳେ ମୋର ପୂଜା କରିବେ। ସୁଖଦେବ ଗୋସ୍ୱାମୀଙ୍କୁ ପୁରା ଅର୍ଥଟା ଜଣାପଡ଼ୁଛି, ସୁଖଦେବ ଗୋସ୍ୱାମୀ ସେଇଟାକୁ କହିଁ ତାଙ୍କ ଭାବ ଆସୁଛି, ସେଥିପାଇଁ ସେ ପ୍ରଥମେ କହିଦେଲେ ପଶବ ଜାତ ବେପଥା ବେପନା, ଆଗେ କହିଲେ ପଶୁ, ମାନେ ଭାଗବତରେ ପଶୁ ଯେତେବେଳେ ଶବ୍ଦ ଲଗାଯାଇଛନ୍ତି, ନନ୍ଦ ମହାରାଜଙ୍କର ଗାଭୀଙ୍କ ସହିତ କିଛି ମଇଁଷୀ ଥିଲେ, ସେଥିପାଇଁ ପଶୁ ଶବ୍ଦ ଲଗାଯାଏ, ଜଣେ ଗାଭୀ, ଅଲଗା ସମୟରେ ସବୁ ଗାଭୀ ନା, ନମ ବ୍ରାହ୍ମଣ ଦେବା ଗୋ ବ୍ରାହ୍ମଣ ନେଇଥା, ସବୁବେଳେ ଅଲଗା ଆଡ଼େ ଗାଭୀ ଗାଭୀ ଲଗେଇଛି, ସୁଖଦେବ ଲାଗିଛନ୍ତି, ସୁଖଦେବ ସ୍ୱାମୀ ବେଳେବେଳେ ପଶୁ କାହିଁ କହିଛନ୍ତି, ଏଥିପାଇଁ ପଶୁ କୁହାଯାଇଛି, ଗୋମାତା ପଶୁ ନୁହନ୍ତି, ଗୋମାତା ଯଦି ପଶୁ ହେଇଥାନ୍ତି କୃଷ୍ଣ ତାଙ୍କ ପଛରେ ବୁଲୁନଥାନ୍ତେ। ନନ୍ଦ ମହାରାଜ ଉପନନ୍ଦଙ୍କର ମଇଁଷୀ ଗୋଠ ଗୋଠ ଥିଲା, କିନ୍ତୁ ମଇଁଷୀ ଯଦିଓ କ୍ଷୀରଟା ଠାକୁରଙ୍କର ଲାଗେ ନା, କିନ୍ତୁ ବ୍ରଜରେ ସେ ମଇଁଷୀ ଦ୍ୱାରା ବହୁତ, ମଇଁଷୀର ଘିଅ ମଇଁଷୀର ଅଲଗା ଜିନିଷ ଗୁଡ଼ା ବହୁତ ଉପକାରୀ, ସେଇଟା ଶୁଣ, ତେଣୁ ତାର ତା ଦ୍ୱାରା କୌଣସି ଔଷଧ ପ୍ରସ୍ତୁତି କରି କୃଷ୍ଣଙ୍କର ସେବାରେ ଲଗାଉଥିବେ, ସେଥିପାଇଁ ନନ୍ଦ ମହାରାଜଙ୍କର ଗୋଷ୍ଠରେ ଉପନନ୍ଦଙ୍କ ଗୋଷ୍ଠରେ କିଛି ଥିଲେ କ'ଣ ମହିଷୀ, ସେଥିପାଇଁ ପଶୁ ପକାଉଛନ୍ତି, ବେପନା ସବୁ କମ୍ପିତ ହେଲେ, କେବଳ ପଶୁ ନୁହନ୍ତି, ତାପରେ କହୁଛନ୍ତି ଆଗେ କହିଲେ ପଶୁ, ତାପରେ କହିଲେ ଗୋପା ଗୋପ୍ୟଶ୍ଚ ସୀତାର୍ଥା ଗୋବିନ୍ଦମ ଶରଣମ ବଜ, ଗୋପ ଗୋପୀଗଣ ଶୀତରେ ଆର୍ତ୍ତ ହେଇକି ସବୁ କୃଷ୍ଣଙ୍କର ଶରଣ ଗଲେ। ଆଚ୍ଛା ଏଇଠି କେଉଁ ଟପିକ ଆସିଲା କି ଇନ୍ଦ୍ରଙ୍କୁ, ଏଇ ହେଲା ପ୍ରେମର ପରୀକ୍ଷା। ଏମିତି ଗୋଟେ ଜଙ୍କସନ୍ ପିରିୟଡ଼ରେ କୃଷ୍ଣ ତୁମକୁ ବାଡ଼େଇବେ, ସେଇଟା ତାଙ୍କର ଜାଣିଦେବେ ଆଉ, ଇଏ କେତେ ପାଣିରେ ଅଛି, ଗଭୀର ପାଣିରେ ଅଛି ଆଉ, ଆସିବ ଜୀବନରେ ଥରେ। ଆମେ ବହୁତ କୃଷ୍ଣ ବିଷୟରେ କହୁଛେ, ଲୋକମାନେ ଆମକୁ ବହୁତ ସମ୍ମାନ ଦେଉଛନ୍ତି, ଆମେ କୃଷ୍ଣଙ୍କ ଧନରେ ଚଳୁଛେ, କିନ୍ତୁ କୃଷ୍ଣଙ୍କ ଇଏ ସବୁ ମୋର ମୁଁ ଥରେ ପରୀକ୍ଷା କରିବି ନା ଆଉ। ଦେଖୁନାହାନ୍ତି ଏ ଦିଆ ଟାଇମ୍ କୃଷ୍ଣଙ୍କ କୃଷ୍ଣଙ୍କ କଥାରେ ସରଳ ବ୍ରଜବାସୀ ମାନେ କୌଣସି ଯୁକ୍ତି ତର୍କ ନ କରି ପୁରା ସରଳରେ ଗ୍ରହଣ କରି ନେଇଗଲେ, ଆଜି ବିପଦ ଆସିଗଲା। ପ୍ରଳୟଙ୍କାରୀ ପବନ ବହୁଛି, ବର୍ଷା ହେଉଛି, ଆଉ ସେ ସମୟ ଭିତରେ ପୁରା କ୍ଲିଅର ଜାଣିଦେଲେ ଏଟା ଇନ୍ଦ୍ରଙ୍କ ଯୋଗୁଁ ହେଉଛି। ଦୁଇଟା ଜିନିଷ ଚିନ୍ତା କରନ୍ତୁ, ଏଠି କୃଷ୍ଣ ଦେଖେଇଦେଲେ ଗୋବର୍ଦ୍ଧନ ପୂଜା ନେଲେ ବୋଲି, କୃଷ୍ଣ ନିଜେ ଗୋବର୍ଦ୍ଧନ ରୂପ ହେଲେ ନା, କୃଷ୍ଣ ଦେଖେଇଦେଲେ ଗୋବର୍ଦ୍ଧନ ପର୍ବତ ଉପରେ ଆଉ ଗୋଟିଏ ଆସି, ଏଣେ କୃଷ୍ଣ ବାଳକ ଏଠି ଆସିଛନ୍ତି, ଦେଖିଲ ପୁରା ବିଶାଳ ବଡ଼ ମୁଖ ପର୍ବତ ଆକାରରେ, ସେ ଭୋଜନ କଲେ ନା ସବୁ। ତେଣୁ ବ୍ରଜବାସୀମାନଙ୍କର ବିଶ୍ୱାସ ହେଇଗଲା ଯେ ଗୋବର୍ଦ୍ଧନ ପର୍ବତ ସବୁ ଭୋଜନ କଲେ, ପୂଜାରେ ସାଙ୍ଗେ ସାଙ୍ଗେ ଫଳ ଦେଲେ, ସେଟା ସେଟା ଦେଖିଛନ୍ତି ସେଠି। ଏଠି କ'ଣ ଦେଖିଲେ, ଏଠି ଆସିକି ପହଞ୍ଚିଲା ବେଳକୁ ଏଣେ ବିପଦ ଆରମ୍ଭ ହେଇଗଲା। ତ ଆମ ଭଳିଆ ଲୋକ ହେଇଥିଲେ ଆମେ କ'ଣ କ'ଣ ଚିନ୍ତା କରିଥାନ୍ତି, ଦୁଇଟା ଭିତରେ ଗୋଟେ ଚିନ୍ତା କରନ୍ତି, ବୋଧ ହୁଏ ଗୋବର୍ଦ୍ଧନ ପୂଜାରେ କିଛି କ୍ଷତି ହେଇଗଲା କି, ତ୍ରୁଟି ହେଲା କିମ୍ବା, ଏଥିରୁ ସ୍ପଷ୍ଟ ଜଣା ପଡୁଛି ଇନ୍ଦ୍ର କ୍ରୋଧ କରିଛନ୍ତି। ସେମାନେ କେବେ ଇନ୍ଦ୍ରଙ୍କ କଥା ଚିନ୍ତା କଲେନି, ସେ କୃଷ୍ଣଙ୍କ କଥା ଚିନ୍ତା କଲେ। ଏ ହେଲା ପ୍ରେମର ପରାକାଷ୍ଠା, ଭଲ ପାଇବାଟା ଯୋଉ କୃଷ୍ଣଙ୍କ ପାଖରେ ଲାଗେ, ଏମିତି ଅନ୍ଧ ଭାବରେ ଭଲ ପାଇବାକୁ ପଡିବ। କୃଷ୍ଣ ପ୍ରାଣଧାର, ଗୋବିନ୍ଦମ ଶରଣମ ଯଜୁ ଶିର ସୁତାଶ୍ଚ କାଏନ ପ୍ରଚ୍ଛାଦ୍ୟାସାର ପୀଡ଼ିତା ବେପମାନ ଭଗବତମ ପାଦ ମୂଲମ ପାୟସୁ। ସୁଖଦେବଙ୍କୁ ବିଲକୁଲ ଖାଲି ସେ ଗୋମାତାଙ୍କ କଥା ତାଙ୍କର ମନ ପଡୁଛି, ଖାଲି ସୁଖଦେବ ଗୋମାତାଙ୍କ କଥା କହୁଛନ୍ତି। ଶିର ସୁତାଶ୍ଚ କାଏନ, ବର୍ଷା ହେଲା ମାନେ ଦେଖିଛନ୍ତି ଗୋମାତା ମାନେ କ'ଣ କରନ୍ତି, ଜୋରରେ ବର୍ଷା ହେଉଛି, ଗୋମାତା ମାନେ କ'ଣ କରିବେ, ବିଲରେ ଥିବେ, ଦୌଡ଼ିବେ, କେମିତି କେମିତି ଆସିବେ, ମୁହଁଟାକୁ ତଳୁ କରିବେ, ଏମିତି ଦେଖିନା କେମିତି ଆସିବେ, ଏମିତି କରି ଶିଙ୍ଗଟାକୁ ଉପରକୁ ଉଠେଇକି ମୁହଁଟା ତଳୁ କରିକି ଆସିବେ। ଭୀଷଣ ବର୍ଷା ଖରା ପବନ, ତା ଭିତରେ ଗୋମାତା ମାନେ ବସ୍ଚା ମାନଙ୍କୁ ସବୁ ପାଖରେ ରଖିକି ମୁହଁକୁ ତଳୁ କରିକି କହିଦିଅନ୍ତି ଶିର ସୁତାଶ୍ଚ କାହେନ କାଏନ, ଶିରଟାକୁ କାୟ ଆଡ଼କୁ ଦେଇଛନ୍ତି, କୁଆଡ଼କୁ, ତଳ ଆଡ଼କୁ। ସୁତାଶ୍ଚ ବସ୍ଚା ମାନଙ୍କ ସହିତ, ପ୍ରାଚ୍ଛାଦ୍ୟ ସାର ପୀଡ଼ି ତାହା ଶିର ଦ୍ୱାରା ବସ୍ଚାକୁ ଆଚ୍ଛାଦନ କରିଛନ୍ତି, ମୁହଁକୁ ତଳୁ କରିକି ଧୀରେ ଧୀରେ ଯାଉଛନ୍ତି। ବେପମାନ ଭଗବତମ ପାଦ ମୂଲମ ପାୟସ, ଗୋମାତା ମାନେ ବି ଆସିକି ସବୁ ପହଞ୍ଚିଗଲେ କାହା ପାଖରେ, କୃଷ୍ଣଙ୍କ ପାଦ ମୂଳରେ। ଗୋପ କଥା ଗୋପୀ କଥା ଛାଡ଼, ଇଏ ହେଲେ ବ୍ରଜଭୂମି, ଇଏ ହେଲେ ବ୍ରଜଭୂମି। କାରଣ ସେ ଗାଭୀମାନେ ଯୋଉ ଥିଲେ, ବସ୍ଚା ମାନେ ସବୁ ଥିଲେ, ସେମାନେ ସବୁ ଋଷି ଅଂଶରେ ଜନ୍ମ ହେଇଥିଲେ, ଯେତେ ବସ୍ଚା ବାଳକ ମାନଥିଲେ ସବୁ ଦେବ ଅଂଶରେ ଜନ୍ମ ହେଇଥିଲେ। ଆଉ ବ୍ରଜରେ ଇଏ ହେଲା, ବ୍ରଜରେ ଇଏ ହେଲା ସବୁଠୁ ବଡ଼ ମହିମା, ସବୁବେଳେ କୃଷ୍ଣଙ୍କୁ ସେମାନେ ଆଶ୍ରୟ କରନ୍ତି। ସମ୍ପଦ ସେ ଭକ୍ତଠାକୁ ଲେଖିଲା ନା, ସମ୍ପଦ ବିପଦେ ଜନମେ ମରଣେ ଦାୟ ମମ ଗଲା ତୋୟା ଉପଦ ବରଣେ, ମୁଁ ତ ଆପଣଙ୍କର ପାଦ ପଦ୍ମକୁ ବରଣ କରିଛି, ମୋର ଆଉ ସମ୍ପଦ ବିପଦ ଏଗୁଡ଼ା କ'ଣ, ସୁଖ ଦୁଃଖ ଗୋଟେ କ'ଣ, ଜୀବନ ଗୋଟେ ବେପାର ଏ ଧନ୍ଦା, ଭକ୍ତିକି ଆମେ ଗୋଟେ ବେପାର କରିବା, ସୁଖ ଦୁଃଖ ସମ୍ପଦ ବିପଦ ଥରେ ତ ବିକିଲେ ବିକିଲେ ମୁଣ୍ଡ ଚାଲିଲେ, ବରଣ ସେଥିପାଇଁ ଲେଖିଲେ ବରଣ କଲି, ତ ଆଉ ଆଉ ଗୋଟେ କ'ଣ ଅଛି, ଆଉ ଗୋଟେ କିଛି ନାହିଁ, ଯାହା ହବ କୃଷ୍ଣଙ୍କୁ ଭଜନ କରିବି ଚାଲିବି, କୃଷ୍ଣ ମୋର ରକ୍ଷ, କୃଷ୍ଣ ମୋର ପାଲନ। ଆଉ ପରୀକ୍ଷା ଆସିବ, କୃଷ୍ଣ ପ୍ରେମ ପ୍ରେମ କରୁଛ ମାନେ ତ ପରୀକ୍ଷା ଦେବନି, ଆଉ କେମିତି ହବ, ପ୍ରେମ ନାହିଁ ତ ପରୀକ୍ଷା ଆସିବନି ତୁମ ଜୀବନରେ। ଭଗବାନ ଭଲ ପାଇଲେ ଯାହା ଯାହାକୁ ତୁମେ ଭଲ ପାଉ ଜଗତରେ, ସେ କିଛି ପରୀକ୍ଷା ନେବେ, ଭଲ ପାଇଲେ ତ ପରୀକ୍ଷା ଦେବ ନା, ତୁମ ପୁଅଟାକୁ ଭଲ ପାଉଛ, ପୁଅ କ'ଣ କହିବ, ପଇସା ନଥିବ, ବାପା ଆଜି ଆଣିବ ରସଗୋଲା, ପରୀକ୍ଷା ହେଲା ଆଉ ପଇସାଟା ନାହିଁ, କାନ୍ଧୁଲା ଗଲା ରସଗୋଲା ଆଣିବ, ପଡ଼ିଲା ସ୍ତ୍ରୀ କହିଦେଲା ନାଇଁ ଆଜି ପୋଟଳ ଆଣିବ, ଏତେଦିନ ହେଲା ଆସିନି, ତୁ ଭଲ ଭବିଷ୍ୟତ ତୁମ ପାଇଁ କିଛି କରୁଛି, ପ୍ରେମର ପରୀକ୍ଷା, ତୁମେ ଯୋଉଟେ ହେଲେ ଧାର କରଜ କରିକି ଆଣିବ ନା, ଆଉ ଭଲ ଯାହାକୁ ପାଇବ ତାକୁ ପରୀକ୍ଷା ଦେବାକୁ ପଡ଼ିବ, ସେ ପରୀକ୍ଷା ନେବେ କିଛି, କୃଷ୍ଣ ପରୀକ୍ଷା ନେଉଛନ୍ତି ବ୍ରଜବାସୀ ମାନଙ୍କର, ତ ସମସ୍ତେ କୃଷ୍ଣଙ୍କ ଶରଣ ଯିବେ, ସେଠୁ କୃଷ୍ଣ ଚିନ୍ତା କରିବେ ଏମାନେ ମୋର, ମୁଁ ହେଉଛି ଏମାନଙ୍କର ନାଥ, ଏମାନଙ୍କୁ ସୁରକ୍ଷା ଦେବା ଆମର ହେଉଛି କର୍ତ୍ତବ୍ୟ, ଏକ ଗୋବର୍ଦ୍ଧନ ଧାରଣ କରି ଉଠେଇବେ ଗୋବର୍ଦ୍ଧନ, କୃଷ୍ଣ ନିଜେ ଆସିଥିବେ, ସବୁ ଥିଲେ ସମସ୍ତେ ଥିଲେ କେଉଁଠି, ସମସ୍ତେ ପଳେଇଛନ୍ତି ଗୋବର୍ଦ୍ଧନ ପୂଜା ସାରିକି ଯାଇଛନ୍ତି, ତେଣୁ ସମସ୍ତେ ବର୍ତ୍ତମାନ ଆସିବେ ଗୋବର୍ଦ୍ଧନଙ୍କ ପାଖକୁ, କାହିଁ ଏତେ ବଡ଼ ଆଉ କେଉଁଠି କୃଷ୍ଣ ଆଶ୍ରୟ ଦେଇପାରିବେ, ସବୁ କାଭିଦର ଗୋମାତାମାନେ ଆସିଛନ୍ତି ଆଉ ବ୍ରଜବାସୀମାନେ ଆସିଛନ୍ତି, ସମସ୍ତଙ୍କ ପାଇଁ ସ୍ଥାନ ଦରକାର ନା, ଆଉ ଗୋବର୍ଦ୍ଧନ ବି ଆଶା କରିଛନ୍ତି ମୋର କାମନା ପୂର୍ଣ୍ଣ ହେବ, ତେଣୁ ଗୋବର୍ଦ୍ଧନଙ୍କୁ ଧାରଣ କରିବେ। हरे कृष्ण जय ग्रंथराज श्रीमद भागवतम की जय। श्रील प्रभुपाद गुरुदेव की जय। नितय गौर प्रमाण।